तेन शलाकया चक्षुर्मिलितं येन तस्मै श्री गुरुवे नमः। नमो विष्णुपदाय कृष्णपृष्ठाय भूतले श्रीमते गौरगोविंद स्वामिनिति नामिने। नमो विष्णुपदाय कृष्णपृष्ठाय भूतले श्रीमते भक्तिवेदांत स्वामिनिति नामिने। नमस्ते सरस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देश तारिणी। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि श्री गौर भक्त वृंद। हरे कृष्ण 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 हरे हरे, हरे राम 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 हरे हरे। ओम नमो भगवते वासुदेवाय, ओम नमो भगवते वासुदेवाय, ओम नमो भगवते वासुदेवाय। प्रहलाद महाराजଙ୍କ स्तुति प्रसंग में आम आज सकाळ समय रे पिला पंडित उड़ा ना जोर ओम नम भगवत वासुदेव कह सुनु भगवान नृसिंहदेव निकट प्रहलाद महाराज कि अड़ी कर प्रभु नैव उद्विज्य पर दूरतया वैतरण्य तद्विज्य गायन महामृत मग्न चेत सोचे तद्विज्य सोचे तत् विमुख चेतस इंद्रियार्थम माया सुखाय उद्वहत विमुखानं। जे माने माया सुख को जीवन रा सर्वस्व करी संसार भार को बोही होई क्लांत हो गलेनि सेमानंकु आपण उद्धार करंतु। मो पई आपण चिंता करंतु ना कारण मु आपणकर सेवक आपणकर भृत्य राज देवर्षि नारदंग निकटरु सुरेश सिंह निकटरु हरिकथा शुणी शुणी मुझे संसार को पार हो चल तो वीर्य गायन महामग्न मृत चित्त अमृत रूपक कृष्ण कथार श्रवण करी मुझे चित मोर निज चित्त आविष्ट रही कृष्ण कथार आविष्ट रही मुझे संसार पार पड़े मोर कौन प्रोब्लेम ना कि दिन मान को से कृपण मान को आप उद्धार कर गोटे कथा छाड़ी से कथाटा कहवाईटा कह भगवान नृसिंहदेव कहे ठीक अच्छे प्रहलाद तुम्हें मो निकट उपदेश नहीं जाओ तुम्हें मो निकट मुक्ति नहीं जाओ ज्ञानी मैंने साधारण लोक मान उपदेश दे मुक्ति देवे। प्रहलाद कह ना ना ज्ञानी मैंने जगत क्या साय कर मुक्ति दे पार ना प्रायण देव मुन अशुक्ति काम मौने चरती विजन परार्थ निष्ठा। ज्ञानी मैंने बड़ स्वार्थी कर्मी भोग स्वार्थ यह आरलोकर भोगर स्वार्थ अच्छे ज्ञानी चाहे ए संसार सब वस्तु को माया कर जगत रू पार है सुखर रही जोगी से स्वार्थी से किसी सिद्धिलाभ कर जगत रू मान सम्मान अर्थ रोजगार करने चाहे कि भक्त स्वार्थी नहीं भक्त परार्थी परर स्वार्थ हूँ तार स्वार्थ कर्मी ज्ञानी जोगी जीवर सुख दुख को दर्शन कर पारती ना से साधु माने भक्त माने से जीवर बंधु से कहते मु बहुत चिंतार पड़ जा माया सुख को सर्वस्व बोली मन कर संसार भार को बोही बोही क्लांत हो गले आपको उद्धार करते ज्ञानी मैंने उद्धार करें कहीं विजन रोचान एकांत रोचान आ मौन प्राय समय से भगवत उपदेश दिखती ना जीवर कल्याण से आपण निजे ये कृपण मान को नैतान विहाय कृपण न विमोक्ष आपण छड़ा कृपण मान को कि उद्धार कर पारे भगवान कह कृपण केमती कह से तो बहुत आनंद अच्छा स्त्री संभोग आदि सुख मत हो कृपण नहंती भगवान ସେଠି କହିଲେ ପ୍ରହଲ୍ଲାଦ ମହାରାଜ ସେଠି କହିଲେ ଜନ୍ମୈଥନ ଆଦି ଗୃହ ମେଧି ସୁଖ ମିତୁଚ୍ଛମ କଣ୍ଡୟନ କରିବ ଦୁଃଖ ଦୁଃଖମ ତୃପ୍ତି ନେହ କପଣା ବହୁ ଦୁଃଖ ଭାଜମ କଣ୍ଡୁତିବ ମନସିଜ ବିଷୟ ଏତେ ଧୀର ଏଥିରେ ଗୋଟିଏ ପଏଣ୍ଟ ମୁଁ କହିନି ନୃସିଂହଦେବ ଯେତେବେଳେ କହିଲେ ଯେ ସେମାନେ ତ ସୁଖରେ ଅଛନ୍ତି କହିଲେ ନାଇଁ 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 ଦୁଇ ହସ୍ତରେ କଣ୍ଡୁ ଭଳି ଏମାନେ ଏଇ ଜୀବନର ସର୍ବସ୍ୱ ଏଇ ସ୍ତ୍ରୀ ସୁଖକୁ ସର୍ବସ୍ୱ ମନେ କରି ସେମାନେ ବହୁତ ଦୁଃଖ ପାଉଛନ୍ତି ଆଉ ଅତି ଦୁଃଖ ପାଇଲେ ବି ସେମାନେ ସେଥିରୁ ନିବୃତ ହଉନାହାନ୍ତି ସେଇଠି ପ୍ରଶ୍ନ ଆସିଛି ଗୋଟିଏ ପଏଣ୍ଟ ମୁଁ ଛାଡ଼ି ଦେଇଥିଲି ନନୁ ନୃସିଂହଦେବ କହୁଛନ୍ତି ପ୍ରହଲ୍ଲାଦ ମହାରାଜକୁ ନନୁ କଶ୍ଚିତ୍ କଚିତ୍ତ ନିର୍ବିଘ୍ନ ଅପି ଦୃଶ୍ୟତେ କେହି କେହି ତ ଆମେ ଦେଖୁଛୁ ଯେ କି ନୃସିଂହଦେବ କହୁଛନ୍ତି କେହି କେହି ତ ଆମେ ଦେଖୁଛୁ ସେ ସ୍ତ୍ରୀ ସୁଖକୁ ସର୍ବସ୍ୱ ବୋଲି ମନେ କରୁନାହାନ୍ତି ଏ ସଂସାର ସୁଖକୁ ସର୍ବସ୍ୱ ବୋଲି ମନେ କରୁନାହାନ୍ତି ପ୍ରହଲ୍ଲାଦ କହୁଛନ୍ତି ସତ୍ୟ ଏଟା ସତ୍ୟ ତତ୍ ପ୍ରସାଦା ଧୀର ଏବ ପ୍ରଭୁ ଯିଏ ଆଜି ଏଇ ସର୍ବସ୍ୱ ସୁଖ ଏ ଭୌତିକ ଜଗତର ଶ୍ରେଷ୍ଠ ସୁଖ ଏ ସ୍ତ୍ରୀ ସୁଖକୁ ଛାଡ଼ିଛି ତତ୍ ପ୍ରସାଦ ହେବ ଆପଣଙ୍କ କୃପାରେ ଏଠି କହୁଛନ୍ତି ତତ୍ ପ୍ରସାଦା ଧୀର ଏବ ମନସିଜମ କାମମ ଦୁଃଖ ସ୍ୱରୂପମେବ ବିଷହତେ ଭଗବାନ କୃପା କଲେ ଗୋଟିଏ ଜୀବକୁ ସେ ସଂସାର ସୁଖଟାକୁ ଦୁଃଖ ବୋଲି ମନରେ ଅନୁଭବ କରିପାରିବ ପ୍ରଭୁଙ୍କ କୃପା ବିନା ଏ ସଂସାର ସୁଖଟାକୁ କେହି ଦୁଃଖ ବୋଲି ଅନୁଭବ କରିପାରିବେନି ପ୍ରହଲ୍ଲାଦ କହୁଛନ୍ତି ସତ୍ୟ ଆପଣ ଯାହା କହୁଛନ୍ତି କେହି କେହି ବ୍ୟକ୍ତି ସଂସାର ସୁଖକୁ ତୁଚ୍ଛ ବୋଲି ମନେ କରିଦେଉଛନ୍ତି ସେ ଆପଣଙ୍କ କୃପା ପାଇଛନ୍ତି ଆପଣଙ୍କ କୃପା ବିନା କେହି ଏ ଜଗତରେ ସଂସାର ସୁଖକୁ ତୁଚ୍ଛ କରିପାରିବେ ନା ଆଉ ସେ କେବେ ଧୀର ହେଇପାରିବେ ନା ଯେଉଁ ବ୍ୟକ୍ତିର ସଂସାର ଭୋଗର କାମନା ଅଛି ସେ ଧୀର କିଭଳି ହବ କେବେ ହେଇପାରିବ ନା ଭଗବତ କୃପା ମହତ୍ର କୃପା କେବଳ ଜଣେ ବ୍ୟକ୍ତିକୁ ଏ ସଂସାର ସବୁଠୁ ବଡ଼ ବନ୍ଧନ ଏ ଭୌତିକ ଆସକ୍ତିର ସବୁଠୁ ବଡ଼ ଜନ୍ତା ଘର ଯେ ସମ୍ଭୋଗ ଆଦି ସୁଖ ଏଥିରୁ ଦୂରେ ରହିବ କେବଳ ପ୍ରଭୁଙ୍କର କୃପା ତେଣୁ ପ୍ରହଲ୍ଲାଦ ଯେତେବେଳେ ଏ କଥା କହିଲେ ଯେ ପ୍ରଭୁ ଆପଣଙ୍କ କୃପା ଛଡ଼ା କେହି ଜଗତରୁ ମୁକ୍ତି ହେଇ ଯାଇପାରିବେନି ଆଉ ଯେହେତୁ ଦେଖୁଛୁ ଯେଉଁମାନେ ଆଜି ଭୌତିକ ସୁଖକୁ ଛାଡ଼ିଛନ୍ତି ସେଟା ଆପଣଙ୍କର କୃପା ତେଣୁ ମୋର ଅଳି ଆପଣ ସମସ୍ତଙ୍କୁ ଉଦ୍ଧାର କରନ୍ତୁ ଆମର ସ୍ତୁତି ସରିଯାଇଥିଲେ ଶ୍ରୀ ନାରଦ ଭାଚ ଏଠି କଥା ଆରମ୍ଭ ହୋଇଥିଲେ ଏତାବତ୍ ବର୍ଣ୍ଣିତା ଗୁଣ ଭକ୍ତ୍ୟା ଭକ୍ତେନ ନିର୍ଗୁଣ ପ୍ରହ୍ଲାଦମ ପ୍ରଣତମ ପ୍ରୀତମ ଯତ୍ମନ୍ୟୁ ଭାସତ ଏତାବତ୍ ଏ ପର୍ଯ୍ୟନ୍ତ ପ୍ରହ୍ଲାଦ ଯାହା ପ୍ରଥମରୁ କହିଲେ ଏ ପର୍ଯ୍ୟନ୍ତ ବର୍ଣ୍ଣିତ ଗୁଣ ସକ୍ରିୟତା କହୁଛନ୍ତି କାରୁଣ୍ୟ ଆଦି ଗୁଣ ଯେଉଁ ବର୍ଣ୍ଣନା କଲେ ଯତ୍ମନ୍ୟୁ ମଦଭକ୍ତାୟ ପ୍ରହ୍ଲାଦାୟାପି ଦୃହ୍ୟତି ଇତି ଯୋ ଦୁର୍ବାର ମନ୍ୟୁର ଅଭୂତ ସ ପ୍ରହ୍ଲାଦସ୍ୟ ଆନନ୍ଦ ଦର୍ଶନାତ୍ ଉପଶାନ୍ତମ ଇତି ଅର୍ଥ ଚକ୍ରବର୍ତ୍ତୀ କହୁଛନ୍ତି ମୋର ଭକ୍ତ ପ୍ରହ୍ଲାଦକୁ ଦ୍ରୋହ କରିଛି ଏହି ହିରଣ୍ୟକଶିପ ଏ ଯୋଉ ଦୁର୍ବାର କ୍ରୋଧ ପ୍ରଭୁ ନୃସିଂହଦେବଙ୍କ ଅନ୍ତରରେ ଥିଲା କିନ୍ତୁ ପ୍ରହ୍ଲାଦଙ୍କର ଯୋଉ କାରୁଣ୍ୟ ଆଦି ଗୁଣ ଭଗବାନଙ୍କ ନିକଟରେ ଯୋଉ କାରୁଣ୍ୟାଦି ଗୁଣ ଅଛନ୍ତି ତାକୁ ପ୍ରକାଶ କରିଦେଲେ ପ୍ରହ୍ଲାଦ ଆଉ ପ୍ରହ୍ଲାଦଙ୍କର ଆନନ୍ଦ ଦର୍ଶନ କରି ଭଗବାନ ନୃସିଂହଦେବ ଶାନ୍ତ ହେଇଯାଉଛନ୍ତି ପୁରା ଶାନ୍ତ ହେଇଗଲେ କାହିଁକି ଶାନ୍ତ ହେଇଗଲେ ଭଗବାନ ତ କ୍ରୋଧ ମୂର୍ତ୍ତିରେ ଥିଲେ ନା ନିର୍ଗୁଣ ଏ ଶ୍ଳୋକରେ ଅଛନ୍ତି ନିର୍ଗୁଣ ଭଗବାନ ଗୁଣର ଉର୍ଦ୍ଧ୍ୱରେ ଯୋଉ କ୍ରୋଧ ପ୍ରଦର୍ଶନ କରିଛନ୍ତି ଏଟା ଶୁଦ୍ଧ ସତ୍ତ୍ୱମୟ ଜଣେ ମହତ୍ ପୁରୁଷର ଆଉ ଜଣେ ଭଗବାନଙ୍କର ଭଗବାନଙ୍କ ନିକଟରେ ବି କାମ ଅଛି କ୍ରୋଧ ଅଛି ଲୋଭ ଅଛି ମୋହ ଅଛି କିନ୍ତୁ ଗୋଟେ ଦିବ୍ୟ ଶୁଦ୍ଧ ସତ୍ତ୍ୱ କ୍ରୋଧ ସାଧୁର ବି କ୍ରୋଧ ବି ଶୁଦ୍ଧ ସତ୍ତ୍ୱ ଲୋଭ ବି ଶୁଦ୍ଧ ସତ୍ତ୍ୱ ଆପଣ କୁହନ୍ତୁ ଆପଣ କ୍ରୋଧ କରିକି ଗୋଟେ ଚାପଡ଼ା ମାରିକି ଗୋଟେ ଲୋକର କ୍ଷତି କରିପାରିବେ ମଙ୍ଗଳ କ'ଣ କରିପାରିବେ ଆପଣ ନାରଦ ମୁନି କ୍ରୋଧ କଲେ ନଳକୁବର ମଣିଗ୍ରୀବଙ୍କୁ ଭଗବାନଙ୍କୁ ଦର୍ଶନ କରାଇଦେବେ ଭଗବାନ ଭଗବାନଙ୍କ ନିକଟରେ ଗୁଣ ଅଛି କିନ୍ତୁ ଏଗୁଡ଼ିକ ହେଉଛି ଶୁଦ୍ଧ ସତ୍ତ୍ୱ ଗୁଣ ଜୀବ ଭଗବାନଙ୍କର ଅଂଶ ତା ନିକଟରେ ଗୁଣ ଅଛି ଯେହେତୁ ସେ ଭଗବାନଙ୍କର ସେବା କରିନି ମାୟାର ମାୟା ତାକୁ ଆଚ୍ଛନ୍ନ କରି ରଖିଛି ଏ ଭୌତିକ ଏ ଆଧ୍ୟାତ୍ମିକ ଗୁଣ ଗୁଡ଼ିକ ସବୁ ଭୌତିକ ରୂପ ଧରିଛି ପ୍ରେମଟା କାମ ହେଇଯାଇଛି। ଏବଂ ପ୍ରେମର ଲକ୍ଷଣ ସ୍ୱରୂପ ଯେଉଁ ଶୁଦ୍ଧ ସତ୍ତ୍ୱ ଗୁଣ ଗୁଡ଼ିକ ସବୁ ଥିଲେ ତାଙ୍କୁ ସେବା କରୁଥିଲେ ଭକ୍ତି ଦେବୀଙ୍କୁ, ସେଗୁଡ଼ିକ ସବୁ ବର୍ତ୍ତମାନ କାମର ସେବକ ହେଇଯାଇଛନ୍ତି। କାମ, କ୍ରୋଧ, ଲୋଭ, ମୋହ ଏସବୁ କାମର ସେବକ ହେଇଯାଇଛନ୍ତି ବାସ। ତେଣୁ ଶୁଦ୍ଧ ସତ୍ତ୍ୱମୟ ଭଗବାନ ପ୍ରହ୍ଲାଦଙ୍କର କାରୁଣ୍ୟ ଆଦି ଗୁଣର ବର୍ଣ୍ଣନା ଶୁଣି ଭଗବାନ ଶାନ୍ତ ହେଇଗଲେ, କ୍ରୋଧକୁ ଶାନ୍ତ କରିଦେଲେ। ସେ ଭଗବାନ ବାଚ ଭଗବାନ ବର୍ତ୍ତମାନ କହୁଛନ୍ତି, ଭଗବାନ ବହୁତ ଏତେ ଆନନ୍ଦିତ ହେଇଯାଇଛନ୍ତି, ଦୁଇଥର ଡାକିଦେଲେ ସମ୍ବୋଧନ କରିକି, ପ୍ରହ୍ଲାଦ ଭଦ୍ରମ ଭଦ୍ରମ ତେ, ହେ ଭଦ୍ର ପ୍ରହ୍ଲାଦ, ଭକ୍ତ ଭଗବାନଙ୍କର ସମ୍ପର୍କ ଦେଖନ୍ତୁ, ଭଗବାନ ଯେତେ ମର୍ଯ୍ୟାଦା ଦେଇ ଶିଖିଛନ୍ତି ଭକ୍ତ ତାଠୁ ପ୍ରଭୁଙ୍କ ଶହଶହ ଗୁଣରେ ମର୍ଯ୍ୟାଦା ଦେଇଛନ୍ତି। ଏ 42 ଶ୍ଲୋକ ଆପଣ ଆମେ ଯେଉଁ ଆଲୋଚନା କଲେ, ପ୍ରତି ଶ୍ଲୋକରେ ଭଗବାନଙ୍କୁ ଗୋଟିଏ ଗୋଟିଏ କରି ସମ୍ବୋଧନ କରି ଡାକିଛନ୍ତି, କେତେବେଳେ ଉଷତ୍ତମ, କେତେବେଳେ ହରେ, କେତେବେଳେ ପର, କେତେବେଳେ ଅରବିନ୍ଦ ରାଭ। ଯେଭଳି ଭଗବାନଙ୍କୁ ମର୍ଯ୍ୟାଦା ଦେଇକି ପ୍ରହ୍ଲାଦ ମହାରାଜ ସ୍ତୁତି କରିଛନ୍ତି, ଭଗବାନ ମଧ୍ୟ ଭକ୍ତକୁ ସେଭଳି ମର୍ଯ୍ୟାଦା ଦେଇ କହୁଛନ୍ତି, ପ୍ରହ୍ଲାଦ ଭଦ୍ର ଭଦ୍ରନ୍ତେ, ଏ ପ୍ରହ୍ଲାଦ ତୁମର ମଙ୍ଗଳ ହେଉ, ତୁମର କଲ୍ୟାଣ ହେଉ, ଦୁଇଥର କହିଦେଉଛନ୍ତି। ଏତେ ଆନନ୍ଦରେ ଭଗବାନ ଅଛନ୍ତି, ଏତେ ଆବେଶରେ ଅଛନ୍ତି, ପ୍ରହ୍ଲାଦଙ୍କର ଆନନ୍ଦକୁ ଦେଖି ଏତେ କରୁଣା ଆବେଶ, ଭକ୍ତି କ୍ରୋଧାବେଶଟା ବର୍ତ୍ତମାନ ଭଗବାନଙ୍କର ପରିବର୍ତ୍ତିତ ହେଇଗଲା। ଅଶାନ୍ତ ସାଗର ଭଳି ଯେଉଁ ପ୍ରତୀୟମାନ ହେଉଥିଲେ କ୍ରୋଧ ନୃସିଂହଦେବଙ୍କର ରୂପ, ବର୍ତ୍ତମାନ ପ୍ରହ୍ଲାଦ ମହାରାଜଙ୍କୁ ଶାନ୍ତ କରିଦେଲେ। ଇଏ ହେଉଛି ଭକ୍ତର ଗୁଣ, ପ୍ରହ୍ଲାଦ ଭଦ୍ରନ୍ତେ ପ୍ରୀତ ଅହନ୍ତି ଅସୁରତ୍ତମ। ଭଗବାନ ଏମିତି ପ୍ରବଚନ ବହୁତ କମ୍ ଦେଇଛନ୍ତି, ଭଗବାନ ଏତେ ଶୀଘ୍ର ଖୋଲି କୁହନ୍ତି ମୁଁ ତୁମ ଉପରେ ଖୁସି ହେଇଗଲି ବୋଲି, ତୁମେ ଡାଇରେକ୍ଟ କହୁଛନ୍ତି ପ୍ରୀତ ଅହମ୍ ହେ ଅସୁରତମ। ସମ୍ବୋଧନ ଦେଖନ୍ତୁ, ଭଦ୍ର ଅସୁରତମ ବରମ ବୃଣିଶ୍ୱ ଅଭିମତମ, ତୁମେ ଯେଉଁ ପ୍ରାର୍ଥନା କରିଥିଲ ବା ତୁମର ଯାହା ବର ଅଛି, ଅଭିମତମ ବରମ, ତୁମ ରୁଚି ବର ତୁମେ ମାଗିନିଅ, ବରଂ ଗୁଣିଶ୍ୱ ଅଭିମତମ କାମ ପୁରା ଅସ୍ମି ଅହମ୍ ନୃଣମ। ପ୍ରହ୍ଲାଦ ଯଦି କହିବେ ମୁଁ ଆପଣ କାହିଁ ବର ମାଗିବି ନା, ଏଠି କହୁଛନ୍ତି କାମ ପୁରା ଅସ୍ମି ଅହମ୍, ମୁଁ କେବଳ ଜୀବନର କାମନା ଜୀବର କାମନାକୁ ପୂର୍ଣ୍ଣ କରେ, ପୂର୍ଣ୍ଣ ଜୀବରେ ଯେଉଁ ଯେଉଁ କାମନା ଥାଏ ମୁଁ ପୂର୍ଣ୍ଣ କରେ। ଏଠି କହୁଛନ୍ତି କାମ ପୁରା ଅସ୍ମି ଅହମ୍ ନୃଣମ, ମୁଁ ବ୍ୟକ୍ତିର କାମନାକୁ ପୂର୍ଣ୍ଣ କରେ, ତେଣୁ ତୁମେ ବର ମାଗ। କିନ୍ତୁ ସେ ଜାଣନ୍ତି ନା, ଭଗବାନ ନୃସିଂହଦେବଙ୍କୁ ଜଣେଇବେ ପ୍ରହ୍ଲାଦ, ପ୍ରଭୁ ଆପଣ ମୋତେ କଣ ଅସୁର କୁଳରେ ଜନ୍ମ ହେଇଛନ୍ତି ମୋତେ ଭଣ୍ଡଉଛନ୍ତି ନା କଣ। ଭଗବାନ କେବେ ବୁଦ୍ଧି ଶିଖିନଥିଲେ, ଭଗବାନ କେତେଟା ବୁଦ୍ଧି ପ୍ରହ୍ଲାଦଙ୍କ ନିକଟରୁ ଶିଖିବେ। ଭକ୍ତରେ ଶକ୍ତି ଅଛି, ଲୀଳା ଶକ୍ତି ଅବସରରେ ଭଗବାନ ନୃସିଂହଦେବ ଜାଣନ୍ତି ନା ଭକ୍ତଙ୍କୁ, ଭକ୍ତ ବି ତାଙ୍କଠୁ ଅଧିକ ବୁଦ୍ଧିମାନ ବୋଲି। ଭକ୍ତ ଆଜି କଣ ଠୁକର ମାରୁଛନ୍ତି ନୃସିଂହଦେବଙ୍କୁ ଦେଖିବେ, ନୃସିଂହଦେବ ନିଜେ ଯାଚି ଯାଚି କହୁଛନ୍ତି ତୁମର କଣ ବର ଦରକାର, ଆଉ କେମିତି କହୁଛନ୍ତି, ଚକ୍ରତିପାତ କହୁଛନ୍ତି, ଅଭିମତମ ବୃଣିଶୁଇତି, ତୁମର କଣ ଆବଶ୍ୟକ ବର ତୁମେ ମାଗ ପ୍ରହ୍ଲାଦ। ମୟି ଭୃତ୍ୟବତ୍ସଳେ ପରମ ଉଦାର ଚୂଡ଼ାମଣି କମ୍ ସଙ୍କୋଚ ଇତି ଭାବ, ଚକ୍ରତିପାତ ଲେଖୁଛନ୍ତି ତୁମେ ମୋ ନିକଟରେ ସଙ୍କୋଚ କରୁଛ। ଭଗବାନ ନୃସିଂହଦେବ ମନେ କରୁଛନ୍ତି ପ୍ରହ୍ଲାଦ ମଧ୍ୟ ସଙ୍କୋଚ କରି ମୋତେ କିଛି ବର ମାଗୁନାହାନ୍ତି, ଭଗବାନ ତାଙ୍କର ବଧାନ୍ୟର ସୀମାକୁ ଦେଖାଉଛନ୍ତି, ମୁଁ ଏତେ ବଡ ଦାନୀ ଲୋକ। କିନ୍ତୁ ପ୍ରହ୍ଲାଦ ବର୍ତ୍ତମାନ କହିବେ ମୁଁ ସେଭଳିଆ ବେପାରୀ ନୁହେଁ ଆଜ୍ଞା, ଆପଣ ଦାନ ପସରା ମେଲେଇ ଦେଲେ ମୁଁ ମାଗିଦେବି ନା, ମୁଁ ସେଭଳି ଭକ୍ତ ନୁହେଁ। ଭଗବାନ ଅଦ୍ଭୁତ ପ୍ରବଚନ ଭଗବାନଙ୍କୁ ଶୁଣେଇଛନ୍ତି ପ୍ରହ୍ଲାଦ, ଆଉ ଭଗବାନ କେବେ ଶୁଣିନଥିବ ବୈକୁଣ୍ଠରେ ବି ଏ ପ୍ରବଚନ। ଏଠି କହୁଛନ୍ତି ମୟି ଭୃତ୍ୟବତ୍ସଳେ, ପ୍ରହ୍ଲାଦ ତୁମେ କଣ ଜାଣିନ ମୁଁ ଭୃତ୍ୟବତ୍ସଳେ ବୋଲି, ମୁଁ ପରମ ଉଦାର। ଭଗବାନ ସଂଜ୍ଞା ଦେଇ ନିଜର ଗୁଣକୁ ନିଜ ମୁଖରେ କହୁଛନ୍ତି, ମୁଁ ଭୃତ୍ୟବତ୍ସଳ ପରମ ଉଦାର ଚୂଡ଼ାମଣ, ଉଦାର ଚୂଡ଼ାମଣି ମୁଁ, କଣ ସଙ୍କୋଚ ପ୍ରହ୍ଲାଦ ତୁମର ସଙ୍କୋଚ କଣ, ତୁମେ ମୋର ଭୃତ୍ୟ ମୋତେ ବରମାଗ। ଯେସାମ କୃତିତ୍ୱାଂ ମାଂ ପାର୍ଥୟ ସେ ତେସାମ ଅପି ନୃଣାମ ଅହମ୍ କାମ ପୁରା ଅସ୍ମି, ତୁମେ ଲୋକମାନଙ୍କ ପାଇଁ ଯେଉଁ ପ୍ରାର୍ଥନା କରିଥିଲ ମୁଁ ସେଟା ପୂରଣ କରିସାରିଛି। କଣ ପ୍ରାର୍ଥନା କରିଥିଲେ? ଏ ସମସ୍ତ ଜୀବକୁ ଆପଣ ଉଦ୍ଧାର କରନ୍ତୁ। ଭଗବାନ କହୁଛନ୍ତି ଜେସମ କୃତେ ତ୍ୱାଂ ମା ପ୍ରାର୍ଥୟସେ, ଯାହାମାନଙ୍କ ପାଇଁ ତୁମେ ମୋ ନିକଟରେ ପ୍ରାର୍ଥନା କରିଥିଲ ତେସାମ ଅପି ନୃଣାମ ଅହମ୍ କାମ ପୁରାସ୍ମି ପୁରୁଷାର୍ଥ ପ୍ରବାହ ରୂପେ ଏବ ବର୍ତ୍ତତେ। ମୋର କୃପା ଗୋଟିଏ ପୁରୁଷାର୍ଥ ନଦୀ ଭଳି ବହୁଛି, ପ୍ରବାହ ଚାଲିଛି। ତୁମେ ଯେଉଁ ଛୋଟିଆ କାମନା କଲ ଜୀବକୁ ଉଦ୍ଧାର କର, ମୁଁ କରିପାରିବିନି? ତୁମେ ଆଉ କଣ ବର ମାଗୁଛ? ମାଗ ନୃସିଂହ ପ୍ରହ୍ଲାଦ ପ୍ରବଚନ ସାରିଲେ ନା, ଆପଣ ସବୁ ଜୀବକୁ ଉଦ୍ଧାର କରିଦିଅନ୍ତୁ। ନୃସିଂହଦେବ ଭାବିଲେ ଆରେ ତ ଜୀବମାନଙ୍କ ପାଇଁ ସବୁ ବର ମାଗିଲା, ନିଜ ପାଇଁ ତ କିଛି ମାଗିଲାନି। ସେଥିପାଇଁ ଏ କଥାଟା କହୁଛନ୍ତି, ତୁମେ ଯାହାମାନଙ୍କ ପାଇଁ ପ୍ରାର୍ଥନା କରିଥିଲ ମୁଁ ତାଙ୍କୁ ଉଦ୍ଧାର କରିଦେଇଛି। କାରଣ ଏଠି କହୁଛନ୍ତି ପୁରୁଷାର୍ଥ ପ୍ରଭାବ ରୂପେ ବା ବର୍ତ୍ତତେ କିଂ ପୁନଃ ଏକା ମୁକ୍ତି ହେବ। ତୁଚ୍ଛ ଗୋଟିଏ ମୁକ୍ତି କଣ ମାଗିଲ? ମୋ ପୁରୁଷାର୍ଥ ରୂପରେ ମୋର କୃପା ପ୍ରଭାବମାନ ହଉଛି, ମୂର୍ତ୍ତିମନ୍ତ ପ୍ରଭାବମାନ ହଉଛି। ତୁମର କାରୁଣ୍ୟ ଆଦି ଗୁଣ ମୁଁ ଦର୍ଶନ କରି, ତୁମେ କୁହ କଣ ତୁମର ଦରକାର। ତେନ ଏ ଯୋଉ ପ୍ରାର୍ଥନା କଲେ, ପ୍ରହ୍ଲାଦଙ୍କ ପ୍ରାର୍ଥନାକୁ ବର୍ତ୍ତମାନ ଭଗବାନ ଅନୁମତି ପ୍ରଦାନ କଲେ ଯେ ମୁଁ ଏକାକୀ ମୁକ୍ତି ସବୁ ଜୀବକୁ ଦେଇସାରିଛି। ଏଇଠି ଦେଖନ୍ତୁ ଭାଗବତରେ ଅଛନ୍ତି, ପ୍ରହ୍ଲାଦଙ୍କ ପରେ ଯେତେ ଜୀବ ଥିଲେ ନୃସିଂହଦେବ ଯେତେବେଳେ ଗଲେ ବୈକୁଣ୍ଠକୁ ସବୁ ଜୀବକୁ ନେଇକି ଯାଇଥିଲେ, କେହି ନଥିଲେ ଏ ବ୍ରହ୍ମାଣ୍ଡରେ କେହି ନଥିଲେ। ପ୍ରମାଣ ଚକ୍ରବାଦ ହେଉଛନ୍ତି ତେନ ପ୍ରହ୍ଲାଦ ବୁଦ୍ଧି ବିଷୟ କୃତା ତାତ୍କାଳିକା ଯିବା ନିସ୍ତାର ନାଇବ। ଯେତେ ଜୀବ ଥିଲେ ଭଗବାନ କଣ କଣ ଏ ଶକ୍ତି ନାହିଁ ଏ ବ୍ରହ୍ମାଣ୍ଡକୁ ସବୁ ଜୀବକୁ ଉଦ୍ଧାର କରିକି ନେଇଯିବେ। ମଣିଷର ଏଇଟା ଗୋଟେ ବଡ ଚିନ୍ତା, ଭଗବାନଙ୍କର ଚିନ୍ତା ଏ ବ୍ରହ୍ମାଣ୍ଡରୁ ସବୁ ଲୋକ ଖାଲି ହୁଅନ୍ତୁ। ଯେମିତି ଗଭର୍ଣ୍ଣମେଣ୍ଟର ଚିନ୍ତା ଜେଲଖାନାରେ ଜଣେ କେହି ନ ରୁହନ୍ତୁ, ଜେଲଖାନା ରହି ମାନେ ଗଭର୍ଣ୍ଣମେଣ୍ଟକୁ ବଟନ, ଗଭର୍ଣ୍ଣମେଣ୍ଟ ଚାହୁଁନି ଚୋର ସଂଖ୍ୟା ବଢ଼ନ୍ତୁ ବୋଲି। କିନ୍ତୁ ଚୋର ଯଦି ଚିନ୍ତା କରିବ ମୁଁ ଚୋରି ନ କରିବି, ଜେଲଖାନା ତ ଫାଙ୍କା ପଡିବ, ପୋଲିସ ଡିପାର୍ଟମେଣ୍ଟ କଣ କରିବ? ଚୋରର କଣ ଏଟା ବୁଦ୍ଧିମାନ କାମ? କଳିଯୁଗର ମଣିଷ ଏହା ଚିନ୍ତା କରୁଛନ୍ତି। ତୁମେ ଯୋଉ କହୁଛ ଖାଲି ହରେ କୃଷ୍ଣ କରିକି ବୈକୁଣ୍ଠ ପଳେଇବୁ, ଏ ମେସିନ କମ୍ପ୍ୟୁଟର ଏ ଘର ଦ୍ୱାରା ସବୁ କଣ ହବ? ଏ ବ୍ରହ୍ମାଣ୍ଡରେ କିଏ ରହିବ? ଲୋକଙ୍କର ଏଟା ବଡ ଚିନ୍ତା, ଏ ବ୍ରହ୍ମାଣ୍ଡ ରହିବା ପାଇଁ ଲୋକ ନାହାନ୍ତି। ପ୍ରହ୍ଲାଦ ପ୍ରାର୍ଥନା କଲେ ଭଗବାନ ବ୍ରହ୍ମାଣ୍ଡକୁ ଖାଲି କରିଦେଲେ ପୁରା ନିଶ୍ଚିତ। ଚୈତନ୍ୟ ଚୈତନ୍ୟ ଦତ୍ତା ହିଁ ଅଛନ୍ତି, ଦୁଇଟା ସମାନ ସିଦ୍ଧାନ୍ତ। ବାସୁଦେବ ଦତ୍ତଙ୍କ ପ୍ରାର୍ଥନାରେ ମହାପ୍ରଭୁ ପୁରା ବ୍ରହ୍ମାଣ୍ଡକୁ ଖାଲି କରିଦେଇଥିଲେ, ବ୍ରହ୍ମାଣ୍ଡରେ କେହି ଜୀବ ନଥିଲେ। ପୁଣି କେମିତି ଆସିଲେ? ଅଲଗା ବ୍ରହ୍ମାଣ୍ଡରୁ ଆସିଲେ। ଏଠି କହୁଛନ୍ତି ତେନ ପ୍ରହ୍ଲାଦ ବୁଦ୍ଧି ବିଷୟକୃତା ତାତ୍କାଳିକ ଯିବା ନିସ୍ତୀର୍ଣ୍ଣ ଏବ ଜୀବାନାମ ଅନନ୍ତ ତ୍ୟାଗ। ଜୀବ ତ ଅନନ୍ତ ଜୀବ, କଣ ଏଇ ଗୋଟିଏ ବ୍ରହ୍ମାଣ୍ଡରେ ଜୀବ ଅଛନ୍ତି କି? ଅନନ୍ତ ଜୀବ ଅଛନ୍ତି। ଅନ୍ୟ ଜୀବେ ତଦନ୍ତରମ ବ୍ରହ୍ମାଣ୍ଡମ ଅପୂରିତି ଇତି ଜ୍ଞେୟମ୍। ଅଲଗା ବ୍ରହ୍ମାଣ୍ଡରୁ ଜୀବମାନଙ୍କୁ ଆଣିକି ଏ ବ୍ରହ୍ମାଣ୍ଡରେ ସ୍ଥାପନ କରାଗଲା। କେମିତି ଘର ଦ୍ୱାର ଗାଡି ଘୋଡ଼ା କା ଘର କାହାର କ'ଣ ମାଡ଼ ପିଟି ଆସିକି ଲାଗିବେନି? କେମିତି ଲାଗିବେ? ଆପଣ ରାତିରେ ଶୋଇଗଲା ପରେ ଆପଣଙ୍କୁ ଟେକିକି ନେଇ କୁଆଡ଼େ ଫୋପାଡ଼ିଦେଲେ ଆପଣ ଜାଣିପାରିବେ? ମଣିଷ ରାତିରେ ଶୋଇଗଲା ପରେ ଘର ଦ୍ୱାର ସମ୍ପତ୍ତି ସ୍ତ୍ରୀ ଛୁଆ ପିଲା ସବୁ ବୁଲିଯାଉଛି, ଆଉ ଭଗବାନ ବ୍ରହ୍ମାଣ୍ଡରେ ସବୁ ଜୀବକୁ ଫାଙ୍କା କରିକି ରାତାରାତି ଆଣିକି ଅଲଗା ଜୀବମାନଙ୍କୁ ରଖିଦେବେ। ସେ ଭାବି ଏଇଟା ମୋର ଘର ଦ୍ୱାର, ବାସ୍ ଷ୍ଟାର୍ଟ କରିଦିଏ ଫୋନ୍ ଡ୍ୟୁଟି, ସବୁ କମ୍ପ୍ୟୁଟର ଚାଲିଥିବ, ସବୁ ବିଜନେସ୍ ଚାଲିଥିବ, ସବୁ ରାଜନୀତି ଚାଲିଥିବ, ଭଗବାନ ପାଇଁ ଅସୁବିଧା କି? କରିଛନ୍ତି ପ୍ରଭୁ ଏଇଟା, ବ୍ରହ୍ମାଣ୍ଡକୁ ଖାଲି କରିଦେଲେ ନୃସିଂହଦେବ। ଏବଂ ଯେତେବେଳେ ବାସୁଦେବ ଦତ୍ତ ପ୍ରାର୍ଥନା କଲେ ପ୍ରମାଣ ଆପଣଙ୍କୁ ଦିଆଯିବ, ଏଥିରେ ଆପଣଙ୍କୁ କ୍ଲିଅର ଆସୁନି, କିନ୍ତୁ ଚୈତ ଚୈତନ୍ୟ ଆପଣଙ୍କୁ କ୍ଲିଅର ପ୍ରମାଣ ଦିଆଯିବ ଏଇଟା ହେଇଛି କି ନାହିଁ। ହେଇଛନ୍ତି ବାସୁଦେବ ଜୀବ ଲାଗି କୈଲ ନିବେଦନ, ବାସୁଦେବ ଜୀବ ଲାଗି କୈଲ ନିବେଦନ, ତବେ ଅଙ୍ଗୀକାର କୈଲ ଜୀବେ ରୋଚନ, ତବେ ଅଙ୍ଗୀକାର କୈଲ ଜୀବେ ରୋଚନ। ହରିଦାସ ଠାକୁର ଆଉ ମହାପ୍ରଭୁ ଭିତରେ ବାର୍ତ୍ତାଳାପ, ହରିଦାସ ଠାକୁର ମହାପ୍ରଭୁ ଯେତେବେଳେ ବାର୍ତ୍ତାଳାପ ହେଉଛନ୍ତି, ମହାପ୍ରଭୁ କହୁଛନ୍ତି ହରିଦାସ ଏ ଜୀବମାନଙ୍କର କେମିତି ମୁକ୍ତି ହେବ ମୋତେ କୁହ। ସେତେବେଳେ ହରିଦାସ କହିଲେ ପ୍ରଭୁ ସବୁ ଜୀବ ତ ଉଦ୍ଧାର ପାଇସାରିଛନ୍ତି, ଜଙ୍ଗମ ଉଦ୍ଧାର ପାଇଛନ୍ତି, ସ୍ଥିର ଯୋଉମାନେ ସ୍ଥିର ଅଛନ୍ତି, ପର୍ବତ ଅଛନ୍ତି, ବୃକ୍ଷ ଅଛନ୍ତି, ଏମାନେ କେମିତି ଉଦ୍ଧାର ହେବେ, ଏମାନଙ୍କର କିଭଳି ଉଦ୍ଧାର ହବ? ସେତେବେଳେ ମହାପ୍ରଭୁ କହିଲେ, ହରିଦାସ କହିଲେ ପ୍ରଭୁ ଏମାନଙ୍କର ବି ଉଦ୍ଧାର ହେଇଯାଇଛି ନା କିଭଳି? ନା ଆପଣଙ୍କ ମୁଖରୁ ଯୋଉ ନାମ କୀର୍ତ୍ତନ ବାହାରିଲା, ଭକ୍ତମାନେ ଯୋଉ ନାମ କୀର୍ତ୍ତନ କଲେ, ବୃକ୍ଷ ପର୍ବତ ଏମାନଙ୍କର ଯୋଉ ପ୍ରତିଧ୍ୱନି ହେଲା, ଏମାନେ ସେ ନାମ କୀର୍ତ୍ତନ କଲାବେଳେ ତାଙ୍କୁ ସେମାନେ କୀର୍ତ୍ତନ କଲେ ପ୍ରତିଧ୍ୱନି, ଏ ପ୍ରତିଧ୍ୱନି ସମ୍ମାନରେ ସେମାନେ ଉଦ୍ଧାର ପାଇଗଲେ। ମହାପ୍ରଭୁ ସେଠି ଯୁକ୍ତି କରିଛନ୍ତି ହରିଦାସ ଠାକୁର ସହିତ, ହରିଦାସ ଯଦି ଏଇ ବ୍ରହ୍ମାଣ୍ଡରୁ ସବୁ ଜୀବ ଖାଲି ହେଇଯିବ, ଏ ବ୍ରହ୍ମାଣ୍ଡ କେମିତି ଚାଲିବ? ଭଗବାନ ପ୍ରଶ୍ନ ପଚାରିଛନ୍ତି, ସେ ଜାଣିଛନ୍ତି ଜୀବ ଏ ପ୍ରଶ୍ନ ପଚାରିବ। ଚୋର କେବେ ଚାହିଁବନି ମୁଁ ଚୋରି କାମ ବନ୍ଦ କରିକି ସରକାର ନିୟମ ମାନେ, ସେ ଚାହିଁବ ମୁଁ ଚୋରି କରିବି ଜାଲ ଭିତରେ ପଶିବି, ମଣିଷ ଚାହିଁବା ଏ ବିଷୟକୁ ଭୋଗ କରିବି, ଏ ବ୍ରହ୍ମାଣ୍ଡକୁ ଆସିବି, ସେ କେବେ ଚାହିଁବନି, ଆଉ ସିଏ ସେ ଧର୍ମକୁ ବି ପସନ୍ଦ କରିବନି। ଲୋକମାନଙ୍କର କାହିଁକି ଭାଗବତ ପ୍ରତି ଆସକ୍ତ ମାନେ ଆସକ୍ତ ନାହିଁ ବା ଆଗ୍ରହ ନାହିଁ, କାରଣ ସେ ଜାଣନ୍ତି ବାବାଜୀ ମାନେ ଯୋଉ ଶିକ୍ଷା ଦିଅନ୍ତି ବ୍ରହ୍ମାଣ୍ଡ ଛାଡ଼ିବାକୁ ମୋତେ ପଡ଼ିବ, ତେଣୁ ଆମେ ଏମିତି ବାବା ଖୋଜିବୁ, ଏମିତି ଧର୍ମ ଖୋଜିବୁ ଯେଉଁଠି ଏଇ ବ୍ରହ୍ମାଣ୍ଡରେ ରହୁଥିବୁ, ବେଟା ହରିଆ ହରିଆ ବୋଲ ମାଗୁର ମାଛର ଝୋଲ ଯୁବତୀ ସ୍ତ୍ରୀର କୁହ, ଏ ତିନିଟା ନିୟମ ଯୋଉଠି ଚାଲିବ ସେଇଟା ଆମର ଦରକାର। ହରିହରି କହିବୁ ମାଗୁର ମାଛ ଖାଇବୁ ଯୁବତୀ ସ୍ତ୍ରୀ ପାଖରେ, ବୈକୁଣ୍ଠରୁ ଏ ବ୍ରହ୍ମାଣ୍ଡରୁ ବାହାରିକି ଆମେ ଯିବୁ ନା, ସେଥିପାଇଁ ତ ଲୋକମାନେ ଆଦର କରୁନାହାନ୍ତି ଏଟାକୁ। ଆପଣଙ୍କୁ ଏ ଘର ଛାଡ଼ିବାକୁ ପଡିବ ଜବରଦସ୍ତି, ଏ ବ୍ରହ୍ମାଣ୍ଡ ଛାଡ଼ିବାକୁ ପଡିବ, ଏ ଘର ଛାଡ଼ିବାକୁ ପଡିବ ନିଶ୍ଚିତ ଗ୍ୟାରେଣ୍ଟି। ଆପଣ ଯଦି ନିଜେ ପ୍ରିପେୟାର ନ ହେବେ, ଆପଣଙ୍କୁ ଜବରଦସ୍ତି ମାୟା ଆସିବ, କାଳ ଆସିବ ଜବରଦସ୍ତି ଧକ୍କା ମାରି ବାହାର କରିଦେବ, ଧକ୍କା ମାରିବ, ବାହାରିବାକୁ ପଡିବ। ତେଣୁ ଆମେ ଆପଣଙ୍କୁ ସୁନ୍ଦର ଭଦ୍ର ଭାବରେ କିଭଳି ବ୍ରହ୍ମାଣ୍ଡରୁ ବାହାରକି ଯିବେ ସେ ଉପାୟ କୁହା ହଉଛି, ନହେଲେ କାଳ ବାହାର କରିବ ନିଶ୍ଚିତ। ଲୋକମାନଙ୍କର ଆଦର ନାହିଁ, ଲୋକମାନେ ଶୁଣୁଛନ୍ତି ମୁକ୍ତି କଥାରେ, ସଂସାର ପିଲା ଛୁଆ ଘରଦ୍ୱାର ଛାଡ଼ିକି ଯାହାକୁ ପଡ଼ିଛ ଭୟ କରୁଛନ୍ତି, ବାବା ଏଗୁଡ଼ା କଣ କହୁଛନ୍ତି? ବାବା ଏମିତି କଥା କହିବା ଦରକାର, ଟଙ୍କା ପଇସା ସ୍ତ୍ରୀ ଛୁଆ ପିଲାରେ ବୁଢ଼ୀ କେମିତି ରହିବେ? ବାବା ସେଭଳି ଉପଦେଶ ଦେଲେ ଲୋକ ଲାଗିଲେ, ଆଉ ସେ ଉପଦେଶ ଦେଉଛନ୍ତି ବୋଲି ଲୋକମାନେ ଲକ୍ଷ ଲକ୍ଷ ଲୋକ ତାଙ୍କର ଚେଲା, କେବେ ସେମାନେ କହୁନାହାନ୍ତି ବାବା ତୁମେ ବିଷୟକୁ ଆଗେ ଛାଡ଼ ମୋ ପାଖକୁ ଆସ। ଆଜି ଯେତେ ବାବା ବାହାରିଛନ୍ତି ଗୋଟିଏ କଥା କହିବେ, ଯିଏ ମୋର ଚେଲା ହବ ତାର ଗୋଟିଏ ନିୟମ ତା ତାପନା କଣ, ସେ ବିଷୟକୁ ଭୋଗ କରିବା ନା, କେବଳ ଭଗବାନଙ୍କୁ ଡାକିବ ଆଉ ବୈକୁଣ୍ଠକୁ ଯିବ। କେହି ଲୋକ ଏଥିରୁ ଚେଲା ଦୌଡ଼ୁଛନ୍ତି ପଛରେ କେହି ଯିବେନି, ଏ ସମସ୍ତେ ମେଟେରିଆଲ ପ୍ରଫିଟ ପାଇଁ ଲୋକଙ୍କ ପଛରେ ଏ ବାବାଙ୍କ ପଛରେ ଥାଇଛନ୍ତି। କୋଉ ବାବା ମୋତେ କେତେ ମେଟେରିଆଲ ପ୍ରଫିଟ ଦେଇପାରିବ, ଏଇଟା ଗୋଟେ ଲଟେରୀ ଚାଲିଛି ଧର୍ମରେ ନା? ଦେଖନ୍ତୁ ପାର ହେଇକି ବ୍ରହ୍ମାଣ୍ଡକୁ ଯିବାକୁ ପଡିବ, ସେଥିପାଇଁ ଲୋକମାନେ ମୁକ୍ତି କଥା ଶୁଣିଲେ ଭୟ କରନ୍ତି। ଏଠି ଯେତେବେଳେ ବାସୁଦେବ ଦତ୍ତ ପ୍ରାର୍ଥନା କଲେ, ସେତେବେଳେ ମହାପ୍ରଭୁ କହିଲେ, ଏ ହରିଦାସ କହୁଛନ୍ତି ବାସୁଦେବଙ୍କ ପ୍ରାର୍ଥନାରେ ଆପଣ ବ୍ରହ୍ମାଣ୍ଡକୁ ଖାଲି କରିଦେଲେ। ହରିଦାସ ମହାପ୍ରଭୁ କହୁଛନ୍ତି, ହରିଦାସ ଯଦି ଗୋଟିଏ ବ୍ରହ୍ମାଣ୍ଡ ଫାଙ୍କା ହେଇଯିବ, ଏ ବ୍ରହ୍ମାଣ୍ଡର ଜୀବ କୋଉଠି ଆସିକି ରହିବ, ଏ ବ୍ରହ୍ମାଣ୍ଡ ଚାଲିବ କେମିତି? ପ୍ରଭୁ ପ୍ରଭୁ ବୋଲେ ସବ ଜୀବ ମୁକ୍ତି ଯବେ ପାବେ, ପ୍ରଭୁ ବୋଲେ ସବ ଜୀବ ମୁକ୍ତି ଯବ ପାବେ, ଏଇ ତ ବ୍ରହ୍ମାଣ୍ଡ ତବେ ଜୀବ ଶୂନ୍ୟ ହବେ, ତବେ ଜୀବ ଶୂନ୍ୟ ହବେ। ହରିଦାସ ବୋଲେ ତୁମାର ଯାବତ୍ ମର୍ତ୍ତେ ସ୍ଥିତି, ହରିଦାସ ବୋଲେ ତୁମାର ଯାବତ୍ ମର୍ତ୍ତେ ସ୍ଥିତି, ତାବତ ସ୍ଥାବର ଜଙ୍ଗମ ସର୍ବଜୀବ ଜାତି, ତାବତ ସ୍ଥାବର ଜଙ୍ଗମ ସର୍ବଜୀବ ଜାତି, ସର୍ବମୁକ୍ତ କରି ତୁମି ବୈକୁଣ୍ଠ ପଠାଇବା,
सर्वमंगलकारी तुमी वैकुंठ पठाइबा सुखमा जीवे पुनः कर्मे उद्भूत करीबा सुखमा जीवे पुनः कर्मे उद्भूत करीबा
ତଳେ ବାସୁଦେବ ଦତ୍ତଙ୍କ କଥାକୁ ହରିଦାସ ଠାକୁର କହୁଛନ୍ତି, ପ୍ରଭୁ ଆପଣ ଏତେ କରୁଣାମୟ, ଏ ବ୍ରହ୍ମାଣ୍ଡଙ୍କୁ ବାସୁଦେବଙ୍କ ପ୍ରାର୍ଥନାରେ ବାସୁଦେବ ଦତ୍ତ ପ୍ରହ୍ଲାଦଙ୍କର ଅବତାର ଥିଲେ। ପ୍ରହ୍ଲାଦ ଯେମିତି ପ୍ରହ୍ଲାଦଙ୍କ ପ୍ରାର୍ଥନାରେ ଯେମିତି ଭଗବାନ କହିଲେ, ପ୍ରହ୍ଲାଦ ଭଦ୍ରଂ ଭଦ୍ରଂ ତେ, ଭଦ୍ରଂ ଭଦ୍ରଂ ତେ ପ୍ରୀତହଂ ତେ ଅସୁରତମଂ ବରଂ ବୃଣୀଷୁ ଅଭିମତମ କାମ ପୁରସ୍ମି ଅହଂ ନୃଣମ। ମୁଁ ଜୀବର କାମନାଙ୍କ ପୂର୍ଣ୍ଣ ଶାନ୍ତି ବାପା କମର ଟିକିଏ ମୁଁ ଜୀବର କାମନାଙ୍କୁ ପୂର୍ଣ୍ଣ କରେ। ଆଉ ଟିକେ କମ୍ କର, ତୁମେ ମୋ ନିକଟରୁ ଯେଉଁ ବର ମାଗିବା କଥା ମାର, ଠିକ ଅଛି ମାଗ। ସେଇ କଥାରେ ଚକ୍ରତ୍ପାତ କହୁଛନ୍ତି ଯେ ମୟି ମୃତ୍ୟବତ୍ସଳେ ପରମ ଉଦାର ଚୂଡ଼ାମଣି କ ସଙ୍କୋଚ। ଭଗବାନ ନୃସିଂହଦେବ ପ୍ରହ୍ଲାଦ କହୁଛନ୍ତି, ମୁଁ ମୃତ୍ୟବତ୍ସଳ ପରମ ଉଦାର ଚୂଡ଼ାମଣି, ମୋ ନିକଟରେ ପ୍ରହ୍ଲାଦ ତୁମେ ସଙ୍କୋଚ କଣ କରୁଛ? ତୁମେ କେବଳ ଗୋଟିଏ ମୁକ୍ତି ପାଇଁ ପ୍ରାର୍ଥନା କରିଥିଲ, ମୁଁ ତ ଜୀବକୁ ମୁକ୍ତି ଦେଇସାରିଲିଣି, ତୁମର କଣ ଆବଶ୍ୟକ, ଆଉ କଣ ଆବଶ୍ୟକ କୁହ। ଏଠି ସେଇ ଚକ୍ରତ୍ପାତ କହୁଛନ୍ତି, ତେନ ପ୍ରହ୍ଲାଦ ବୁଦ୍ଧି ବିଷୟକୃତା ତାତ୍କାଳିକ ଜୀବ ନିସ୍ତୀର୍ଣ୍ଣା ଏବ। ପ୍ରହ୍ଲାଦଙ୍କର ପ୍ରାର୍ଥନାରେ ଭଗବାନ ସମସ୍ତ ଜୀବକୁ, ତାତ୍କାଳିକ ଜୀବକୁ ଉଦ୍ଧାର କରିଦେଲେ। ଚକ୍ରତ୍ପାତ କହୁଛନ୍ତି, ଜୀବାନାମ ଅନନ୍ତତ୍ୱାତ୍ ତତ୍ ଅନ୍ୟେବ ଜୀବେ ତତ୍ ଅନ୍ତର ବ୍ରହ୍ମାଣ୍ଡମ ଅପୂରିତ ଇତି ଜ୍ଞେୟମ୍। ଅଲଗା ବ୍ରହ୍ମାଣ୍ଡରୁ ଜୀବମାନେ ଆସି ଏ ବ୍ରହ୍ମାଣ୍ଡରେ ରହିଲେ, ଠିକ ସେ ସିଦ୍ଧାନ୍ତ। ଏଠି ମହାପ୍ରଭୁ କହୁଛନ୍ତି ସବୁ ବ୍ରହ୍ମାଣ୍ଡ ଖାଲି ହେଇଯିବେ, ଜୀବ ଏଠି କିଏ ରହିବ? ହରିଦାସ କହିଲେ, ଆପଣ ଯେପର୍ଯ୍ୟନ୍ତ ଏଇଠି ରହିଛନ୍ତି ସ୍ଥାବର ଜଙ୍ଗମର ସ୍ଥିତି, ଆପଣ ଯେତେବେଳେ ବ୍ରହ୍ମାଣ୍ଡ ଛାଡ଼ିବେ ସ୍ଥାବର ଜଙ୍ଗମ ସମସ୍ତଙ୍କୁ ଉଦ୍ଧାର କରି ନେଇଯିବେ। ତିନି ତିନିଟା ପ୍ରମାଣ ମୁଁ ଆପଣଙ୍କୁ ଦେବି, ଏଇ ଆମେ ଆଲୋଚନା କରୁଥିଲେ ନା, ଏଇଟା ହେଲା ଭାଗବତର ପ୍ରମାଣ, ଦ୍ୱିତୀୟ ପ୍ରମାଣ ଚୈତନ୍ୟ ଚୈତନ୍ୟ ପ୍ରମାଣ, ତୃତୀୟ ପ୍ରମାଣ ଭଗବାନ ଶ୍ରୀକୃଷ୍ଣ ଧରାଧାମ ତ୍ୟାଗ କଲେ ସ୍କନ୍ଦ ପୁରାଣରେ ସାଣ୍ଡିଲ୍ୟ ଋଷି ବଜ୍ରନାଥ ଅପରିକ୍ଷିତ କହୁଛନ୍ତି। କଣ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ବୃନ୍ଦାବନ ଛାଡ଼ିକି ଗଲେ ଗୋଟିଏ ଜୀବ ବି ନଥିଲେ, ଗୋଟିଏ କୀଟ ବି ନଥିଲେ ବୃନ୍ଦାବନ, ସମସ୍ତଙ୍କୁ ଉଦ୍ଧାର କରି ନଥିଲେ। ଆଉ ଚତୁର୍ଥ ପ୍ରମାଣ ହରିଦାସ ଦେବେ, ଶୁଣିବେ। ହରିଦାସ କହିଲେ, ପ୍ରଭୁ ଆପଣ ଏ ବ୍ରହ୍ମାଣ୍ଡ ଯେତେବେଳେ ଯିବେ ଲୀଳା ସାଙ୍ଗ କରି ସବୁ ସ୍ଥାବର ଜଙ୍ଗମ ସମସ୍ତଙ୍କୁ ଉଦ୍ଧାର କରି ନେଇଯିବେ, ପୁଣି ଅଲଗା ଜୀବର କର୍ମଫଳ ବହୁ ଅନନ୍ତ ଜୀବ ଅଛନ୍ତି ନା, ସେ ସୂକ୍ଷ୍ମ ଜୀବମାନଙ୍କୁ ପୁଣି ଏଠିକି ପଠେଇବେ, ଯୋଉ କର୍ମରେ ଉଦ୍ଭୁତ କରିକି ପୁଣି ଏଠି ପଠେଇବେ, ଏ ବ୍ରହ୍ମାଣ୍ଡକୁ ପୁଣି ପୂର୍ଣ୍ଣ କରିଦେବେ। ଆପଣଙ୍କ ପାଇଁ ଜୀବକୁ ଏ ବ୍ରହ୍ମାଣ୍ଡକୁ ଫାଙ୍କା କରିବା କିଛି କଷ୍ଟ ନା। ମହାପ୍ରଭୁଙ୍କର ଆଉ ବାସୁଦେବ ଦତ୍ତଙ୍କର ଯେତେବେଳେ କଥାବାର୍ତ୍ତା ଚାଲିଛି, ମହାପ୍ରଭୁ ସେୟା କହିଛନ୍ତି, ଯାର କୋଟି କାମ ଧେନୁ ଅଛି ତାର ଗୋଟେ ଛେଳି ମରିଗଲେ ତାର କଣ ଅସୁବିଧା ହବ? ଯାର କାମ ଧେନୁ କୋଟିଏ କୋଟିଏ ଗୋଟେ କୋଟି କାମ ଧେନୁ ଅଛି ତାର କେତେଟା ଛେଳି ମରିଗଲେ ତା ବିଜନେସ୍ ବନ୍ଦ ହେଇଯିବ? ଭଗବାନଙ୍କର ଲୋମକୂପରୁ ଅନନ୍ତ କୋଟି ବ୍ରହ୍ମାଣ୍ଡ, ଅନନ୍ତ କୋଟି ଜୀବ ଅଛନ୍ତି, ଗୋଟିଏ ବ୍ରହ୍ମାଣ୍ଡରେ ଜୀବ ମୁକ୍ତି ପାଇଗଲେ କଣ ଅସୁବିଧା ହେଲା? ଗୋଟେ ଜେଲଖାନା ବନ୍ଦ ହେଇଗଲା, ଗଭର୍ଣ୍ଣମେଣ୍ଟର ହେଡ୍ଆକ୍ ଗଲା, ଭଗବାନ ଚାହୁଁଛନ୍ତି ବ୍ରହ୍ମାଣ୍ଡକୁ ସବୁ ବନ୍ଦ କରିବା ପାଇଁ। ଏଠି କଣ ଚାଲିଛି ଏ ବ୍ରହ୍ମାଣ୍ଡରେ କଣ ଚାଲିଛି କହୁନାହାନ୍ତି? ଜେଲଖାନାରେ ଯେମିତି ଲୋକ କଷ୍ଟ ପାଏ, ଏଠି ଆପଣ ଏତେ ଜଣ ବାହାର ଲୋକ ଅଛନ୍ତି, କେହି ଜଣେ ହାତ ଟେକି କହିଲେ ଆଜ୍ଞା ମୁଁ ଜେଲଖାନାଠୁ ଆନନ୍ଦରେ ଅଛି, ମୋ ଘର ଭିତରେ ଜେଲଖାନାରେ କୌଣସି ଟେନସନ୍ ନାହିଁ, କାମ ଦାମ ନାହିଁ, ଟିଭି ଟିକେ ଦେଖିବେ, ଖାଇବା ଗଭର୍ଣ୍ଣମେଣ୍ଟ ଦେବ, ଘରେ ତାର ଖଟି ଖାଇକି ସବୁ କରିକି ଆଇଲା ବେଳକୁ ଘରେ ଆହୁରି ଟେନସନ୍ ଆପଣଙ୍କୁ ପିଲା ଛୁଆ ଦେଉଛନ୍ତି, ଆପଣ ଜେଲଖାନା କେଉଁଠି ଅଛନ୍ତି? ଆପଣ ବିଚାର କରି ଦେଖନ୍ତୁ, ଭାଗବତ କହୁଛନ୍ତି ଭଗବାନ କେବେଟାକୁ ସୁଖାଳୟ କହିନାହାନ୍ତି, ମଣିଷ ଏଟାକୁ ଚାହୁଁଛି ଦୁଃଖାଳୟକୁ ସୁଖାଳୟ କରିବା ପାଇଁ। ଭଗବାନ ବାର ବାର ଗୀତାରେ କହୁଛନ୍ତି, ମା ମୁଁ ପେତ୍ୟମ ପୁନର୍ଜନମମ ଦୁଃଖାଳୟମ ଅଶାଶ୍ୱତମ, ବାଡ଼େଇକି ଭଗବାନ ଭଗବତ ଗୀତା ଭାଗବତରେ କହିଛନ୍ତି, ମଣିଷ ଏ ଭୌତିକ ନାସ୍ତିକ ବ୍ୟକ୍ତିମାନେ ସେ ଚାହୁଁଛନ୍ତି ଦୁଃଖାଳୟକୁ ଆମେ ସୁଖାଳୟ କରିବୁ, ନାଇଁ ଆମର ପ୍ରୋଗ୍ରାମ ହଉଛି ସବୁ ଏ ଦୁଃଖାଳୟକୁ ବନ୍ଦ କର, ସୁଖାଳୟକୁ ଚାଲ, ଏ ବ୍ରହ୍ମାଣ୍ଡରେ କିଛି ଡ୍ୟୁଟି କରେ, ସମସ୍ତେ ନାମ କର, ସମସ୍ତଙ୍କୁ ଚାଲ, ପାରି ଚାଲ, କିଛି ଏ ଗାଡ଼ି ଭଡ଼ା ଦରକାର ନାହିଁ, ଏଥିପାଇଁ ଆପଣ ଯଦି ରେଡ଼ି ହେବେ ତ ଇସ୍କନରେ ଜଏନ୍ କରନ୍ତୁ, ନାମ ଜପ କରନ୍ତୁ, ଆପଣଙ୍କ ଘରେ ପ୍ରଭୁଙ୍କର ସେବା କରନ୍ତୁ, ନାମ ଜପ କରନ୍ତୁ, ଏଇ ଜୀବନରେ ବିଜନେସ୍ ଫିନିଶ୍ କରନ୍ତୁ, ଚାଲନା ଗୋଲକ ବୃନ୍ଦାବନ ବୈକୁଣ୍ଠ, ସମୟ ନଷ୍ଟ କରନ୍ତୁ ନା, ଏ ସତ୍ୟ କଥା ଏଠିକି ସେ କଥା କହୁଛନ୍ତି। ଅଲଗା ବ୍ରହ୍ମାଣ୍ଡରୁ ଜୀବ ଆଣିକି ଭଗବାନ ଏଠି ଭରି କଲେ। ହରିଦାସ ଠାକୁର କହୁଛନ୍ତି ଯେଉଁ ଜୀବମାନେ ଆସିକି ଏଠିକି ଭରି ହେଲେ ସେମାନେ ପୁଣି ସ୍ଥାପରେ ଜଙ୍ଗମ ହେଇକି ପୁଣି ସୃଷ୍ଟି ଚାଲିଲା। ଆଚ୍ଛା ତୁମେ ମହାପ୍ରଭୁ ତୁମେ ଗୋଟେ ପ୍ରମାଣ ଦେଇପାରିବ ନା? ମୁଁ ପ୍ରମାଣ ଦେବି ଆପଣ ଲୀଳା କରିଛନ୍ତି ବୋଲି। କଣ ପ୍ରମାଣ ଏଠି କହୁଛନ୍ତି,
ପୂର୍ବେ ଯେ ନ ରଘୁନାଥ ସର୍ବଯଜ୍ଞାଳୟା ପୂର୍ବ ଯେ ନ ରଘୁନାଥ ସର୍ବଯଜ୍ଞାଳୟା ବୈକୁଣ୍ଠ ଗେଲା ଅନ୍ୟ ଯିବେ ଅଯୋଧ୍ୟା ବରାହିଆ ବୈକୁଣ୍ଠ ଗେଲା ଅନ୍ୟ ଯିବେ ଅଯୋଧ୍ୟା ବରାହିଆ।
ମହାପ୍ରଭୁଙ୍କୁ ପ୍ରମାଣ ଦେଉଛନ୍ତି ହରିଦାସ ଯେ ଶାନ୍ତି କମ୍ କର, କମ୍ କର, ବେଶୀ ହେଇଛି, ହରେ କୃଷ୍ଣ ବାସ। ହରିଦାସ କହୁଛନ୍ତି ମହାପ୍ରଭୁ ବୈକୁଣ୍ଠକୁ ଗଲାବେଳେ ରାମଚନ୍ଦ୍ର ମହାପ୍ରଭୁ ଅଯୋଧ୍ୟାରେ କାହାକୁ ଯିବକୁ ରଖିଥିଲେ? ଆପଣ ମୋତେ ଠକୁଛନ୍ତି, ବ୍ରହ୍ମାଣ୍ଡର କାର୍ଯ୍ୟ ବନ୍ଦ ହେଇଯିବ ବୋଲି ରାମାୟଣ ପଢ଼ନ୍ତୁ ନା। ଅଯୋଧ୍ୟାରେ କେହି ନଥିଲେ, ଏକାକି ହନୁମାନଙ୍କୁ ଛାଡ଼ିକି ଗଲେ। ହନୁମାନ ବି ଅଯୋଧ୍ୟାରେ ରହୁନଥିଲେ, ହନୁମାନ ସବୁଆଡ଼େ ବୁଲୁଥିଲେ। ଆଜି ବି ହନୁମାନ କିମ୍ ପୁରୁଷ ବର୍ଷରେ ଅଛନ୍ତି। ହନୁମାନଙ୍କୁ ଛାଡ଼ିକି ଯାଇଥିଲେ, ଅଯୋଧ୍ୟାରେ କୌଣସି ଜୀବ ନଥିଲେ। ବର୍ତ୍ତମାନ ଦେଖନ୍ତୁ ଅଯୋଧ୍ୟାରେ କେତେ ଜୀବ ଅଛନ୍ତି। ଆଉ ଭଗବାନ ଯିବା ପୂର୍ବରୁ ହରିଦାସ କହୁଛନ୍ତି ଅଯୋଧ୍ୟାରେ ଜୀବକୁ ଭରି କରିକି ଭଗବାନ ବୈକୁଣ୍ଠ ପାଖା ଗଲେ। ତାଙ୍କ ପାର୍ଶ୍ୱମାନଙ୍କୁ ସମସ୍ତଙ୍କୁ, କୀଟ ପଶୁ ପକ୍ଷୀ ଲତା ସମସ୍ତଙ୍କୁ ଧରିକି ଯାଇଥିଲେ। ଆଉ ପ୍ରହ୍ଲାଦ ମହାରାଜଙ୍କର ସେଇ ପ୍ରାର୍ଥନାରେ ନୃସିଂହଦେବ ଆଜି ସମସ୍ତଙ୍କୁ, ପ୍ରହ୍ଲାଦ କହୁଛନ୍ତି, ଏ ଭଗବାନ ନୃସିଂହଦେବ କହୁଛନ୍ତି, ଅହମ୍ ନୃଣାନାମ କାମପୁର ଅସ୍ମି ପୁରୁଷାର୍ଥ ପ୍ରଭାବ ରୂପାୟ ବର୍ତ୍ତତେ ପୁନର୍ ଏକା ମୁକ୍ତି ହେବ। ଏକାକି ତୁମେ ଜୀବମାନଙ୍କର ମୁକ୍ତି ପାଇଁ ଚାହିଁଥିଲ, ମୁଁ ପୁରୁଷାର୍ଥର ପ୍ରଭାବ ରୂପକ ସମସ୍ତ ପୁରୁଷାର୍ଥ ମୋ ପାଦ ପଦ୍ମରେ ଧର୍ମ ଅର୍ଥ କାମ ମୋକ୍ଷ ପ୍ରଭାବିତ ହେଉଛି, ପ୍ରଭମାନ ହେଉଛି। ତୁମର କଣ ଦରକାର କୁହ? ଆଉ କିଛି ବର ମାଗ, ଏ ମୁକ୍ତିକୁ ଛାଡ଼ି ସବୁ ଜୀବକୁ ମୁଁ ଉଦ୍ଧାର କରିନେବି। ଆଉ ଭଗବାନ ନୃସିଂହଦେବ କେମିତି ଚାଲାକରେ ପ୍ରବଚନ ଦେଉଛନ୍ତି ପ୍ରହ୍ଲାଦ ମହାରାଜ,
ମାମ ପ୍ରାଣିତ ଆୟୁଷ୍ମାନ ଦର୍ଶନ ଦୁର୍ଲଭ ଇମେ ଦୃଶ୍ୱା ମାଂ ପୁନର୍ଜନ୍ତୁ ଆତ୍ମାନଂ ତପ୍ତୁ ମହର୍ଷି ତପ୍ତୁ ମହର୍ତି।
ଏଠି ସମ୍ବୋଧନ ପ୍ରହ୍ଲାଦଙ୍କୁ ଯେମିତି ସେ ସମ୍ବୋଧନ କରିକି ନୃସିଂହଦେବଙ୍କୁ ପ୍ରଣାମ ସ୍ତୁତି କରିଥିଲେ, ଭଗବାନ ନୃସିଂହଦେବ ସେଭଳି ସମ୍ବୋଧନ କରି ପ୍ରହ୍ଲାଦଙ୍କୁ କହୁଛନ୍ତି, ଆୟୁଷ୍ମାନ ଆୟୁଷ୍ମାନ, ଭଗବାନ ଭକ୍ତର ସମ୍ପର୍କ ଦେଖନ୍ତୁ, ହେ ଆୟୁଷ୍ମାନ ପ୍ରହ୍ଲାଦ, ମାମ ଅପ୍ରୀଣିତ ଆୟୁଷ୍ମାନ ଦର୍ଶନମ ଦୁର୍ଲଭ ଇମେ, ମୋତେ ଯିଏ ପ୍ରୀଣନ କରିପାରେନି, ମୋତେ ଯିଏ ସନ୍ତୁଷ୍ଟ କରେନି, ସେ ମୋର କେବେ ଦର୍ଶନ ପାଇବନି। ତାହେଲେ ଇନଡାଇରେକ୍ଟଲି ପ୍ରହ୍ଲାଦଙ୍କୁ କହିଦେଉଛନ୍ତି, ପ୍ରହ୍ଲାଦ ତୁମେ ମୋତେ ପ୍ରୀତି କରିଦେଇଛ, ତେଣୁ ତୁମେ ମୋ ଦର୍ଶନ ପାଇବ। ଏଠି କହୁଛନ୍ତି ଦୃଷ୍ଟ୍ୱା ମାଂ ନ ପୁନର୍ଜନ୍ତୁ ଆତ୍ମାନମ ତପ୍ତୁ ଅହର୍ତି ତପ୍ତୁମ ଅହର୍ତି। କୌଣସି ଜୀବ ମୋର ଦର୍ଶନ ପାଇଲେ ସେ କେବେ ଆଉ ତପ୍ତ ହୁଏ ନା, କେବେ ଦୁଃଖିତ ହୁଏ ନା, ତାର କୌଣସି କାମନା ବାକି ରହେ ନା। ତେଣୁ ତୁମେ ମୋର ଦର୍ଶନ ପାଇଛ, ତୁମର କ'ଣ କାମନା ଅଛି ବର୍ତ୍ତମାନ ମୋତେ ବର ମାଗ। ଆଜ୍ଞା ଭଗବାନ ନୃସିଂହଦେବ ଠକିଗଲେ, କେତେ ଲୋଭ ଜାଗ୍ରତ କରୁଛନ୍ତି ପ୍ରହ୍ଲାଦ ମହାରାଜଙ୍କ ଅନ୍ତର ଭିତରେ, ପାରିଲେ ନା? ଭଗବାନଙ୍କ ଅନ୍ତରରେ ଦିବ୍ୟ ଲୋଭ ଅଛି, ଭକ୍ତ ଅନ୍ତରରେ ଦିବ୍ୟ ଲୋଭ ଠାରୁ ବି ଆହୁରି ଅଧିକ ଲୋଭ ଅଛି। ସେ ଲୋଭ କେବଳ କଣ ନା, ମୋ ଭଗବାନଙ୍କୁ ସେବା କରିବି, ମୁଁ କିଛି ମାଗିବି ନା, ଭଗବାନ ଚାହୁଁଛନ୍ତି ଦେବା ପାଇଁ। କିନ୍ତୁ ଭକ୍ତର, ଐକାନ୍ତିକ ଭକ୍ତର, ନିଷ୍କିଞ୍ଚନ ଭକ୍ତର କେବଳ ଗୋଟିଏ ଜିନିଷ ଚୈତନ୍ୟ ମହାପ୍ରଭୁ ଯାହା ଶିକ୍ଷା ଦେଲେ, ଅହେତୁକି ଭକ୍ତି ମମ ଜନ୍ମନି ଜନ୍ମନିଶ୍ୱରେ ଭବତା ଭକ୍ତି ଅହେତୁକି ତୁଇ। ମୁଁ ସାଧାରଣ ଭକ୍ତି ମାଗୁନି, ଅହେତୁକି ଶବ୍ଦ ବହୁତ ଗୁରୁତ୍ୱ, ଅହେତୁକି ଭକ୍ତି ଚାହୁଁଛି। ଧନ ଜନ ନାହିଁ ମାଗେ କବିତା ସୁନ୍ଦରୀ ଶୁଦ୍ଧ ଭକ୍ତି ଦେହ ମରେ କୃଷ୍ଣ କୃପା କରୁ। ଭକ୍ତ ଏଇଟା ପ୍ରାର୍ଥନା ପ୍ରହ୍ଲାଦଙ୍କୁ କହୁଛନ୍ତି, ଦେଖ ମୋର ଦର୍ଶନ କଲେ ବ୍ୟକ୍ତି ମୋର କେବେ ଦର୍ଶନ ପାଇବନି ଯିଏ ମୋତେ ପ୍ରୀତି ନ କରିଛି। ଆଉ ଯିଏ ମୋତେ ପ୍ରୀତି କରିକି ଦର୍ଶନ ମୋର ପାଇଛି ତାର କୌଣସି କାମନା ଅପୂର୍ଣ୍ଣ ରହିନି, ସେ ଜୀବନରେ କେବେ ତପ୍ତ ହେଇନି, ଦୁଃଖିତ ହେଇନି। ତେଣୁ ତୁମର କଣ ବର ଅଛି ତୁମେ ମାଗ।
ପ୍ରୀଣନ୍ତି ହି ଅଥ ଧୀରା ସର୍ବଭାବେନ ସାଧବ ଶ୍ରେୟସ୍କାମା ମହାଭାଗ ସର୍ବାସମ ଆସି ସମ୍ପତି।
ମହାଭାଗ ସମ୍ବୋଧନ ଏ ମହାଭାଗ
ପ୍ରୀଣନ୍ତି ହି ଅଥ ଧୀରା,
ଯେହେତୁ ମୋତେ ଦର୍ଶନ କଲେ ମୁଁ ସମସ୍ତଙ୍କର କାମନାକୁ ପୂର୍ଣ୍ଣ କରେ, ତେଣୁ ପ୍ରୀଣନ୍ତି ହି ଏଥିପାଇଁ ସବୁ ବ୍ୟକ୍ତିମାନେ ମୋତେ ପ୍ରସନ୍ନ କରନ୍ତି। ଏଠି କହୁଛନ୍ତି ଧୀରା ସର୍ବଭାବେନ ଭାର ସର୍ବଭାବେନ ସାଧବ, ସବୁ ସାଧୁମାନେ ସମସ୍ତ ବଳ ଇନ୍ଦ୍ରିୟ ଶକ୍ତିକୁ ପ୍ରୟୋଗ କରିକି ମୋତେ ଖୁସି କରିବାକୁ ଚେଷ୍ଟା କରନ୍ତି। ଶ୍ରେୟସ୍କାମା ମହାଭାଗା ସର୍ବ ଆସାମ ଆସି ସମ୍ପତି, ସବୁ ମଙ୍ଗଳର ନିଳୟ ମୁଁ ଆଉ ମଙ୍ଗଳର ପତି ମୁଁ। ଆଉ ମୁଁ ତୁମକୁ କହୁଛି ତୁମର କଣ ବର ଅଛି ତୁମେ ମାଗ। ଶ୍ରୀ ନାରଦ ବାଚ, ନାରଦ ବର୍ତ୍ତମାନ ଯୁଧିଷ୍ଠିର ମହାରାଜଙ୍କୁ କହୁଛନ୍ତି, ହେ ଯୁଧିଷ୍ଠିର, ଭଗବାନ ନୃସିଂହଦେବ ଯେତେବେଳେ ଏଭଳି କହିଲେ, ପ୍ରହ୍ଲାଦ କଣ କହିଲେ, ନାରଦ କହୁଛନ୍ତି,
ଏବଂ ପ୍ରଲଭ୍ୟମାନ ଅପି ବରେ ଲୋକେ ପ୍ରଲୋଭନେ ଏକାନ୍ତିନ ତ୍ୱତ୍ ଭଗବତୀ ନ ଇଚ୍ଛତ୍ତାନ ଅସୁରୋତ୍ତମ।
ଅସୁରୋତ୍ତମ ପ୍ରହ୍ଲାଦ, ଭଗବାନ କହିଲେ ସୁଦ୍ଧା ତୁମେ ବର ମାଗ ବୋଲି ମାଗିଲେ ନା। ଏଠି କହୁଛନ୍ତି
ଏବଂ ପ୍ରଲଭ୍ୟମାନ ଅପି, ଏବଂ ଏଇ ଏବଂଟା ଅନୁ ରହିବ
ପୂର୍ବ ଶ୍ଳୋକ ସହିତ।
ଏଇଭଳି ଭାବରେ ଭଗବାନ ନୃସିଂହଦେବ କହିଲା ପରେ କହୁନାହାନ୍ତି,
ଏଠି ସ୍ପେଶାଲ ୱାର୍ଡ ଲଗାଉଛନ୍ତି ପ୍ରଲୋଭ୍ୟମାନ ଅପି, ଭଗବାନ ପ୍ରଲୋଭନ ଦେଖାଉଛନ୍ତି। ପ୍ରଲୋଭନ ଦେଖି ତୁମେ ଭକ୍ତକୁ ଜାଣିପାରିବ ନା। ଭଗବାନ ବଳି ମହାରାଜଙ୍କୁ ଆଉ ପ୍ରହ୍ଲାଦ ମହାରାଜଙ୍କୁ ପ୍ରକୃତରେ ନୀତିଶାସ୍ତ୍ର ଦ୍ୱାରା ଠକେଇଛନ୍ତି, କିନ୍ତୁ ଭକ୍ତି ବଳରେ ପରାଜିତ ହେଇଯାଇଛନ୍ତି। ଭଗବାନ ପ୍ରଲୋଭନ ଦେଖାଉଛନ୍ତି, ଏଠି କହୁଛନ୍ତି ଏବଂ ପ୍ରଲୋଭ୍ୟମାନ ଅପି ବରେଇ ଲୋକ ପ୍ରଲୋଭନେ, ଶ୍ରେଷ୍ଠ ବର ଦ୍ୱାରା ତାଙ୍କୁ ପ୍ରଲୋଭନ କରିବା ପାଇଁ ଚାହୁଁଛନ୍ତି। ଇନ୍ଦ୍ର ଆଦି ଦେବତାମାନେ ଯେଉଁ ବର ପାଇଁ ପାଗ ମଥା ପିଟନ୍ତି ଭଗବାନଙ୍କ ନିକଟରେ, ପ୍ରହ୍ଲାଦ ସେହି ବରକୁ ପାଦରେ ଠେଲି ଦେଉଛନ୍ତି। ପ୍ରଲୋଭନ ଦେଖାଉଛନ୍ତି ଭଗବାନ ନୃସିଂହଦେବ, କିନ୍ତୁ ଏକାନ୍ତିତ୍ୱା ନାରଦ କହୁଛନ୍ତି ଯୁଧିଷ୍ଠିର, ଯେହେତୁ ପ୍ରହ୍ଲାଦ ଏକାନ୍ତିତ୍ୱା ଭଗବତୀ ନ ଇଚ୍ଛତ୍ତାନ ଅସୁରୋତ୍ତମ, ଏ ଅସୁରୋତ୍ତମ ପ୍ରହ୍ଲାଦ ଏକାନ୍ତି ଭକ୍ତ। ଚକ୍ରତିପାଦ ସେଠି ରଚନା କରୁଛନ୍ତି, ଏ ସ୍ୱାମୀପାଦ କହୁଛନ୍ତି ଏକାନ୍ତି ନିରୁପାଧି ଭକ୍ତତ୍ୱା, ନିରୁପାଧିକ ଭକ୍ତ, ସିଏ ନିରୁପାଧିକ ଭକ୍ତ, ଜ୍ଞାନ ମିଶ୍ର ଭକ୍ତାଙ୍କ ନିକଟରେ ନାହିଁ, କର୍ମ ମିଶ୍ର ଭକ୍ତି ନାହିଁ, ଶୁଦ୍ଧ ଭକ୍ତି ପ୍ରେମ ଭକ୍ତି ତାଙ୍କ ନିକଟରେ ଅଛି, ଉପାଧି ରହିତ ଭକ୍ତ। ଏଠି କହୁଛନ୍ତି ଚକ୍ରତିପାଦ ଏକାନ୍ତି ତ୍ୱା ଏକାନ୍ତି ନ ଯସ୍ୟ ନ କଥାଞ୍ଚନ ବାଞ୍ଛତି ଇତି ତତ୍ ଲକ୍ଷଣ। ଗଜେନ୍ଦ୍ର ଯୋଉ ପ୍ରାର୍ଥନା କରିଥିଲେ
ଏକାନ୍ତି ନ ଯସ୍ୟ ନ କଥ ନ କଞ୍ଚିନାର୍ଥମ ବାଞ୍ଛନ୍ତି ଯେବେ ଭଗବତ ପ୍ରପନ୍ନା ଅତ୍ୟଦ୍ଭୁତ ତଚ୍ଚରିତ ସୁମଙ୍ଗଳମ ଗାୟନ୍ତି ଆନନ୍ଦ ସମୁଦ୍ର ବେଗା।
ସମୁଦ୍ର ମଗ୍ନା, ବହୁତ ସୁନ୍ଦର ସ୍ତୁତି ଗଜେନ୍ଦ୍ର କରିଥିଲେ। ଏକାନ୍ତି ନ, ଯେଉଁମାନେ ଏକାନ୍ତି ଭକ୍ତ ସେମାନେ କିଛି ଚାହାନ୍ତି ନା, ନ ବାଞ୍ଛନ୍ତି, ଭଗବାନଙ୍କୁ କୌଣସି ଜିନିଷ ମାଗିବାକୁ ପଡେ ନା, ମାଗିବାକୁ ପଡେ ନା, ଏକାନ୍ତି ଭକ୍ତ କିଛି ମାଗେ ନା, କାହିଁକି ନା ମାଗିବା ଠାରୁ ବଡ ସମ୍ପତ୍ତି ସେ ପାଇଛି। ଚକ୍ରତିପାଦ କଣ ଅର୍ଥ କରୁଛନ୍ତି,
ଏକାନ୍ତି ନ ଯସ୍ୟ ଭକ୍ତା ନ କଞ୍ଚନପି ଅର୍ଥମ ବାଞ୍ଛନ୍ତି, ଅର୍ଥ ନୁହେଁ, ଅର୍ଥ ଅର୍ଥରେ ଧର୍ମ ଅର୍ଥ କାମ ମୋକ୍ଷ ପର୍ଯ୍ୟନ୍ତ କୌଣସି ବସ୍ତୁ ସେ ବାଞ୍ଛନା କରନ୍ତି ନା, କାହିଁ କରନ୍ତି ନା,
ଏଠି କହୁଛନ୍ତି
କୁତନ ବାଞ୍ଛନ୍ତି, କାହିଁକି ସେମାନେ ବାଞ୍ଛନା କରନ୍ତି ନା,
ଏଠି କହୁଛନ୍ତି ଭଗବତ ପ୍ରପନ୍ନା। ଗଜେନ୍ଦ୍ର କହୁଛି
ଏକାନ୍ତିର ଭକ୍ତମାନେ ଭଗବାନଙ୍କୁ କୌଣସି ଜିନିଷ ମାଗନ୍ତି ନା, କାହିଁକି ନା ଭଗବତ ପ୍ରପନ୍ନା, ଭଗବାନଙ୍କ ଚରଣରେ ସେ ପ୍ରପନ୍ନ ହେଇଛନ୍ତି।
ଏଠି କହୁଛନ୍ତି ଭଗବତ ପ୍ରପତ୍ତି ମହାସମ୍ପତ୍ତି ଏବ ପରିପୂର୍ଣ୍ଣା,
ଭଗବତ ପ୍ରପତ୍ତିଟା ହଉଛି ମହାସମ୍ପତ୍ତି, ଭଗବତ ପ୍ରପତ୍ତି ରୂପ ମହାସମ୍ପତ୍ତିରେ ଭକ୍ତ ପୂର୍ଣ୍ଣ ଥାଏ। ଇଏ ଭକ୍ତର ଲକ୍ଷଣ ଆଜ୍ଞା। ଏକାନ୍ତିନ ଭକ୍ତ ଭଗ ଜଗନ୍ନାଥ କିଛି ମାଗେ ନା। ଜଗନ୍ନାଥ କଣ ଜାଣନ୍ତିନି ଆପଣଙ୍କର କେତେ ଧନ ଦରକାର, କେତେ ଟଙ୍କା ଦରକାର, କେତେ ପିଲା ଦରକାର, କେତେଟା ଗାଡି ଦରକାର। ଜଗନ୍ନାଥ ନ ଜାଣନ୍ତି, ଆପଣ ଜଣେଇଲେ ଜଗନ୍ନାଥ ଜାଣିବେ, ତାହେଲେ ଆପଣ ହେଲେ ବିଜ୍ଞ, ଜଗନ୍ନାଥ ହେଲେ ଅଜ୍ଞ। ଜଗନ୍ନାଥ ଜାଣନ୍ତିନି ଆପଣଙ୍କର କଣ ଦରକାର, ସେ ଜଗତର ନାଥ ନୁହନ୍ତି। ଏକାନ୍ତିନ ଭକ୍ତ କୌଣସି ବସ୍ତୁ ମାଗେ ନା। କାହିଁକି ନା ଭଗବତ ପ୍ରପତ୍ତି ମହାସମ୍ପତ୍ତି ଏବ ପରିପୂର୍ଣ୍ଣ। ଭଗବାନଙ୍କ ଚରଣରେ ଯୋଉ ପ୍ରପନ୍ନ ହେଇଯାଏ ସେଟା ମହାସମ୍ପତ୍ତି। ତେଷାମ ସୁଖ ସର୍ବୋତୋପି ଅଧିକମ୍, ସେ ସୁଖଠୁ ବଡ ସୁଖ କିଛି ନାହିଁ ସଂସାରରେ। ଭଗବାନଙ୍କ ଚରଣରେ ଯିଏ ଶରଣ ନେଇଯାଇଛି, ନିର୍ଭୀକ ହେଇଯାଇଛି, ଅଶୋକ ଅଭୟ ଅମୃତର ସ୍ଥଳ ତୁମାର ଚରଣଦୟ, ତାହାତେ କ୍ଷଣ ବିଶ୍ରାମ ଲଭିଆ ଛାଡ଼ିଲୁ ଭବେର ଭୟ। ତାର ଭୟ କଣ ଅଛି, ଅମୃତ ତ ପ୍ରାପ୍ତ ହେଇଛି ଭଗବାନଙ୍କ ଚରଣ କମଳ ପ୍ରପନ୍ନ, ଏଇଟା ମହାସମ୍ପତ୍ତି ଆଜ୍ଞା। ତେଣୁ ନାରଦ ମୁନି କହୁଛନ୍ତି, ହେ ପ୍ରହ୍ଲାଦ, ହେ ଯୁଧିଷ୍ଠିର, ପ୍ରହ୍ଲାଦ ଯେହେତୁ ଏକାଧିକ ନିରୁପାଧିକ ଭକ୍ତ, ଭଗବାନ ଏଭଳି ଭାବରେ ପ୍ରଲୋଭନ ଦେଖେଇଲା ପରେ ମଧ୍ୟ ସେ ବାଞ୍ଛନା କଲେ ନା। ଏ ନବମ ଅଧ୍ୟାୟ ସରିଲେ, ସ୍ତୁତି ଅଧ୍ୟାୟ ସରିଲେ, ଦଶମ ଅଧ୍ୟାୟ ଶ୍ରୀ ନାରଦ ବାଚ, ଭକ୍ତି ଯୋଗସ୍ୟ ତତ୍ ସର୍ବଂ ଅନ୍ତରାୟତୟ ଭର୍କ ମନ୍ୟମାନଂ ହୃଷିକେଶଂ ସ୍ମୟମାନ ବାଚ। ଭଗବାନ ପ୍ରବଚନ ଦେଲା ବେଳେ ହସି ନାହାନ୍ତି, କିନ୍ତୁ ପ୍ରହ୍ଲାଦ ଆଜି ହସିଲେ। ପ୍ରହ୍ଲାଦ ହସିକି ବର୍ତ୍ତମାନ ପ୍ରବଚନ ଦେବେ। ଆଗେ ସ୍ମୟମାନ ବାଚ, କାହିଁକି ହସିଲେ, ଚକ୍ରତିପାଦ କହୁଛନ୍ତି, ଭକ୍ତି ଯୋଗସ୍ୟ ତତ୍ ସର୍ବମ ଅନ୍ତରାୟତୟ ଅଭର୍କ, ଏ ଅଭର୍କ ଏ ବାଳକ, ଭଗବାନ ଯୋଉ ପ୍ରଲୋଭନ ଦେଖେଇଲେ ବର ମାଗମତେ, ପ୍ରହ୍ଲାଦ ଜାଣିଥିଲେ ଭକ୍ତି ଯୁଗର ସବୁଠୁ ବଡ ପ୍ରତିବନ୍ଧକ। ଏଇଟା ମନେ ରଖିବେ, ଏ ପିଲା ଏ କଣ କରୁଛୁ କିରେ, ଭକ୍ତି ଯୁଗରେ ଭଗବାନ ସବୁଠୁ ବେଶୀ ଦୁଃଖୀ ହୁଅନ୍ତି। ଭଗବାନଙ୍କ ଶରଣାପନ୍ନ ଯାଇ କିଏ କାହାକୁ ମାଗେ ନା, ଏକାନ୍ତିକଟା ନଷ୍ଟ ହେଇଗଲା। ଭକ୍ତ ଯାଇ କାହାକର ହାତ ପାତିବ, ମତେ ଦିଅ ନା, ଏକାନ୍ତିକ ନଷ୍ଟ ହେଇଯିବ। ନିଜ ପାଇଁ ଭକ୍ତ କେବେ କୌଣସି ଦେବାଦେବୀ ନିକଟରେ ମାଗିବା ଉଚିତ ନାହିଁ, ନିଜ ପାଇଁ ବି ଭଗବାନଙ୍କ ନିକଟରେ ମାଗିବା ଉଚିତ ନାହିଁ। ଏଥିରେ ଐକାନ୍ତିକ ଭକ୍ତ ଭକ୍ତିଟା ବାଧକ ହେଇଯାଏ। ପ୍ରଭୁ ମୋର କଲ୍ୟାଣ ଜାଣନ୍ତି, ପ୍ରଭୁ ମୋର ଅନ୍ତର କଥା ଜାଣନ୍ତି, ମୁଁ କଣ କାହାକୁ ହାତ ପତେଇବି ମୋ ପାଇଁ ନା, ଐକାନ୍ତିକ ନଷ୍ଟ ହେଇଯିବ। ଏଠି ସେ କଥା କହୁଛନ୍ତି, ଭକ୍ତି ଯୋଗ ସିଏ ତତ୍ ସର୍ବମନ୍ତରାୟ, ଭଗବାନ ବରଦେବା ପାଇଁ ଚାହୁଁଛନ୍ତି, କିନ୍ତୁ ସେ ତାକୁ ଅନ୍ତରାୟ ବୋଲି ମନେ କଲେ। କାହିଁକି ନା ପ୍ରହ୍ଲାଦ ଭକ୍ତି ବଳରେ ଜାଣିପାରୁଥିଲେ, ତାଙ୍କର ଭକ୍ତିର ସୀମାଟା ଏତେ ଗଭୀର, ଏତେ ଭକ୍ତିର ଏତେ ଗଭୀର ପ୍ରବେଶ କରିଥିଲେ, ସେ ଜାଣିତ ପାରିନଥିଲେ ପ୍ରଭୁ ମତେ ଯୋଉ ପ୍ରଲୋଭନ ଦେଖାଉଛନ୍ତି, ସତ୍ୟରେ ହେଉ ବା ଛଳନାରେ ହେଉ, ଏଟା ମୋ ଭକ୍ତି ପଥର ଅନ୍ତରାୟ, ମୁଁ ଏଟା ଗ୍ରହଣ କରିବି ନା। ଏଠି କହୁଛନ୍ତି ନାରଦ କହୁଛନ୍ତି, ଭକ୍ତି ଯୋଗସ୍ୟ ତତ୍ ସର୍ବମ୍, ଯେଉଁ ସବୁ ବର ଭଗବାନ କହିଲେ ପ୍ରଲୋଭନ ଦେଖେଇଲେ ଅନ୍ତରାୟ, ଏ ଅଭର୍କ ବାଳକ ପ୍ରହ୍ଲାଦ ଅନ୍ତରାୟ ବୋଲି ଜ୍ଞାନ କଲେ, ଏବଂ ମନ୍ୟମାନ ଅନ୍ତରାୟ ମନ୍ୟମାନ କରିକି ଋଷିକେଶମ୍ ସ୍ମୟମାନ ବାଚଃ, ଭଗବାନ ଶ୍ରୀକୃଷ୍ଣଙ୍କୁ ନୃସିଂହଦେବକୁ ଋଷିକେଶକୁ ବର୍ତ୍ତମାନ ଉପାଚ କହିବେ କିଭଳି ସ୍ମୟମାନ, ଆଗେ ହସିଦେବେ। କାହିଁକି ହସୁଛନ୍ତି, ଚକ୍ରପାତ କହୁଛନ୍ତି, ସ୍ମୟମାନ ଇତି ମାଂ ବାଲକମ୍ ଅଜ୍ଞମ୍, ମୁଁ ବାଳକ, ମୁଁ ଅଜ୍ଞ, ପ୍ରଲୋଭୟନମ୍ ପ୍ରଭୁରୟମ୍ ମଦବୁଦ୍ଧି ପରୀକ୍ଷିତ ଇତି ବିଚାରମ୍, ମୁଁ ଅଜ୍ଞ, ମୁଁ ବାଳକ, ମୋ ବୁଦ୍ଧିକୁ ପରୀକ୍ଷା କରିବା ପାଇଁ ଆପଣ ମତେ ପ୍ରଲୋଭନ ଦେଖାଉଛନ୍ତି। ପ୍ରହ୍ଲାଦ କିଛି କହିଲେନି, ଆଗେ ହସିଲେ। ହସିବାର ତାତ୍ପର୍ଯ୍ୟ ଏଇଟା, ମୁଁ ବାଳକ ବୋଲି, ମୁଁ ଅଜ୍ଞ ବୋଲି ମୋ ପ୍ରଭୁ ମତେ ପରୀକ୍ଷା କରୁଛନ୍ତି। ମୁଁ ଯଦି ମୁଁ ବାଳକ ନ ହେଇଥାନ୍ତି, ମୁଁ ଯଦି ବିଜ୍ଞ ହେଇଥାନ୍ତି, ପ୍ରଭୁ କଣ ମତେ ଏମିତି ପରୀକ୍ଷା କରିଥାନ୍ତି। ସେ ହସିକି ବର୍ତ୍ତମାନ ଋଷିକେଶଙ୍କୁ କହିବେ, ନୃସିଂହଦେବଙ୍କୁ କହିବେ, ମୁଁ ଅଜ୍ଞ, ମୁଁ ବାଳକ, ମତେ ପ୍ରଲୋଭନ ଦେଖାଉଛନ୍ତି, ନିଜକୁ ବର୍ତ୍ତମାନ ପ୍ରସ୍ତୁତ କରୁଛନ୍ତି ଭଗବାନଙ୍କୁ ପରାସ୍ତ କରିବା ପାଇଁ, ଏମିତି ସୁନ୍ଦର ପ୍ରବଚନ ଦେବେ, ଭଗବାନ କେବେ ପ୍ରବଚନ ଶୁଣିନଥିବେ। ତାଙ୍କର ଡେଫିନେସନ୍, ଭଗବାନଙ୍କର ଡେଫିନେସନ୍ କ'ଣ ଆଉ ଭକ୍ତର ଡେଫିନେସନ୍ କ'ଣ? ଭଗବାନଙ୍କ ଡେଫିନେସନ୍ ଆଜି ଶୁଣିବେ ସେ ତାଙ୍କ ପାଖରୁ, ପ୍ରହ୍ଲାଦଙ୍କ ପାଖରୁ। ସେ ପ୍ରହ୍ଲାଦ ଉପାଚ ପ୍ରହ୍ଲାଦ କହୁଛନ୍ତି, ମୋତେ ଆପଣ ପ୍ରଲୋଭୟାତ୍ ଉତ୍ପତ୍ୟାସକ୍ତ କାମେଷୁ ତେ ବୈରି। ଉତ୍ପତ୍ୟା ଶବ୍ଦ ଅର୍ଥ ସ୍ୱଭାବେନ ଏବ ଆସକ୍ତ ମାମ। ମୋତେ ଆପଣ ପ୍ରଲୋଭନ ଦେଖାନ୍ତୁ ନା, କାହିଁକି? ଭଗବାନ ନୃସିଂହଦେବ କହୁଛନ୍ତି, କାହିଁକି ମୁଁ ଦେଖେଇବି ନା? ଏଠି କହୁଛନ୍ତି, ମୁଁ ତ କାମରେ ଜନ୍ମ, ଅସୁରକୂଳରେ ଜନ୍ମ। ଏଠି କହୁଛନ୍ତି ସ୍ୱଭାବେନ ଏବ ଆସକ୍ତ ମା, ମୁଁ କାମରେ ସ୍ୱାଭାବିକ ଆସକ୍ତ। ପ୍ରହ୍ଲାଦ ଏଟା ତାଙ୍କର ନିଜ କଥା କହୁନାହାନ୍ତି, ଦୈନ୍ୟରେ କହୁଛନ୍ତି, ସେ କାମରେ ଆସକ୍ତ ନୁହନ୍ତି, ଦୈନ୍ୟରେ କହୁଛନ୍ତି। ସ୍ୱଭାବେନ ଆସକ୍ତ ମା, ମୁଁ ତ କାମରେ ସ୍ୱାଭାବିକରେ ଆସକ୍ତ, ମୋତେ ଆପଣ ପ୍ରଲୋଭନ ଦେଖନ୍ତୁ ନା। ତତ୍ସଙ୍ଗ ଭୀତୋ ନିବେର୍ଣ୍ଣା, ମୁଁ ନିର୍ବେଦ ହେବା ପାଇଁ ଚାହୁଁଛି, ଏ କାମକୁ ମୁଁ ବହୁତ ଭୟ କରେ। ମୁମୁକ୍ଷୁତ୍ୱ ଉପାଶ୍ରିତ, ମୁଁ ତ ଆପଣଙ୍କୁ ସେବା କରୁଛି ଏ କାମରୁ ବାସନାକୁ ତ୍ୟାଗ କରିବା ପାଇଁ, ମୋତେ ଆପଣ କଣ ପ୍ରଲୋଭନ ଦେଖୁଛନ୍ତି? ଏ କାମ ଜୀବର ଅନ୍ତରର ଜୀବ ଦୁଃଖ ପାଉଛି କେବଳ କାମନା ପାଇଁ। କାମ ଶବ୍ଦ ଅର୍ଥ କେବଳ ସ୍ତ୍ରୀ ସମ୍ଭୋଗାଦୀ ସୁଖ ନୁହେଁ, ଯେକୌଣସି ପ୍ରକାର କାମନା, ହରି ଭକ୍ତି ଛଡ଼ା, ଭଗବାନଙ୍କ ଭକ୍ତି ଛଡ଼ା ଯେକୌଣସି ପ୍ରକାର କାମନା ଜୀବକୁ କଷ୍ଟ ଦେବ। ସେଥିପାଇଁ ଭଗବାନ କହିଲେ, ଗୀତାରେ ପ୍ରବଚନ ଦେଲେ ତୃତୀୟ ଅଧ୍ୟାୟରେ, ଆବୃତ ଜ୍ଞାନ ଏତମ୍ ଜ୍ଞାନୀ ନାମ ନିତ୍ୟ ବୈରିଣାମ କାମ ରୂପେ କୁନ୍ତେ ଦୁଷ୍ଫେରଣ ଅନଳଚ। ଏ କାମ ତିନୋଟି ଜିନିଷ ବହୁତ ସୁନ୍ଦର ସ୍ୱାମୀ ପାଧରେ ଟୀକା ରଚନା କରିଛନ୍ତି ସିଦ୍ଧର ସ୍ୱାମୀ, ଇଦମ୍ ବିବେକ ଜ୍ଞାନମ ଏତେନ ଆବୃତମ। ପ୍ରଥମ ଜୀବନରେ ତୋର କାମନା ଆସିବ କୌଣସି ବସ୍ତୁକୁ ଉପଭୋଗ କରିବା ପାଇଁ, ଆଗେ ବିବେକ ଜ୍ଞାନକୁ ହରିନବ, ବିବେକ ଜ୍ଞାନକୁ ହରିନବ। ପ୍ରହ୍ଲାଦ ବହୁତ ବୁଦ୍ଧିମାନ, ସେଥିପାଇଁ ସେ କହୁଛନ୍ତି, ଇଦମ୍ ବିବେକ ଜ୍ଞାନମ ଏତେନ ଆବୃତମ। ଆଚ୍ଛା, ଜଣେ ପ୍ରଶ୍ନ କରିବ, ଯଦି ବିବେକ ଜ୍ଞାନ ହରି ନଉଛି, ବହୁତ ଲୋକ ତ ଆମେ ଦେଖୁଛୁ ସେ କାମରେ ମାତିକି ରହୁଛନ୍ତି, ସେ କହୁଛନ୍ତି ନା ନା, କାମର ଲକ୍ଷଣଟା କଣ? ଏଠି କହୁଛନ୍ତି, ଅଜ୍ଞସ ଖଳୁ ଭୋଗ ସମୟ କାମ ସୁଖ ହେତୁ ରେବ। ଅଜ୍ଞ ଲୋକ ପାଇଁ କାମଟା ପ୍ରଥମ ଅବସ୍ଥାରେ ସୁଖ, କିନ୍ତୁ ପରିମାଣ ତୁ ବୈରିତ୍ୱ ପ୍ରତିପଦ୍ଧତେ, ପରିମାଣରେ ସେ ଯେଉଁଥିପାଇଁ କାମନା କରିଥିବ ପରିମାଣଟା ତାକୁ ଦୁଃଖ ଦବ, ସେଥିପାଇଁ ସେ ବୈରୀ। ଅଜ୍ଞ ଲୋକର ଆରମ୍ଭରେ ବନ୍ଧୁ ଶେଷରେ ଶେଷ, ଏ ଶେଷରେ ଆରମ୍ଭରେ ବନ୍ଧୁ ଶେଷରେ ବୈରୀ, କିନ୍ତୁ ଜ୍ଞାନୀର, ଜ୍ଞାନୀ ଶବ୍ଦରେ କଣ ଲେଖା ହେଲା? ଆବୃତ ଜ୍ଞାନ ଏତନ୍ ଜ୍ଞାନୀ ନାମ ନିତ୍ୟ ବୈରୀଣ। ଯିଏ ଚାହୁଁଛି ଏ ଜଗତରୁ ମୁକ୍ତି ପାଇଁ ଭଗବାନଙ୍କ ଚରଣକୁ ଯିବ, ଭଗବାନଙ୍କୁ ପାଇବ, ତା ପାଇଁ କାମ ହେଉଛି ନିତ୍ୟ ବୈରୀ। କାହିଁକି ନିତ୍ୟ ବୈରୀ ବୋଲି କୁହାଗଲା? ଏଠି ସମ୍ବାଦ କହୁଛନ୍ତି, ଜ୍ଞାନୀ ନାମ ପୁନଃ ତତ୍କାଳମପି ଅନର୍ଥମ ଅନୁସନ୍ଧାନ ତା ଦୁଃଖ ହେତୁ ରେବ ଇତି ନିତ୍ୟ ବୈରିଣୀ ମୁକ୍ତା। ସିଦ୍ଧ ସ୍ୱାମୀ କହୁଛନ୍ତି, ଜ୍ଞାନୀ ନିକଟରେ କାମନା ଆସିଲା ମାନେ ସେ ଜାଣିଦିଏ ଇଏ ମୋତେ ସର୍ବନାଶ କରିବ, ତାକୁ ଭୋଗ କଣ କରିବ? ଜ୍ଞାନୀ ପାଇଁ ଜ୍ଞାନ, ଜ୍ଞାନୀ ପ୍ରଥମ ଅବସ୍ଥାରେ କାମନାକୁ ବୈରୀ ବୋଲି ଭାବିନିଏ, ସେଥିପାଇଁ ତା ପାଇଁ ନିତ୍ୟ ବୈରୀ, ନିତ୍ୟ ବୈରୀ। ଆଉ ଅଜ୍ଞ ପାଇଁ ପ୍ରଥମେ କାମନାଟା ବନ୍ଧୁ, ପରିଣାମରେ ଶତ୍ରୁ। ଆଚ୍ଛା, ଯଦି କୁହାଯିବ କାମନାଟାକୁ ପୂର୍ଣ୍ଣ କରିଦେଲେ କଣ ଅସୁବିଧା ହୁଅନ୍ତା? କାମନାଟା ତ ପୂର୍ଣ୍ଣ କରିଦେଲେ କାମନା ଶାନ୍ତି ହେଇଯିବ, ଯେମିତି ବ୍ୟକ୍ତିମାନେ ଭାବୁଛନ୍ତି ମୋ ମନରେ ଏଇଟା ହଉଛି କାମନା, ଏଇଟା ମୁଁ କରିଦେଲେ ମୋ ମନ ଶାନ୍ତି ହେଇଯିବ ନା? ଦୁଷ୍ପ୍ରେରଣ ନୀଳଚ ଏ ୱାର୍ଡ ସେଥିପାଇଁ ଲାଗିଛି, ଆଚାର୍ଯ୍ୟମାନେ ଟୀକା କରିଛନ୍ତି ନା। ଏଠି କହୁଛନ୍ତି, କିଞ୍ଚ ବିଷୟ ପୂଜ୍ୟମାଣ ଅପି ଯୋ ଦୁଷ୍ପୁର ଅପୂଜ୍ୟମାଣ। ଯେଉଁ କାମନା ହଉଛି, ଯେଉଁ ବିଷୟରେ କାମନା ହଉଛି, ସେ କାମନାଟାକୁ ପୂରଣ କଲେ ସୁଦ୍ଧା କାମନା ପୂର୍ତ୍ତି ସଙ୍ଗେ ସଙ୍ଗେ ଅଧିକ ଶୋକ, ଏଠି କହୁଛନ୍ତି ଅପୂଜ୍ୟମାଣ, ମୋର କାମନା ପୂରିଲାନି।
ଏଠି କହୁଛନ୍ତି ଅପୂର୍ଯ୍ୟମାଣ ଶୋକ ସନ୍ତାପ ହେତି ତ୍ୱାତ୍ ଅନଳ ତୁଲ୍ୟମ୍। ଅନଳ ବୋଲି କାହିଁ ତୁଳନା କରାଗଲା, କାମନାକୁ ପୂର୍ଣ୍ଣ କରିବାକୁ ଯାଇକି କାମନା ପୂର୍ଣ୍ଣ କରିପାରିବେନି, କିନ୍ତୁ କାମନା ପୂର୍ଣ୍ଣ ହେବା ସଙ୍ଗେ ସଙ୍ଗେ ଶୋକ ସନ୍ତପ୍ତ ଅନଳ ଭଳି ଉଦ୍ଦୀପ୍ତ ହବ। ସେଥିପାଇଁ ଭଗବାନ କହିଲେ ଆବୃତ ଜ୍ଞାନ ନେତମ ଜ୍ଞାନୀନାମ ନିତ୍ୟ ବୈରିଣାମ କାମ ରୂପ କନ୍ତେ ଦୁଷ୍ପ୍ରେରଣ ଅନେଳ ଚ। କୌଣସି ବୁଦ୍ଧିମାନ ପ୍ରହ୍ଲାଦ ବୁଦ୍ଧିମାନ ଅସୁର କୂଳରେ ଜନ୍ମ ହେଲେ ବି କହୁଛନ୍ତି ପ୍ରଭୁ ମୋର କାମନା ଦରକାର ନାହିଁ। ଆଉ ଭଗବାନ ନୃସିଂହଦେବ କହୁଛନ୍ତି ପ୍ରଭୁ ଆପଣଙ୍କୁ ଠକିବାକୁ ଲୋକ ମିଳିଲେନି। ପ୍ରହ୍ଲାଦ କହୁଛନ୍ତି ଲୋକ ବାହାର ଲୋକକୁ ଠକାଏ, ନିଜ ଚାକରୁ କିଏ ଠକାଏ, ଏମିତି କହୁଛନ୍ତି। ମୁଁ ତ କଞ୍ଚ ଓଡ଼ିଆରେ କହୁଛି, କିନ୍ତୁ ସେ ସଂସ୍କୃତରେ କହୁଛନ୍ତି ଭୃତ୍ୟ ଲକ୍ଷଣ ଜିଜ୍ଞାସୁ। ଆପଣ ଭୃତ୍ୟର ଲକ୍ଷଣଟା କଣ ଜାଣିଛନ୍ତି? ଭୃତ୍ୟ ଲକ୍ଷଣ ଜିଜ୍ଞାସ୍ତୁ ଭକ୍ତଂ କାମେଶୁ ଅଚୋଦୟତ୍ ଭଗବାନ ସଂସାର ବୀଜେଶୁ ହୃଦୟ ଗନ୍ଥିଶୁ ପ୍ରଭୁ। ଆପଣ ଭୃତ୍ୟର ଲକ୍ଷଣକୁ ଜାଣିକି ଆପଣ ମୋତେ ପ୍ରଲୋଭନ ଦେଖୁଛନ୍ତି, ଆପଣ ମୋତେ କାମ ମୋ ଅନ୍ତରରେ କାମନାକୁ ଉଦ୍ଦୀପିତ କରୁଛନ୍ତି, କିଭଳି ଆପଣ କଥା କାମ କରୁଛନ୍ତି? ଏଠି ଦୁଇଟା କଥା କହୁଛନ୍ତି, ହୃଦୟ ସହ ଗ୍ରନ୍ଥିବ ବଦ୍ଧସୁ ଦୁର୍ବିମୁଚ୍ୟେଶୁ। ଏ କାମନା ଅନ୍ତରରେ ଯିଏ କରିଦେଲା ହୃଦୟରେ ବଦ୍ଧ ହେଇକି ରହିଯିବ। ଏଟା ହୃଦୟ ଗୋଟେ ଗ୍ରନ୍ଥି, ଆଉ ହୃଦୟ ଗ୍ରନ୍ଥି ଯୋଉଟା ଦୁର୍ମୋଚନୀୟ ତାକୁ ମୋଚନ କରିହବ ନା। ପ୍ରହ୍ଲାଦ କହୁଛନ୍ତି ହେ ପ୍ରଭୁ ନୃସିଂହଦେବ ଆପଣ ଭୃତ୍ୟର ଲକ୍ଷଣ କଣ ଜାଣନ୍ତି? ଭୃତ୍ୟର ଲକ୍ଷଣ ଜାଣିକି ଆପଣ ମୋତେ କେଭଳି ପ୍ରଲୋଭନ ଦେଖାଉଛନ୍ତି ତୁମେ ବରମାଗ ବୋଲି। ଯେଉଁ କାମନା ହଉଛି ଅନ୍ତରର ସବୁଠୁ ହୃଦୟ ଗ୍ରନ୍ଥିର ସବୁଠୁ ବଡ଼ ବନ୍ଧନ, ଆଉ ଦୁର୍ମୋଚନୀୟ, ଆକୁ କେହି ମୋଚନ କରିପାରିବେ ନା। ଆପଣ କେମିତି ମୋତେ ଏକଥା କହୁଛନ୍ତି? ଏବଂ ଦ୍ୱିତୀୟ କହୁଛନ୍ତି ସଂସାର ବୀଜ। ସଂସାର ବୀଜଟା କଣ କହିବ? ଜୀବ ଯେଉଁ ସଂସାରକୁ ଆସୁଛି ସଂସାରର ବୀଜ ହେଲା କାମନା। କାମନା କରିଛି ବୋଲି ଏ ସଂସାରକୁ ଆସିଛି, ଆଉ ଏ ସଂସାର ରହି ବିଷୟକୁ ଭୋଗି ଭୋଗି ପୁଣି ଗୋଟେ କାମି ସାଜିଯାଉଛି। ସେଇ କାମି ତାର ସେଇ ମନର କାମନା ହବଟା ପୁଣି ତାକୁ ଗୋଟେ ସ୍ୱର ଦେଉଛି। ସେଥିପାଇଁ ପ୍ରହ୍ଲାଦ ମହାରାଜ କହୁଛନ୍ତି ଆପଣ ଭୃତ୍ୟର ଲକ୍ଷଣ ଜାଣନ୍ତି, ଆପଣ ଭୃତ୍ୟର ଲକ୍ଷଣ ଜାଣି ମୋତେ ସଂସାର ବୀଜ ଆଉ ହୃଦୟ ଗ୍ରନ୍ଥି, ଏଠି କହୁଛନ୍ତି ସଂସାର ବୀଜେଶୁ ହୃଦୟ ଗ୍ରନ୍ଥିଶୁ ଯୋଉଟା ହଉଛି ବନ୍ଧନ, ଆପଣ କେମିତି ମୋତେ ପ୍ରଲୋଭନ ଦେଖାଉଛନ୍ତି? ଏ କାମନା ବହୁତ ବଡ଼ ଦୁଃଖର ବିଷୟ, କିନ୍ତୁ ଆପଣ କାମନାକୁ ତ୍ୟାଗ କରିପାରିବେନି। କେହି କହିବେ କି ମୁଁ କିଛି କାମନା ନ କରିକି ରହିବି? କାମନା କିଛି କରିବାକୁ ପଡ଼ିବ। ଆପଣ ହୃଦୟ ତ ପାଷାଣ ନୁହେଁ ନା, ମନ ତ ପାଷାଣ ନୁହେଁ ନା। ଆମେ ମେଟେରିଆଲ କାମନା କରୁ, ଭୌତିକ କାମନା କରୁଛେ, ତା ବଦଳରେ ଆଧ୍ୟାତ୍ମିକ କାମନା କରିବାକୁ ପଡ଼ିବ। ବାସ୍, କାମନା ବିନା ଆପଣ ରହିପାରିବେ ନା, କାମନା କିଛି କରିବାକୁ ହିଁ ପଡ଼ିବ। ଆପଣ ମନକୁ ଏଇ କଥା କହିବାକୁ ପଡ଼ିବ, ରେ ମନ ତୁ ତ ବହୁ କାମନା କରି କରି ସ୍ତ୍ରୀ ସନ୍ତାନ ଦେଶକୁ ଖୁସି କରିବା ପାଇଁ ବହୁତ ଖଟିଲୁଣୁ, ତୁ ନିଜେ ଶାନ୍ତି ଅଛୁ କି? ମନକୁ ପଚାରିଲେ ଥରେ, ମନ ତୁ ସମସ୍ତଙ୍କର ସେବା କଲୁ ତୁ ଖୁସି ଅଛୁ? ତୋର ତ ଦାସ ହିଁ ମୁଁ ବହୁ ଲୋକଙ୍କର ଦାସତ୍ୱ ବୃତ୍ତି କଲି, ତୋ କାମନା ପୂର୍ଣ୍ଣ ହେଲା? ମନ କେବେ କହିବ ହଁ ବୋଲି? ପଚାରନ୍ତୁ ଥରେ ମନ, ଆଉ ସେ ମନ କହେ, ମନ ବହୁ ଜନ୍ମ ମୁଁ ତୋର କଥା ମାନି ମାନି ମୁଁ ତୋ କାମନା ପୂର୍ଣ୍ଣ କରିଛି, ଏଇ ଜନ୍ମରେ ମୋର ଟିକେ କଥା ମାନ, ତୁ ପ୍ରଭୁଙ୍କ ସେବା କର। କାମନା କରିବାକୁ ପଡ଼ିବ ନିଶ୍ଚିତ ଜୀବକୁ, ଭୌତିକ କାମନାକୁ ଛାଡ଼ି ଭୌତିକ ଯୋଜନାକୁ ଛାଡ଼ି ଭଗବତ ଯୋଜନା କରିବାକୁ ପଡ଼ିବ, ଭଗବତ କାମନା କରିବାକୁ ପଡ଼ିବ, ନହେଲେ ଏଇ ମନ ପୁଣି ଏକ କାମମୟ ଶରୀର ଆପଣଙ୍କୁ ଦେଇଦେବ, ଆପଣଙ୍କ କାମନା ହିସାବରେ ପୁଣି ଗୋଟେ ଶରୀର ପ୍ରଦାନ କରିଦେବ। ସେଥିପାଇଁ ଏତେ ଚାଲାକ ଅସୁର କୂଳରେ ଜନ୍ମ ହେଲେ ପ୍ରହ୍ଲାଦ କହୁଛନ୍ତି ଭୃତ୍ୟ ଲକ୍ଷଣ ଜିଜ୍ଞାସୁ ନୃସିଂହଦେବ, ଆପଣ ଭୃତ୍ୟର ଲକ୍ଷଣ ଜାଣିଛନ୍ତି, ହୃଦୟରେ ଯେଉଁଟା ବନ୍ଧନ ଯେଉଁଟା ସଂସାରର ବୀଜ ସେଇ କାମନାଟାକୁ ମୋ ଅନ୍ତରରେ ପୁଣି ପ୍ରେରଣ କରୁଛନ୍ତି ଆପଣ। ନଅନ୍ୟଥା ତେ ଅଖିଳ ଗୁରୁ ଘଟତେ କରୁଣାତ୍ମନ ଜସ୍ତମ ଆଶିଷ ଆଶାସ୍ତେ ନ ସଭୃତ୍ୟ ସବେ ବଣି। ପ୍ରଭୁ ପ୍ରହ୍ଲାଦ ମହାରାଜ ଅଶୁଳ କୂଳେ ଜନ୍ମ ହେଇ ନୃସିଂହଦେବଙ୍କର ଯୋଉ ପ୍ରଲୋଭନ ଦେଖେଇବାର ଯୋଉ ପ୍ରହେଳିକା କରୁଥିଲେ, ଯୋଉ ପ୍ରଲୋଭନ ଦେଖିବା ପାଇଁ ଯୋଉ ବଞ୍ଚନା କରୁଥିଲେ, ପ୍ରହ୍ଲାଦ ମହାରାଜଙ୍କୁ ଧରେଇ ଦେଲେ ପ୍ରହ୍ଲାଦ। ପ୍ରହ୍ଲାଦ କହିଲେ, ନ ଅନ୍ୟଥା ତେ ଅଖିଳ ଗୁରୁ, ଏ ଅଖିଳ ଗୁରୁ ସମ୍ବୋଧନ କଲେ, ଘଟତି କରୁଣାତ୍ମନ ଜସ୍ତ ଆଶିଷ ଆଶାସ୍ତେ। ଯିଏ ଅଖିଳ ଗୁରୁ ଆପଣଙ୍କୁ ସେବା, ହେ ଅଖିଳ ଗୁରୁ, ଯିଏ ଆପଣଙ୍କୁ ସେବା କରି ଆଶିଷ ବିଷୟକୁ ଆଶସ୍ତେ କାମନା କରୁଛି ବିଷୟକୁ, ନ ସଭୃତ୍ୟ, ସେ ସେବକ ନୁହେଁ, ସବଣୀ, ସେ ବେପାରୀ। ଏ କଳିଯୁଗରେ ସବୁ ବେପାରୀ ସାଜିଛନ୍ତି, ଲୋକମାନେ ଯେତେ ମଠ ମନ୍ଦିରକୁ ଯାଉଛନ୍ତି ଯେ ସବୁ ଲୋକଙ୍କୁ କୁହାଯିବ, ମୁଁ ସବୁଆଡ଼େ ଗୋଟିଏ କଥା କୁହେ, ସବୁ ମନ୍ଦିର ଆଗରେ ଗୋଟିଏ ଗୋଟିଏ ବୋର୍ଡ ଲଗାଯିବ, କେହି ଯୋଗ ମନ୍ଦିରକୁ ପଶିବେ କିନ୍ତୁ ଭଗବାନ କିଛି ମାଗିବେ ନା। ଲୋକ ଆଉ ଜଗନ୍ନାଥ ମନ୍ଦିର ଯୋଉ ଲକ୍ଷ ଲକ୍ଷ ଲୋକ ଯାଉଛନ୍ତି, ଲୋକ ବି ଯିବେ ନା, କେବଳ ଯାଉଛନ୍ତି ବଣିକ ସାଜିକି, ବେପାରୀ ସାଜିକି। ଇଏ ବୃତ୍ତିର ଲକ୍ଷଣ ନୁହେଁ ଆଜ୍ଞା, ଇଏ ବୃତ୍ତିର ଲକ୍ଷଣ ନୁହେଁ, ବେପାରୀର ଲକ୍ଷଣ। ଚକ୍ରୀ କଥା ଅର୍ଥ କରୁଛନ୍ତି, ବେପାରୀର ଲକ୍ଷଣ କେମିତି ଏଠି କହୁଛନ୍ତି। ଯେତେବେଳେ ତୁମେ କହିଦେଲେ, ଯେତେବେଳେ ନୃସିଂହଦେବ କହିଲେ, ଏ ପ୍ରହ୍ଲାଦ କହିଲେ, ଆପଣ ଭକ୍ତର ଭକ୍ତ ଲକ୍ଷଣ ଜିଜ୍ଞାସୁ, ଆପଣ ଭକ୍ତ ଲକ୍ଷଣ ଜାଣିକି ମୋତେ କାମନା ପ୍ରେରଣ କରୁଛନ୍ତି। ନୃସିଂହଦେବ ଟିକେ ଅପମାନ ବୋଧ କଲେ, ମୋତେ ଧରା ପକେଇଦେଲେ। ଆଉ ସେ ନୃସିଂହଦେବ କହୁଛନ୍ତି, ତତେ ବୃହି ଭୃତ୍ତି ଲକ୍ଷଣ ପ୍ରହ୍ଲାଦ, ତାହେଲେ ତୁମେ କୁହ ଭୃତ୍ତି ଲକ୍ଷଣ କଣ। ସେ ସେଠୁ କହିଲେ, ଭୃତ୍ତି ଲକ୍ଷଣ ଏୟା, ନ ଅନ୍ୟଥା ତେ ଅଖିଳ ଗୁରୁ ଘଟତେ କରୁଣାତ୍ମନ ଜସ୍ତ ଆଶିଷ ଆଶାସ୍ତେ ନ ସଭୃତ୍ୟ ସବୈ ବଣୀ। ସେ ବେପାରୀ, ଏଇଟା ହଉଛି ବୃତ୍ତିର ଲକ୍ଷଣ। ଚକ୍ରୀନାଥ କହୁଛନ୍ତି, ସ୍ୱାମୀ ବୃତ୍ତ୍ୟ ଉଭୟର ବି ଲକ୍ଷଣ ବୃହି। ଭଗବାନ ନୃସିଂହ କହୁଛନ୍ତି, ପ୍ରହ୍ଲାଦ ତୁମେ ସ୍ୱାମୀର ଲକ୍ଷଣ ଆଉ ବୃତ୍ତିର ଲକ୍ଷଣକୁ କୁହ। ଏଠି ସେ କହୁଛନ୍ତି, ବଣିକୀତି ତୁଭ୍ୟଂ କିଞ୍ଚିତ୍ ପତ୍ର ପୁଷ୍ପ ନୈବେଦ୍ୟାଦିକମ୍ ଦତ୍ତ୍ୱା। ଇଏ ବଣିକ ବୃତ୍ତି, ଏସବୁ ବେପାର ଚାଲିଛି। ବଣିକ ଯେମିତି କିଛି ଟଙ୍କା ପଇସା ଦଉଛି, ତା ବଦଳରେ କିଛି ଆଣୁଛି, ପ୍ରଫିଟ୍ ଆଣୁଛି, କିନ୍ତୁ ବଣିକ ବେପାର କଲାବେଳେ ଲସ୍ କରୁନି, ଅଳ୍ପ କିଛି ଦେଇକି ବେଶୀ ପ୍ରଫିଟ୍ ଆଣିବା ପାଇଁ ଚାହୁଁଛି। ପ୍ରହ୍ଲାଦ କହୁଛନ୍ତି, ହେ ପ୍ରଭୁ, ଯିଏ ଆପଣଙ୍କର ସେବା କରି, କିଞ୍ଚିତ୍ ସେବା କରି ଅଧିକ ବସ୍ତୁ ଆଶା କରୁଛି, ସେ ବେପାରୀ। ଅସୁର କୂଳରେ ଜନ୍ମ ପ୍ରହ୍ଲାଦ କହୁଛନ୍ତି, ତୁଭ୍ୟଂ କିଞ୍ଚିତ୍ ପତ୍ର ପୁଷ୍ପମ ନୈବେଦ୍ୟାଦିକମ୍ ଦତ୍ତ୍ୱା। ଆପଣଙ୍କୁ କିଞ୍ଚିତ୍ ପତ୍ର ଫୁଲ ଫଳ ଆଦି ନୈବେଦ୍ୟ ଦେଇ ଅସ୍ତି ଅଶ୍ୱ ରଥାଦିମତି ସମ୍ପତ୍ତି ବ୍ରହ୍ମା ମହେନ୍ଦ୍ରାଦି ପଦମ୍ ବା ଜିଗୃକ୍ଷତି। ଆପଣଙ୍କୁ ଫୁଲଟିଏ ଫଳଟିଏ ଦଉଛି, କିନ୍ତୁ ବଦଳରେ କଣ ଚାହୁଁଛି, ହାତୀ ଘୋଡ଼ା ରଥ ଇନ୍ଦ୍ରପଦ ବ୍ରହ୍ମାପଦ। ଇଏ ବୃତ୍ତି ନୁହେଁ, ଏ ପଣି ବେପାରୀ। କଳିଯୁଗରେ ଧର୍ମ ନାମରେ ବେପାର ଚାଲିଛି। ଏ ପ୍ରବଚନ କେହି ଶୁଣିବେ, ଭଗବାନଙ୍କୁ କିଛି ମାଗିବୁନି, ଭଗବାନଙ୍କୁ କିଛି ନ ମାଗିଲେ ଭଗବାନ ଦେବେ। ଜଗତରେ ଲକ୍ଷ ଲକ୍ଷ ନାସ୍ତିକକୁ ଆମେ ଦେଖେଇଦେବୁ, ଯେଉଁମାନେ ଜଗତର ଶ୍ରେଷ୍ଠ ଧନୀ, ସେମାନେ ଭଗବାନ ମାଗୁନାହାନ୍ତି, ଭଗବାନ ଦଉନାହାନ୍ତି, ଜଗନ୍ନାଥକୁ ସେମାନେ ମାଗୁନାହାନ୍ତି, ଜଗନ୍ନାଥ ଦଉନାହାନ୍ତି। ଯେଉଁମାନେ ନାସ୍ତିକ, ସେମାନେ ବିଷୟକୁ ଭୋଗ କରିକି ବର୍ତ୍ତମାନ ହିରଣ୍ୟକଶିପୁ ସାଜିଛନ୍ତି, ସେମାନେ ଧନ କିଏ ଦେଇଛି? ଧନ ପାଇଁ ଭଗବାନ ମାଗିବାକୁ ପଡିବ ନା? ନ ମାଗିଲେ ବି ଏ ବସ୍ତୁ ଆସିକି ପହଞ୍ଚିବ, ଇଏ ଆପଣଙ୍କର ପ୍ରାରବ୍ଧ ପୂର୍ବ ଜନ୍ମର ପୁଣ୍ୟ ଫଳ ହିସାବରେ ଠିକ୍ ସେ ରଖାଯାଇଛି, ମାଗିବା ଦରକାର। ଲକ୍ଷ୍ମୀଙ୍କୁ ପୂଜା କଲେ ଯେ ଲକ୍ଷ୍ମୀ ତାଙ୍କ କ୍ୟାଶ ଡିପାର୍ଟମେଣ୍ଟ ଖୋଲିବେ, ନହେଲେ ଆପଣଙ୍କ ପାଇଁ ଚାବି ମାରିଦେବେ, ତାହେଲେ ତ ମୁସଲମାନ ଖ୍ରୀଷ୍ଟିଆନ ମାନେ ସବୁଠୁ ଗରିବ ହେଇଥାନ୍ତେ। ବିଶ୍ୱର ତ ସବୁଠୁ ବଡ଼ ବଡ଼ ଧନୀ ହେଉଛନ୍ତି ଖ୍ରୀଷ୍ଟିଆନ ଲୋକମାନେ, ସେମାନେ ତ ଲକ୍ଷ୍ମୀ ପୂଜା କରୁନାହାନ୍ତି, ଲକ୍ଷ୍ମୀ ତାଙ୍କ ଡିପାର୍ଟମେଣ୍ଟ ଚାବି ମାରିଦେଇଛନ୍ତି। ଧନ ପାଇଁ ଭଗବାନ ପୂଜା କରାଯାଏ, କିନ୍ତୁ ସନାତନ ଧର୍ମରେ ବଡ଼ ବଡ଼ ଧର୍ମ ନେତାମାନେ ଏ ଶିକ୍ଷା ଦେଉଛନ୍ତି, ଆଉ ଏ ଚେଲାମାନେ ବି କିଏ ଆମକୁ ଅଧିକା ପ୍ରଫିଟ୍ ଦେଇପାରିବ? ଏ ବେପାରୀ ବୃତ୍ତି ଚାଲିଛି, ଏ ବେପାରୀ ବୃତ୍ତି, ଧର୍ମ ନାମରେ ବେପାରୀ ବୃତ୍ତି ଚାଲିଛି ଆଜ୍ଞା, କିନ୍ତୁ ଭାଗବତ ଧର୍ମ ତା ନୁହେଁ। ଭାଗବତ ଧର୍ମ ଆମ ଭକ୍ତିପ୍ରଣ ଠାକୁର କୁହନ୍ତି, ଆମର ଗୁରୁଦେବ ପାରବାର ସେ କଥା କୁହନ୍ତି, ଇଏ ଦୁଷ୍ଟ ଗୁରୁ ଅପେକ୍ଷା ଶୂନ୍ୟ ଗୁହାଳ ଭଲ। ଏଥିରେ କମ୍ପ୍ରମାଇଜ୍ ସ୍ଥାନ ନାହିଁ, କାହା ସହିତ ଆପୋଷ ମିଳାମିଶା ନାହିଁ ନା,
ଦୁଷ୍ଟ ଗୋରୁ ଦରକାର ନାହିଁ, ଶୂନ୍ୟ ଗୁହାଳ ଭଲ। ଭଗବାନଙ୍କର ଭକ୍ତ କହିବ ମାନେ ଭଗବାନଙ୍କର ଭକ୍ତିକୁ ଅନୁସରଣ କରିବ। ଭଗବାନଙ୍କୁ ଭକ୍ତ କହିକି ବେପାର ଧନ୍ଦା କଲେ ହବ ନା। ସେ ବଣି ଏ ଦେବାଦେବୀମାନଙ୍କ ନିକଟରେ ବେପାର କାମ ଚଳିବ, ଭଗବାନଙ୍କ ନିକଟରେ ନାହିଁ। ଶୁଦ୍ଧ ଭକ୍ତି ଏଟା ନୁହେଁ। ପ୍ରହ୍ଲାଦ କହୁଛନ୍ତି, ପ୍ରଭୁ ଏଇଟା ବେପାରୀ ବୁଦ୍ଧି, ଆପଣ କ'ଣ ଭୃତ୍ୟ ଲକ୍ଷଣ ଜାଣନ୍ତି ନା? ଆପଣ କେମିତି ମୋତେ କହୁଛନ୍ତି, ଆପଣ କେମିତି ମୋତେ କହୁଛନ୍ତି ବରମାଗ ବୋଲି? ଭଗବାନ ନୃସିଂହଦେବ ସିଂହାସନରେ ବସିଛନ୍ତି, ପ୍ରହ୍ଲାଦ ଏଭଳି ପ୍ରବଚନ ଦେଉଛନ୍ତି, ଦେବା ଦେବୀ ସମସ୍ତେ ଯେଉଁମାନେ ବେପାରୀ, ବଡ଼ ବଡ଼ ବେପାରୀ ବ୍ରହ୍ମାଜୀ ଶିବଜୀ ସମସ୍ତେ ଠିଆ ହେଇଛନ୍ତି। ଅସୁର ବାଳ ହିରଣ୍ୟ କଶିପୁ ଇନ୍ଦ୍ର ଗୃହରେ ଆଜି ପ୍ରବଚନ ଦେଉଛନ୍ତି। ବଡ଼ ବଡ଼ ବେପାରୀ ଯେଉଁମାନେ ହାତ ପଦେଇଥାନ୍ତି ସବୁବେଳେ ଭଗବାନଙ୍କ କରୁଣାକୁ, ସେମାନେ ଆଶ୍ଚର୍ଯ୍ୟ ହେଇକି ପ୍ରହ୍ଲାଦଙ୍କୁ ଚାହୁଁଛନ୍ତି, ଆରେ ଛୋଟ ବାଳ ହିରଣ୍ୟ କଶିପୁରକୁ ଆଜି କ'ଣ ପ୍ରଭୁ କହୁଛି? ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି, ଭଗବାନ ଆଶ୍ଚର୍ଯ୍ୟ ହେଉ, ପ୍ରଭୁ ସିଏ ବଣି। ଏବଂ ନନୁ କାମନାୟାପି ସେବ୍ୟ ସେବକୟ ସ୍ୱାମୀ ଭୃତ୍ୟ ଭାବ ପ୍ରସିଦ୍ଧମ। ନୃସିଂହଦେବୀ ଛାଡ଼ୁନାହାନ୍ତି, ନୃସିଂହଦେବ କହୁଛନ୍ତି, ପ୍ରହ୍ଲାଦ ତୁମେ ଛୋଟ ବାଳ, ପ୍ରଭୁ ଭୃତ୍ୟର ସମ୍ବନ୍ଧରା କେମିତି ହୁଏ ଯଦି କାମନା ନାହିଁ? କାମନା ଅଛି ବୋଲି ତ ପ୍ରଭୁ ଭୃତ୍ୟର ସମ୍ବନ୍ଧ ଅଛି। ପ୍ରଭୁ ଭୃତ୍ୟ ଠାରୁ କିଛି ଆଶା କରୁଛି, ଭୃତ୍ୟ ପ୍ରଭୁ ଠାରୁ କିଛି ଆଶା କରୁଛି, କାମନା ଅଛି। ତୁମେ କେମିତି କହୁଛ ସେ ବଣିକ ବୋଲି? ଏଠି କହୁଛନ୍ତି ସତ୍ୟମ ସ ଉପାଧିଗମ, ଯେଉଁଠି କାମନା ନେଇ ପ୍ରଭୁ ଭୃତ୍ୟର ସମ୍ବନ୍ଧ ଅଛି ସେଟା ଉପାଧିକ, ଏଟା ନତୁ ଶୁଦ୍ଧମ, ଶୁଦ୍ଧ ନୁହେଁ। ସେଥିପାଇଁ ଭଗବାନ ତଳେ ଗୀତାରେ ପ୍ରବଚନ ଦେଲେ ଦେବାଦେବୀଙ୍କର ପୂଜାକୁ ବି କାଟିଦେଲେ, ଶୁଦ୍ଧ ଭକ୍ତି ନୁହେଁ ସେ। କାରଣ ଦେବାଦେବୀମାନେ ଯାହା ଦଉଛନ୍ତି ଭଗବାନ କହୁଛନ୍ତି ମୁଁ ତାକୁ ପ୍ରଦାନ କରୁଛି। ଅହଂ ମିଶାବ ଯଜ୍ଞାନାମ ଭକ୍ତାର ପ୍ରଭୁ ରେବଚ ନ ତୁମା ଅଭିଜାନ, ଲୋକମାନେ ମୋତେ ଜାଣନ୍ତି ନା। ଭଗବାନ ଆପଣଙ୍କ ବିଲ୍ରେ ସାଇନ୍ ମାରିଲା ପରେ ଶିବଜୀ ବିଲ୍ଟାକୁ ପାସ୍ କରିବ। ଯେଉଁ ଶିବଜୀଙ୍କ ଦ୍ୱାରା ମୁଣ୍ଡ ବାଡ଼ାଉଛନ୍ତି ଲିଙ୍ଗରାଜଙ୍କ କତିରେ, ବା ଏଇ ଯେଉଁ ବର୍ଷା ଦିନିଆ ଆଜିକାଲି ସ୍ତ୍ରୀ ଲୋକମାନେ ବି କାନ୍ଧରେ ଭାର ବୋହିକି ବୋଇଲେଣି, ଭୋଳାନାଥ ଗୋଟେ ଦିନ ଖାଲି ତିନି ଦିନରେ କଟକରୁ ପୁରୀକି ଚାଲିଗଲା, ତିନି ଦିନରେ ଭୋଳାନାଥ ଆମ ବିଲ୍ ପାସ୍ କରିଦେବେ, ତିନି ଦିନରେ ତିନି ଜନ୍ମର ବିଲ୍ ପାସ୍ କରିଦେବେ ଭୋଳାନାଥ। ଭୋଳାନାଥ ବିଲ୍ ପାସ୍ କରିପାରିବେ ନାହିଁ, ଭଗବାନ ସ୍ୱୟଂ ଏକାଦଶୀରୁ ଭଗବାନ ରେଷ୍ଟ ନିଅନ୍ତି, ବିଲ୍ରେ ସବୁ ସାଇନ୍ ମାରିଥାନ୍ତି, ସମସ୍ତେ ବିଲ୍ରେ ସାଇନ୍ ମାରିକି ରଖିଦେଇଥାନ୍ତି। ତୁମ ବିଲ୍ଟା ତଳେ ଥାଏ, ଭଗବାନ ସେ ବିଲ୍ଟାକୁ ଆଣିକି ଉପରେ, ଶିବଜୀ ଆଣିକି ଉପରେ ଥୋଇଦିଅନ୍ତି, ତୋ ବିଲ୍ଟା ଆଗେ ପାସ୍ ହେଲା ଯା। ଯେମିତି ତହସିଲଦାର ଅଫିସରୁ ଆପଣ କିଛି ପେପର ବାହାର କରିବେ, ଜମିବାଡ଼ି ପେପର, ପିଅନକୁ ₹10-20 ଦେଇଦେବେ, ତହସିଲଦାର ଯେଉଁଟା ସାଇନ୍ ମାରିକି ରଖିଥିବେ ତା ଡେଟ୍ ଥିବ ଆଗକୁ, ସେଇଟାକୁ ପିଅନ ଆଣିକି ଧରିଦେବ। ବ୍ରହ୍ମାଜୀ ଶିବଜୀ କେବେ ଅଧିକା କିଛି ଦେଇପାରିବେନି, ଦେଖୁନାହାନ୍ତି ବ୍ରହ୍ମାଜୀ ଦେଇଥିଲେ ବର, ବର୍ତ୍ତମାନ ହିରଣ୍ୟ କଶିପୁ କିଏ ଅଡ଼ୁଆରେ ପଡ଼ିବେ, ଭଗବାନ ଗାଳି ଦେବେ, ବ୍ରହ୍ମାଜୀ କେବେ ଆଉ ଭୁଲ କରିବେନି, ସର୍ପକୁ ଦୁଗ୍ଧ କେବେ ଦେବେନି, ଅସୁରମାନ କାହିଁ ଏମିତି ବର ଦେଉଛି? ବ୍ରହ୍ମା ତ ଠିଆ ହେଇକି ସେଠି କମ୍ପୁଛନ୍ତି, ଏ ବଡ଼ ବଡ଼ ବେପାରୀ ସବୁ, ପ୍ରହ୍ଲାଦଙ୍କ ଭକ୍ତି ତୁଳନାରେ ଏସବୁ ବେପାରୀ। ଦେବାଦେବୀ ନିକଟରେ କାମ ଚଳିବ, ପ୍ରଭୁଙ୍କ ନିକଟରେ ଚଳିବନି, ଶୁଦ୍ଧ ଭକ୍ତିରେ ଏସବୁ ବେପାରୀ ବୃତ୍ତି ନାହିଁ। ଜଣେ ଦେବୀ ଭକ୍ତ ଥିଲେ, କହିଥିଲି ଥରେ ଆପଣମାନଙ୍କ ସ୍ମରଣ ଥିବ କି ନାହିଁ, ବେପାରୀ ବୁଦ୍ଧି, ସେ ଦେବୀ ଭକ୍ତ ସେ କ'ଣ କଲେ, କହିଲେ ପ୍ରଭୁ ମୋର ପିଲା ଛୁଆ ନାହିଁ, ମୋର ଗୋଟେ ପୁଅ ମୋତେ ଦିଅ, ମୁଁ ତୁମକୁ ଗୋଟେ ମଇଁଷି ବଳିଦେବି। ଦେବୀ ତାପରେ ପ୍ରସନ୍ନ ହେଇଗଲେ, ଠିକ ଅଛି ମୋତେ ପୁଅ ଦଉଛି, କିନ୍ତୁ ପୁଅ ହେଲା ମାତ୍ରେ ମୋତେ ମଇଁଷି ବଳିଦେବ। ଯେତେବେଳେ ପୁଅ ହେଇଗଲା, ଦେବୀ ଆସିକି ସ୍ୱପ୍ନ ହେଲେ ମୋତେ ମଇଁଷି ବଳିଦେ, ସେ କହୁଛି ଆଜ୍ଞା ମୋ ପୁଅଟା ହର୍ଲିକ୍ସ ଖାଉଛି, ପୁଅର ବହୁତ ଖର୍ଚ୍ଚ, ତାକୁ ଝାଡ଼ା ଝାଡ଼ା ହେଉଛି, ଜ୍ୱର ହେଉଛି, ଟିକେ ବଢ଼ିଯାଉ, ପାଠଶାଠ ପଢ଼ୁ, ମୋ ତାପରେ ମୁଁ ଆପଣଙ୍କୁ ଦେବି। ଯେତେବେଳେ ପୁଅ ବଢ଼ିଗଲା, ଦେବୀ ଆସିକି ଫୋନ୍ କହିଲି, ଏ ମୋତେ କହିଥିଲୁ ତୋ ପୁଅ ବଢ଼ିଗଲେ ଦେବ ବୋଲି, ବର ମୋତେ ଦେ ଏବେ, ଆଜ୍ଞା ପୁଅ ଟ୍ୟୁସନ୍ ହେଉଛି ବର୍ତ୍ତମାନ, ପଇସା ବହୁତ ଖର୍ଚ୍ଚ, ପୁଅ ଟିକେ ଚାକିରି ବାକିରି ପାଉ ଦେ। ସେତେବେଳେ ଯେତେବେଳେ ଭଗବାନ ଆସିଲେ ପୁଅ ପଢ଼ିଲା ସମୟରେ, ସେତେବେଳେ ଦେବୀ ଯେତେବେଳେ ଆସିଲେ କହିଲେ କ'ଣ ଦଉନୁ ମୋ ବର କାହିଁକି? ସିଏ ଦେବୀ ଭକ୍ତ କହୁଛି ମୁଁ ଆଉ ମଇଁଷି ଦେଇପାରିବି, ଗୋଟେ ଛାଗ ଦେବି। ଦେବୀ କହିଲେ ତାହେଲେ ଛାଗଟା ଦେ ନାହିଁ, ଏବେ ନାହିଁ, ମୋ ପୁଅ ଚାକିରି କଲେ, ପୁଅ ଚାକିରି କଲେ ପୁଣି ଦେବୀ ଆସିକି ପହଞ୍ଚିଲେ। ଇଏ ସତ୍ୟ, ଇଏ ବେପାରୀ ବୁଦ୍ଧି। ଦେବୀ ଆସିକି କେତେବେଳେ ଚାକିରି କରି ପହଞ୍ଚିଲେ, କହିଲେ ଏ ବର ଦେ, ଏ ବଳି ଦେ ମୋତେ,
ଆଜ୍ଞା ବର୍ତ୍ତମାନ ପଇସା ପତ୍ର ପୁଅ ଚାକିରି କଲା ପରେ ବହୁତ ଖର୍ଚ୍ଚ, ଭଙ୍ଗା ଘର ଥିଲା ରିପେୟାର ହେଉଛି, ଭୁବନେଶ୍ୱର ଗୋଟେ ପ୍ଲଟ୍ ପକେଇଲ ଜାଗା ପତ୍ର ନାହିଁ, ଏ ଘରଦ୍ୱାର ନଥିଲା ଭୁବନେଶ୍ୱର ପ୍ଲଟ୍ ପକେଇଛି ପଇସା ପତ୍ର ନାହିଁ, ଗୋଟେ କାମ କରିକିନି ଦେବି ମୁଁ, ଆଉ ଛେଳି ଆଉ ଦେଇପାରିବିନି, ଗୋଟେ କୁକୁଡ଼ା ଦେବି ନା ହଉ ସେଇଟା ଦେ ବର୍ତ୍ତମାନ, ବର୍ତ୍ତମାନ ନାହିଁ, ମୁଁ ପଡ଼ିବି ଭାଇ ସାର୍ ଯୋଉ ଦାନ ଆଣିବ ଯୌତୁକ ସେଥିରୁ ମୁଁ କିଛି ଦେଇଦେବିନି, ସେଥିରୁ ଗୋଟେ କୁକୁଡ଼ା କିଣି ଦେଇଦେବି, ବର୍ତ୍ତମାନ ମୋ ଘରେ ଚାଳୁ ନାହିଁ। ଗଲେ ଯେତେବେଳେ ପୁଅ ବିବାହ ହେଲା ଦେବୀ ଆସିକି ପହଞ୍ଚିଲେ, ସେତେବେଳେ ଦେବୀ କହିଲେ କଣ ତୋର ପୁଅ ବିବାହ ହେଇଗଲା ମତେ ଦେ, କାହିଁକି ହଇରାଣ କରୁଛୁ, ଏ ଦୁଇ ବେପାରେ ସେ ଦେବୀ ଭକ୍ତ କହୁଛି ମା ଚାରିଥର କଷ୍ଟ କରିକି ମତେ ସ୍ୱପ୍ନ ଦେଇକି ଆସୁଛ, ଆଚ୍ଛା ମୁଁ ଏଥର କୁକୁଡ଼ା ଦେଇପାରିବିନି, ଆଉ ଗୋଟେ ଛୋଟ ପ୍ରାଣୀ କିଛି ଦେଇଦେବି, ଧରି ଆଣିକି ଚଢେଇ ପଡ଼ି ଦେଇଦେବି, କାରଣ କୁକୁଡ଼ା ଆଜିକାଲି ବହୁତ ରେଟ୍ ହେଲାଣି 100 ଟଙ୍କା କେ ଜି। ମା କହିଲେ ଠିକ ଅଛି ତୁ ଯା କହିଲେ ଯାହା କହିଲେ ଗୋଟେ ଧରି ଆଣିକି ପାରା ବଣି ଯାହା ହେଲେ ମତେ ଗୋଟେ ଦେ, ତୁ କହିଛୁ ମାନେ ତୁ ଦବା ଦରକାର ନା, ଆଉ କହିଲେ ମୁଁ ଦେବି ଯେ ମୋ ପୁଅର ମୋର ଟିକେ ନାତିଟା ହଉ, ନାତିରେ ଯେତେବେଳେ ଏକୋଇଶିଆ ହବ ସେତେବେଳେ ଆପଣଙ୍କୁ ପୂଜା କରିକି ଦେବି। ଏକୋଇଶିଆ ଦିନ ମା ଆସିକି ପହଞ୍ଚିଲେ କହିଲେ ମାଆକୁ କହୁଛନ୍ତି ମା ଏତେ କଷ୍ଟ କରିକି ଏତେ ଥର ଆଇଲେଣି ମୁଁ ଆପଣଙ୍କ ମନ୍ଦିର ବା କେତେ ପାରା ବୁଲୁଛନ୍ତି ଗୋଟେ ଧରି ଖାଇପାରିଲିନି, ଆପଣ କାହିଁକି ଆଇଲେ ଏଠି ଏତେ କଷ୍ଟ କରିକି ମତେ ଆଇଲେ, ମୁଁ ତ ମଇଁଷି ବଳି ଦେଇପାରିବିନି, କହିଥିଲି ଗୋଟେ ଚଢ଼େଇ ଦବା ନେବି, କେତେ ଚଢ଼େଇ ଆପଣଙ୍କ ମନ୍ଦିରରେ ବାସ କରୁଛନ୍ତି, ଗୋଟେ ପାରାକୁ ଧରି ଖାଇଦେଇଥାନ୍ତି, ମୋତେ ଆସିକି ହଇରାଣ କରୁଛନ୍ତି ଏକୋଇଶିଆ ପାଲାରେ। ଦେବୀ କହିଲେ ମୋର ଭଲ ଭକ୍ତ ବେପାରୀ, ବାସ୍ତବିକ ଲୋକମାନେ ବେପାର କରୁଛନ୍ତି, କାହିଁକି ଆଜି ଦେବାଦେବୀଙ୍କ ମନ୍ଦିର ପୁରା ଜାମ୍, ପୁରା ଜାମ୍, ଜଗନ୍ନାଥ ମନ୍ଦିରରେ ଚୂନ ଲାଗୁନି କିନ୍ତୁ ସବୁ ଦେବାଦେବୀଙ୍କର ମନ୍ଦିର ଜାମ୍, ବେପାରୀଙ୍କର ସବୁ ଭିଡ଼, କିନ୍ତୁ ସେ ଜାଣନ୍ତି ନା ଦେବାଦେବୀଙ୍କର ଲକ୍ଷଣ କଣ, ଭାଗବତରେ ଦିଆହେଇଛନ୍ତି କଣ ସେ ଶ୍ଳୋକ, ସୁଖ, ବହୁତ ସୁନ୍ଦର ଶ୍ଳୋକ, ସୁଖାୟ ଛ ଦୁଃଖାୟ ଛ ସୁଖାୟ ଏବ ହି ସାଧୁ ନାମ ତାଦୃଶ ଅଚ୍ୟୁତାତ୍ମାନ। ଆରମ୍ଭଟା ଦେବାଦେବୀ ମାନେ ଜୀବକୁ ସୁଖ ଦୁଃଖ ଉଭୟ ଦିଅନ୍ତି, ବହୁତ ସୁନ୍ଦର ଶ୍ଳୋକ, ନବଯୋଗେନ୍ଦ୍ର ସମ୍ବାଦରେ ଅଛନ୍ତି। ଦେବାଦେବୀମାନଙ୍କ ଠାରୁ ସାଧୁକୁ ଶ୍ରେଷ୍ଠ କରାଯାଇଛି, ସୁଖାୟ ଛ ଦୁଃଖାୟ ଛ, ଆପଣ ଦେବାଦେବୀଙ୍କୁ ସେବା କରୁଥିବେ ତ ଦେବୀ ସୁଖ ଦେବେ, ଯେଉଁଦିନ ପୂଜା ବନ୍ଦ କରିବେ ଦୁଃଖ ଆରମ୍ଭ। ଦେଖୁନାହାନ୍ତି ଭଗବାନଙ୍କ ପିତୃପୁରୁଷ ମାନେ ସମସ୍ତେ ଉପନନ୍ଦଙ୍କ ସମୟରୁ ଇନ୍ଦ୍ର ପୂଜା ହଉଥିଲା, କୃଷ୍ଣ ମନା କଲେ ଇନ୍ଦ୍ର ପୂଜା କରନି, ବର୍ଷା ଆରମ୍ଭ ହେଇଗଲା ପ୍ରଜାମଣ୍ଡଳ, ଗୋଟିଏ ବର୍ଷ ଇନ୍ଦ୍ର ପୂଜା ନ କଲେ କଣ ହେଲା, ଇନ୍ଦ୍ର ଅପେକ୍ଷା କରି ରହିଲେ କାହିଁକି ବନ୍ଦ କଲେ, ଭକ୍ତଙ୍କ ଉପରେ ଆରମ୍ଭ କରିଦେଲେ କୋପ, କିନ୍ତୁ କଂସ ଆରାମସେ ଘୁଙ୍ଗୁଡ଼ି ମାରିଛି ମଥୁରାରେ, ମଥୁରାରେ ବର୍ଷା ନାହିଁ, ଇନ୍ଦ୍ର ଗୋପପୁରରେ ବର୍ଷା କଲେ, ଏଇ ସେଇ ଯେଉଁଠି ବ୍ରଜବାସୀ ମାନେ ଅଛନ୍ତି ଗୋବର୍ଦ୍ଧନ ଚାରିକଟରେ, କିନ୍ତୁ ମଥୁରାରେ ବର୍ଷା କରୁନାହାନ୍ତି, କାହିଁକି ମତେ ପୂଜା କରୁଥିଲ କାହିଁକି ମୋ ପୂଜା ବନ୍ଦ କଲ, କିନ୍ତୁ କଂସ ମୋତେ ପୂଜା କରୁନି ସେ ଟେନସନ ଫ୍ରି ହେଇକି ବସିଛି। ସୁଖାୟ ଛ ଦୁଃଖାୟ ଛ ସୁଖାୟ ଏବ ହି ସାଧୁ ନାମ, ନବଯୋଗେନ୍ଦ୍ର ସମ୍ବାଦରେ କୁହାଯାଉଛି ସାଧୁ ମାନେ ଦେବତା ମାନେ ଜୀବକୁ ଦୁଃଖ ଦିଅନ୍ତି କିନ୍ତୁ ସାଧୁ କେବଳ ସୁଖ ଦିଏ, କେଉଁ ସାଧୁ ତାଦୃଶ ଅଚ୍ୟୁତାତ୍ମନ, ଯେଉଁମାନେ ଅଚ୍ୟୁତ ପରାୟଣ ଭକ୍ତ, ଭଗବାନ ଯେଭଳି ଭକ୍ତବାତ୍ସଲ୍ୟ, ସାଧୁମାନେ ସେଭଳି ଜୀବର ଦୁଃଖକୁ କେବଳ ଦୂର କରିବା ପାଇଁ ଚେଷ୍ଟା କରନ୍ତି, ଆଉ ସାଧୁ ଜୀବର ଦୁଃଖକୁ ଦୂର କରିବା ପାଇଁ ଚେଷ୍ଟା କରିବ, ସେ ସାଧୁ କଣ ଧନ ଦେଇକି ଦୁଃଖକୁ ଦୂର କରେ, ଏ ସମାଜରେ ଯେଉଁମାନେ ସାଧୁ ସାହାଯ୍ୟ କହୁଛନ୍ତି ଲୋକଙ୍କୁ ଆମେ ସାହାଯ୍ୟ କରୁଛୁ, ଧନ ଦ୍ୱାରା ଜଗତରେ କାହାକୁ ସାହାଯ୍ୟ କରାଯାଏ ନା, ଧନ ଦ୍ୱାରା ବିଷ ଦ୍ୱାରା ଜୀବକୁ ଅନ୍ଧ କରାଯାଏ, ବିପଦକୁ ଠେଲି ଦିଆଯାଏ, ସେ ସାଧୁ ନୁହେଁ ଆପଣଙ୍କର, ସେ ଶତ୍ରୁ, ଯେଉଁମାନେ ସାଧୁ ବେଶ ସାଜିକି ଆପଣଙ୍କୁ ବିଷୟ ଭିତରକୁ ଠେଲି ଦେଉଛନ୍ତି ସେମାନେ ଆପଣଙ୍କର ଶତ୍ରୁ, କାରଣ ବିଷୟ କାହାକୁ ସୁଖ ଦେଇନି, ହିରଣ୍ୟକଶିପୁ ବିଷୟ ସୁଖ ଦେଇପାରିଲାନି, ତାର ପୁଅକୁ ଭଗବାନ ଆଜି ବର ଯାଉଛନ୍ତି, ସିଏ ଆଜି କହୁଛନ୍ତି ଭୃତ୍ୟର ଲକ୍ଷଣ ନ ସଭୃତ୍ୟ ସବୈ ବଣି, ସେ ବେପାରୀ ପ୍ରଭୁ, ଭଗବାନଙ୍କୁ କିଛି ମଗାଯାଏ ନା, କେବଳ ଗୋଟିଏ ଜିନିଷ ମଗାଯାଏ, ପ୍ରଭୁ ତବ ପଦ ଯୁଗେ ମୋର ନିବେଦନ, ପ୍ରଭୁ ତବ ପଦ ଯୁଗେ ମୋର ନିବେଦନ, ନାହିଁ ମାଗି ଦେହ ସୁଖ ବିଦ୍ୟା ଧନ ଜନ, ନାହିଁ ମାଗି ଦେହ
ଗଗନ ଜ ପ୍ରଭୁ ତବ ପଦ ଯୁଗେ ମୋର ନିବେଦନ ପ୍ରଭୁ ତବ ପଦ ଯୁଗେ ମୋର ନିବେଦନ ନାହିଁ ମାଗି ସ୍ୱର୍ଗ ଆର ମୋତ୍ୟ ନାହିଁ ମା ନା କରି ପ୍ରାର୍ଥନା କୋନ ବିଭୂତିର ଲାଗି ନା କରି ପ୍ରାର୍ଥନା କୋନ ବିଭୂତିର ଲାଗି ପ୍ରଭୁ ତବ ପଦ ଯୁଗେ ମୋର ନିବେଦନ ପ୍ରଭୁ ତବ ନିଜ କର୍ମ ଗୁଣ ଦୋଷେ ଯେ ଯେ ଜନ୍ମ ପାଏ ନିଜ କର୍ମ ଗୁଣ ଦୋଷେ ଜନ୍ମେ ଜନ୍ମେ ଜେନେ ତବ ନାମ ଗୁଣ ଗାଏ ଜନ୍ମେ ଜନ୍ମେ ଜେନେ ତବ ନାମ ଗୁଣ ଗାଏ ପ୍ରଭୁ ତବ ପଦ ଯୁଗେ ମୋର ନିବେଦନ ପ୍ରଭୁ ତବ ବିଷୟ ଯେ ପ୍ରୀତି ଏବେ ଆଶୟ ଆମାରେ ବିଷୟ ଯେ ପ୍ରୀତି ଏବେ ଆଶୟ ଆମ ସେଇ ମତ ପ୍ରୀତି ରହୁ ଶରଣେ ତୁମାରେ ପ୍ରୀତି ରହୁ ଚରଣେ ତୁମା ପ୍ରଭୁ ତବ ପଦ ଯୁଗେ ମୋର ନିବେଦନ ପ୍ରଭୁ ତବ ପଦ ଯୁଗେ ମୋର ନିବେଦନ ପଶୁ ପକ୍ଷୀ ହଏ থাকি স্বর্গে বাণী রয়ে পশু পাখি হয়ে থাকি স্বর্গে বাণী তব ভক্তি রহু ভক্তি দিন দলুদ তব ভক্তি রহু ভক্তি ବିନୋଦ ପ୍ରଭୁ ତବ ପଦ ଯୁଗେ ମୋର ନିବେଦନ ପ୍ରଭୁ ତବ ପଦ ଯୁଗେ ମୋର ନିବେଦନ
ଭଗବାନଙ୍କୁ ଏଇଆ ମଗାଯାଏ ପ୍ରଭୁ ମୋର ଧନ ଦରକାର ନାହିଁ ମୋର ସ୍ୱର୍ଗ ଦରକାର ନାହିଁ ମୋର ମୁକ୍ତି ଦରକାର ନାହିଁ କଣ ମଗାଯାଏ ବିଷୟ ଯେ ପ୍ରୀତି ଏବେ ଆଛଇ ଆମାରେ ସେଇ ମତ ପ୍ରୀତି ରହୁଚରଣେ ତୁମାରେ ମୁଁ ବିଷୟକୁ ଯେତିକି ଭଲ ପାଉଛି କାରଣ ମୋତେ ତ କାହାକୁ ନା କାହାକୁ ପ୍ରଭୁ ଭଲ ପାଇବାକୁ ପଡ଼ିବ ମୁଁ ବିଷୟକୁ ଯେଉଁ ଭଲ ପାଉଛି ଏବର ଭଲ ପାଇବା ବୃତ୍ତିଟାକୁ ଆପଣ ବଦଳେଇ ଦିଅନ୍ତୁ ଆପଣଙ୍କ ଚରଣ କମଳକୁ ମୁଁ ସେତିକି ଭଲ ପାଏ ଏଇଟା ଭଗବାନ ମାଗିବାକୁ ପଡ଼ିବ ଆଉ ମୋର ଆଉ କିଛି ମାଗିବା ନାହିଁ ପଶୁ ପକ୍ଷୀ ହୋଇ ଥାକି ସ୍ୱର୍ଗେ ବା ନିରୟ ମୋତେ ପଶୁ କରିଦିଅନ୍ତୁ ମୋତେ ପକ୍ଷୀ କରିଦିଅନ୍ତୁ ମୁଁ ଆପଣଙ୍କ ଚରଣ କମଳକୁ ଭଲ ପାଇଲେ ମୋର ଅସୁବିଧା କ'ଣ ଅଛି ପଶୁ ପକ୍ଷୀ ହେଲେ ତବ ଭକ୍ତି ରହୁ ଭକ୍ତି ବିନୋଦ ହୃଦୟ ଆଉ କିଏ କଥା ରଖିବ ସପ୍ତମ ଗୋସ୍ୱାମୀ ମହାଜନ ଭକ୍ତିବିନୋଦ ଠାକୁର ଲେଖିଛନ୍ତି, ମୋର ଆପଣ ଶରଣାଗମନ ଭକ୍ତିର ଉପ୍ରଭୁ। ତେଣୁ ପ୍ରହ୍ଲାଦ ମହାରାଜ ସେଇ କଥା କହୁଛନ୍ତି। ଭଗବାନ ନୃସିଂହଦେବ ଯେତେବେଳେ କହିଲେ ଯେ ଭୃତ୍ୟର ଲକ୍ଷଣ କ'ଣ କୁହ, ସେ କହୁଛନ୍ତି ସେ କଥା ଯେ ଆପଣଙ୍କୁ ସେବା କରି କିଛି ମାଗୁଛି ସେ ବଣୀ, ସେ ବେପାରୀ। ଭଗବାନ ନୃସିଂହଦେବ କହିଲେ ଆରେ ସେବ୍ୟ ସେବକର ତ ସମ୍ବନ୍ଧ କାମନାକୁ ନେଇକି, ସେ କହିଲେ ସତ୍ୟ, ଯେଉଁଠି ସ୍ୱାର୍ଥ ଅଛି ସେଟା ଉପାଧି, ସେଟା ନିରୁପାଧି ନୁହେଁ। ଆଶାସନେ ନବେହି ଭୃତ୍ୟ ସ୍ୱାମୀ ଆଶିଷ ଆତ୍ମନଃ ନସ ସ୍ୱାମୀ ଭୃତ ସ୍ୱାମ୍ୟମ ଇଚ୍ଛତେ ଯୋ ରାତି ଚ ଆଶିଷ। ସେ କହୁଛନ୍ତି ଏଇ ଶ୍ଳୋକରେ ନୃସିଂହଦେବ କହୁଛନ୍ତି ଆଚ୍ଛା ତୁମେ ସ୍ୱାମୀର ସଂଜ୍ଞା ଦେଲ, ଭୃତ୍ୟ ତ ସଂଜ୍ଞା ଦେଇଥିଲ, ବର୍ତ୍ତମାନ ସ୍ୱାମୀର ସଂଜ୍ଞା ଦିଅ। ଏଇ ଶ୍ଳୋକରେ ସ୍ୱାମୀର ସଂଜ୍ଞା ଦେଉଛନ୍ତି, ଭଗବାନଙ୍କ ସଂଜ୍ଞା ଦେଉଛନ୍ତି। ସ୍ୱାମୀନ ଆତ୍ମନମ ଆଶିଷ କାମୟମାନମ ଅପେକ୍ଷାମାନମ ଭବତି ସ ଭୃତ୍ୟ ଶୁଦ୍ଧ ଭକ୍ତ ନ ଭବତି। ଯିଏ ସ୍ୱାମୀକୁ ସେବା କରି କିଛି କାମନା କରୁଛି ସେ ଶୁଦ୍ଧ ଭକ୍ତ ନୁହେଁ, ଶୁଦ୍ଧ ଭୃତ୍ୟ ନୁହେଁ। ଆଉ ଜ ସ୍ୱାମୀନ, ଯେଉଁ ସ୍ୱାମୀ ସ୍ୱସ୍ୱ କାର୍ଯ୍ୟମ ଐଚ୍ଛନ ତସ୍ମେ ଆଶିଷ ଦଦାତି ସପିନ ସପି ଶୁଦ୍ଧ ସ୍ୱାମୀନ। ପ୍ରହ୍ଲାଦ କହୁଛନ୍ତି ଯେଉଁ ସ୍ୱାମୀ ତାର ସେବକ ସେବକକୁ ବର ଦଉଛି ତା ଉପରେ ପ୍ରଭୁତ୍ୱ ଜାରି ରଖିବା ପାଇଁ, ତାଙ୍କୁ ମୁଁ ବର ଦେବି ସେ ମୋର ସେବା କରିବ, ମୁଁ ତା ଉପରେ ପ୍ରଭୁତ୍ୱ ଜାରି କରି ରଖିବି ସବୁବେଳେ, ସେ ସ୍ୱାମୀ ନୁହେଁ, ସେ ସ୍ୱାମୀ ନୁହେଁ। ଯିଏ ସେବା କରିକି ପ୍ରଭୁଙ୍କୁ କିଛି ମାଗୁଛି ସେ ପ୍ରକୃତରେ ସେବକ ନୁହେଁ, ଆଉ ଯିଏ ପ୍ରଭୁ ସେବକୁ କିଛି ବର ଦେଇକି ନିଜର ପ୍ରଭୁତ୍ୱ ଜାରି କରିବା ପାଇଁ ରଖୁଛନ୍ତି ସେ ପ୍ରଭୁ ନୁହେଁ। ଭଗବାନ ନୃସିଂହଦେବ ସିଂହାସନ ଉପରେ ବସିଛନ୍ତି, ବ୍ରହ୍ମାଜୀ ଶିବଜୀ ଲକ୍ଷ୍ମୀ ଦଣ୍ଡାୟମାନ ହେଇଛନ୍ତି, ଅସୁର କୂଳରେ ଜାତ ପ୍ରହ୍ଲାଦ ଭାଗବତ ଉତ୍ତମ ପ୍ରହ୍ଲାଦ ପ୍ରଭୁ ଚନ୍ଦୁଛନ୍ତି। ଏ ପ୍ରବଚନ, ଏ ପ୍ରବଚନକୁ ଭଗବାନ ନିଜ ମୁଖରେ କହିବେ, କୌଣସି ପ୍ରବଚନକୁ ନିଜ ମୁଖରେ କହିବେନି, ଏ ହେଉଛି ଶୁଦ୍ଧ ଭାଗବତ ଧର୍ମ, ଭଗବାନ ନିଜ ମୁଖରେ କହିବେ ନୃସିଂହଦେବ। ସେଥିପାଇଁ ଚୈତନ୍ୟ ମହାପ୍ରଭୁ କେବଳ ଦୁଇଟା ପ୍ରବଚନ ଭାଗବତରେ ଶୁଣନ୍ତି, ସାଧକ ଲୀଳାରେ ତୋଟା ଗୋପୀନାଥରେ ଧ୍ରୁବ ଚରିତ ପ୍ରହ୍ଲାଦ ଚରିତ, ସମଗ୍ର 18 ବର୍ଷ କାଳ କେବଳ ଦୁଇଟା ଚରିତ ଶୁଣିଛନ୍ତି। ଭାଗବତ ଧର୍ମର ସିଦ୍ଧାନ୍ତ ଏଇଥିରେ ଅଛି, ଏଇଠି କହୁଛନ୍ତି ପ୍ରଭୁପାଦଜୀ ମହାରାଜ ତାଙ୍କ ବରପଟରେ ଲେଖୁଛନ୍ତି, ୱାନ୍ ହୁ ହାଜ୍ ମେଟ୍ରିଷ୍ଟିକ ମୋଟିଭେସନ୍ କ୍ୟାନ୍ ନଟ୍ ବିକମ୍ ଏ ସର୍ଭାଣ୍ଟ। ଯାହାର ଭୌତିକ ମନୋଭାବ ଅଛି ସେ ସେବକ ନୁହେଁ। And one unnecessarily bestow benediction upon his servant to keep his own prestigious position is not a real master. Not a real master. Prabhupada tika ta gote anubad kar lekhi chhanti. Ki bujhi paribe? Iswambadi na tika. Jis nijar sthiti ku rakhiba pai, samman ku rakhiba pai, jeu prabhu vrutya ku kichi bara diyanti, nijar position ku rakhiba pai, se really master nuhanti. ଆଉ ଯାହାର ମେଟେରିଆଲ ମୋଟିଭେସନ ଅଛି ସେ ପିଓର ସର୍ଭାଣ୍ଟ ନାହିଁ। ନୃସିଂହଦେବକୁ ଏଇ କଥା କହିସାରିଲା ପରେ ନୃସିଂହଦେବ କହୁଛନ୍ତି ପ୍ରହ୍ଲାଦ, ତାର ତୁମର ମୋର ସମ୍ବନ୍ଧଟା କେଉଁଟା ତୁମେ କୁହ, ତୁମର ଆଉ ମୋ ଭିତରେ ଯେଉଁ ସମ୍ବନ୍ଧ ଅଛି। ପ୍ରହ୍ଲାଦ ବଡ ଗର୍ବରେ କହୁଛନ୍ତି, ଅୟମ୍ ତୁ ଅକାମ ତଦ ଭକ୍ତମ ତ୍ୱଂଚ ସ୍ୱାମୀ ଅନପାଶ୍ରୟ ନ ଅନ୍ୟଥା ଇହ ଆବାୟ ଅର୍ଥରାଜ ସେବକୟୋର ଇବ। ଆପଣଙ୍କର ମୋର ସମ୍ବନ୍ଧ ରାଜା ସେବକର ବୋଲି ସମ୍ବନ୍ଧ ନୁହେଁ, ଏମିତି ବାଡ଼େଇକି 7 ବର୍ଷର ବାଳା କଥା କହିପାରିବେ ପ୍ରଭୁଙ୍କ ଆଗରେ? କିଏ ନିର୍ଭୀକ ଭାବରେ କହୁଛନ୍ତି ଆପଣ ରାଜା ନୁହନ୍ତି କି ମୁଁ ସେବକ ନୁହେଁ। ଏଠି କଣ କହୁଛନ୍ତି, ଅହଂ ତୁ ଅକାମ ତତ୍ ଭକ୍ତମ, ମୁଁ ଆପଣଙ୍କର ଅକାମ ଭକ୍ତ। ଭଗବାନ ତଳେ ପ୍ରହ୍ଲାଦ ହେଲା ନିଜକୁ ଅକାମ ଭକ୍ତ କହିଦେଲେ, ନୃସିଂହଦେବ କହୁଛନ୍ତି ଆରେ ମୋତେ କଣ କହିବେ, ଇଏ କଣ ନିଜକୁ ଅକାମ ବୋଲି କହିଦେଲାଣି, କହୁଛନ୍ତି ତ୍ୱଂଚ ସ୍ୱାମୀ ଅନପାଶ୍ରୟ, ମୁଁ ଜାଣେ ଆପଣ ମଧ୍ୟ ସେଇ ସ୍ୱାମୀ, ଆପଣ କେବେ ମୋ ପରକୁ ପୂର୍ଣ୍ଣ କରିବେ ନା, ଆପଣ କେବେ ମୋ କାମନାକୁ ପୂର୍ଣ୍ଣ କରିବେ ନା, ଆପଣ ସେଭଳି ସ୍ୱାମୀ ନୁହନ୍ତି। ମୁଁ ଯଦି ଅକାମୀ ହେବି ଆପଣ କଣ ମୋତେ ବର ଦେବେ କେବେ, ମୁଁ ଜାଣିଛି ଆପଣ ଅନପାଶ୍ରୟ।
ନ ଅନ୍ୟଥା ଇହ ଆବାୟ ୟା ବ୍ୟତୀତ ଆବାୟ ତୁମର ଆଉ ମୋ ଭିତରେ ଏ ସମ୍ବନ୍ଧ ନାହିଁ ରାଜସେବକ ସମ୍ବନ୍ଧ ଭଳି ଅର୍ଥ ସମ୍ବନ୍ଧ ନାହିଁ ସମୀପା ବହୁତ ସୁନ୍ଦର ଚକ୍ରତ ବହୁତ ସୁନ୍ଦର ବିଚାରଚନା କରିଛନ୍ତି ଆବୟସ୍ତୁ ସ୍ୱାମୀ ଭୃତ୍ୟ ଭାବସ୍ତୁ ତାତ୍ତ୍ୱିକ ତୁମର ଆଉ ମୋର ନୃସିଂହଦେବ କହୁଛନ୍ତି ପ୍ରହ୍ଲାଦ ମହାରାଜ ତୁମର ଆଉ ମୋର ଯୋଉ ସମ୍ବନ୍ଧ ମୁଁ ହେଉଛି ଅକାମ ଭକ୍ତ ଆପଣ ଅନପାଶ୍ରୟ ଅନବିସନ୍ଧି ପ୍ରଭୁ ତୁମର ଆଉ ମୋର ଯୋଉ ସେବକ ଆପଣଙ୍କର ଆଉ ମୋର ଯୋଉ ସେବ୍ୟ ସେବକ ସମ୍ବନ୍ଧ ଏଇଟା କଣ ଏଠି କହୁଛନ୍ତି ଆବୟସ୍ତୁ ସ୍ୱାମୀ ଭୃତ୍ୟ ଭାବସ୍ତୁ ତାତ୍ତ୍ୱିକ ଉପାଧିକ ନୁହେଁ ତାତ୍ତ୍ୱିକ ନିରୁପାଧିକ ମୁଁ ଆପଣଙ୍କ ନିକଟରୁ କିଛି ଚାହୁଁନି କି ଆପଣ ମୋତେ କୌଣସି ଭୌତିକ ବସ୍ତୁ ଦେବେ ନା ମୁଁ ଭଲ ଭାବେ ଚାହେଁ ଦେଖନ୍ତୁ ନୃସିଂହଦେବଙ୍କୁ ପ୍ରହ୍ଲାଦ ମହାରାଜ ଆଗରୁ କହିଦେଲେଣି ଆପଣ ମୋତେ ଭୌତିକ ବସ୍ତୁ ଦେବେ ନା କିନ୍ତୁ ନୃସିଂହଦେବ ଛଳନା କରି ତାଙ୍କୁ ରାଜସିଂହାସନ ଦେଇକି ଯିବେ ଛଳନାରେ ଡରେଇକି ଦେବେ ନିଜର ଶକ୍ତି ବଳରେ ସେ ଦେଇପାରିଲେ ନା ଡରେଇକି ଭୟ କରେଇକି କହିଲେ ତୁମର ପ୍ରାରବ୍ଧ ଅଛି ନୃସିଂହଦେବ ପ୍ରହ୍ଲାଦ ମହାରାଜଙ୍କୁ କହିଲେ ତୁମର ପ୍ରାରବ୍ଧ ଅଛି ପ୍ରାରବ୍ଧ ପୁଣ୍ୟକୁ ପୁଣ୍ୟ ଯୋଉ ପ୍ରାରବ୍ଧ ଅଛି ତୁମର ତାର ଫଳ ହଉଛି ରାଜସିଂହାସନ ଭୋଗ କରିଦିଅ ଏଟା କ୍ଷୟ ହେଇଯିବ ବିଭୀଷିକା ଦେଖେଇକି ତାକୁ ତାଙ୍କୁ ସିଂହାସନରେ ବସେଇଲେ ଯେତେ ଛଳନା ଭଗବାନ କରିଛନ୍ତି ଏଇ ପ୍ରହ୍ଲାଦଙ୍କ ନିକଟରେ ଆଉ ବଳି ମହାରାଜଙ୍କ ନିକଟରେ ଛଳନା କରିକି ଆଜି ବଡ଼ ହେଇଛନ୍ତି ଶକ୍ତି ସାମର୍ଥ୍ୟ ନୁହେଁ ଏମିତି ଭକ୍ତ ସିଏ ପ୍ରଭୁପାଦ ମହାରାଜ ତାଙ୍କ ପରପଟରେ ଲେଖିଛନ୍ତି ଏପରିକି ଦ୍ୱାଦଶ ମହାଜନଙ୍କ ଭିତରେ ପ୍ରହ୍ଲାଦ ହେଉଛନ୍ତି ଶ୍ରେଷ୍ଠ ପ୍ରହ୍ଲାଦ ଦି ବେଷ୍ଟ ପ୍ରହ୍ଲାଦ ଏହା ଲେଖିଛନ୍ତି ଏ ପ୍ରଭୁପାଦ ମହାରାଜ ଏହା ରଚନା କରିଛନ୍ତି ଛଳନା କରିକି ଭଗବାନ ତାଙ୍କୁ ସିଂହାସନ ଦେଲେ ବଳରେ ପାରିଲେନି ସେ ତ ଶୁଦ୍ଧ ସେବକ ବର୍ତ୍ତମାନ କହୁଛନ୍ତି ନୃସିଂହଦେବ ବଡ଼ ଚାଲାକ ଯେତେବେଳେ ଏ କଥା କହିଦେଲେ ମୋ ତୁମର ମୋର ସମ୍ବନ୍ଧ ତାତ୍ତ୍ୱିକ ନୃସିଂହଦେବଙ୍କୁ କହୁଛନ୍ତି ଏ ନୃସିଂହଦେବ କହୁଛନ୍ତି ପ୍ରହ୍ଲାଦ ତୁମେ ମୋର ଟିକେ ସମ୍ମାନ ରଖ ମୁଁ ପ୍ରଭୁ ଆସିଛି ତୁମେ ମୁଁ ତୁମକୁ କିଛି ନ ଦେବି ଦେଖ ଏମାନେ ଠିଆ ହେଇଛନ୍ତି ବ୍ରହ୍ମାଜୀ ଶିବଜୀ ଲକ୍ଷ୍ମୀ ଅଛନ୍ତି ତୁମେ ମୋତେ ଏଇଭଳି ଭାବରେ ପରାସ୍ତ କରିଦେବ ମୋର ସମ୍ମାନ ରହିବ ନନୁ ତଥାପି ପରମ ଉଦାରସ୍ୟ ମମ ସନ୍ତୋଷାର୍ଥମ କିମପି ବୃଣିଷ ତୁମର ସନ୍ତୋଷ କି ଦରକାର ମୋର ସନ୍ତୋଷ ପାଇଁ ତୁମେ କିଛି ଗ୍ରହଣ କର ପ୍ରହ୍ଲାଦ ତଥାପି ଗ୍ରହଣ କରୁନାହାନ୍ତି ପ୍ରହ୍ଲାଦ କହୁଛନ୍ତି ଠିକ ଅଛନ୍ତି ଆପଣ ମୋତେ ଗୋଟିଏ ବର ଦିଅନ୍ତୁ ଦେଖନ୍ତୁ ପ୍ରହ୍ଲାଦ କଣ ମାଗୁଛନ୍ତି ଯଦି ଦାସ୍ୟାସିମେ କାମାନ ବରାଂସ୍ତ୍ୱଂ ବରଦଶ୍ରବ କାମାନ ହୃଦି ଅସମ୍ରୋହମ ମୋତେ ଗୋଟିଏ ବର ଦିଅନ୍ତୁ ଯଦି ହେ ବରଦ ଶ୍ରେଷ୍ଠ ହେ ନୃସିଂହଦେବ ଆପଣ ଯଦି ମୋତେ ବର ଦେବା ପାଇଁ ଚାହୁଁଛନ୍ତି ତାହେଲେ ଗୋଟିଏ ବର ଦିଅନ୍ତୁ କଣ ସେ ବର ଚକ୍ରିବାଦ ଲେଖୁଛନ୍ତି ଅସମ୍ରୋହମ ମମ ହୃଦି କାମନା ଉତ୍ପଦ୍ୟନ୍ତି ଉତ୍ପଦ୍ୟନ୍ତି ଇତି ଅର୍ଥ ମୋ ଅନ୍ତର ଭିତରେ କୌଣସି କାମନା ନ ଆସୁ ମୋତେ ଏଇପାରେ ଭଗବାନ ଆଶା କରିଥିଲେ ପ୍ରହ୍ଲାଦ ଆଉ କିଛି ମାଗିବୁ ପ୍ରଭୁଙ୍କର ଆଶାକୁ ଚୁର୍ମାର କରିଦେଲେ ଭଗବାନ ଋଷି ପ୍ରଥମ ଥର ପାଇଁ ହାରିଗଲେ ହାରି ମୁଁ ଭାବିଥିଲି ଯଦି ଆଜି ସିଂହାସନ ପାଇଁ କହିବ ହାରିଗଲେ ବର୍ତ୍ତମାନ ଦ୍ୱିତୀୟରେ ପୁଣି ଭୟ ଦେଖେଇବେ କାରଣ ମୋତେ ମୋର ଗୋଟିଏ ବର ମୋ ଅନ୍ତରରେ କେବେ କାମନା ନ ଆସୁ ଯେତେବେଳେ ଏ କଥା କହିଲେ ନନୁ କାମ ଉତ୍ପାତେ ସତ୍ୟମ କୋ ଦୋଷ ଯଦି କାମ ଅନ୍ତରରେ ଆସିଲା ଦୋଷଟା କଣ କୁହ ମତେ ଦେଖିବା ତୁମେ କହୁଛ ତୁମର ଗୋଟିଏ ବର କାମନା ଅନ୍ତର ନ ଆସୁ କାମନାର ଦୋଷ କଣ ଭଗବାନ ନୃସିଂହଦେବ ସମ୍ମୁଖରେ ପ୍ରହ୍ଲାଦ ପ୍ରବଚନ ଦଉଛନ୍ତି ଇନ୍ଦ୍ରିୟାଣି ମନ ପ୍ରାଣ ଆତ୍ମା ଧର୍ମ ଧୃତି ମତୀ ହ୍ରୀ ଶ୍ରୀ ସ୍ତେଜମ ଶ୍ରୁତି ସତ୍ୟମ ଯଶ୍ୟନ୍ତି ଜନ୍ମନା ଏ ପ୍ରଭୁ ଆପଣ ଶୁଣିବେ କାମନାର ଗୁଣ କଣ ଅନ୍ତରରେ କାମନା ଆସିଲେ ସମସ୍ତ ଦୁର୍ଗୁଣ ଏ ସମସ୍ତ ସୁଗୁଣ ନଷ୍ଟ ହେଇଯାଏ କାମ ଅଙ୍କୁରସ୍ୟ ହୃଦି ସନୋହ ମାତ୍ରେଣ ଏବ କାମନାକୁ ପୂର୍ଣ୍ଣ ଧାରଣ କରିବା କିଛି ଆବଶ୍ୟକ ନାହିଁ ଆଜ୍ଞା। କାମନାର ପରିପାକ ଅବସ୍ଥାକୁ ଯିବା ଦରକାର ନାହିଁ। ଅନ୍ତରରେ କାମନାର ଅଙ୍କୁର ଉତ୍କୀରଣ ହେଲା ମାତ୍ରେ ଏତିକି ଜିନିଷ ନଷ୍ଟ ହେଇଯାଏ। ଇନ୍ଦ୍ରିୟାଣୀ ମନ ପ୍ରାଣ ଶରୀର ଆତ୍ମା ହେଉଛି ଦେହ। ଏଠି ଧର୍ମ ଧୃତି ମତି ଲଜ୍ଜା ଶ୍ରୀ ତେଜ ସ୍ମୃତି ସତ୍ୟ ଯସ୍ୟ ନଶ୍ୟନ୍ତି ଜନ୍ମ। କାମାଙ୍କୁର ଅନ୍ତରରେ ଆସିଲା ମାନେ ଏଗୁଡ଼ିକ ନଷ୍ଟ ହୋଇଯାଏ। ସେଥିପାଇଁ ଭଗବାନ ଯେତେବେଳେ ପ୍ରବଚନ ଦେଉଛନ୍ତି ଗୀତାରେ, କାମ ଏଷ କ୍ରୋଧ ଏଷ ରଜତ ଗୁଣ ସମୁଦ୍ଭବ ମହାସନା ମହାପାତ୍ମା ବିଦ୍ଧି ଏନ ହି ବୈରିଣୀ ସ୍ୱାମୀପାଦ ସେ ଅର୍ଥ କରିଛନ୍ତି। ସେଇଠି ଅର୍ଜୁନ ତୁମେ କହିଲେ ଜୀବ କାହିଁକି ପାପ କରେ, ଜୀବ ରଜଗୁଣରୁ କରେ ପାପ। ଆଉ ରଜଗୁଣ କାମ ଏଷ କ୍ରୋଧ ଏଷ, ଏହି ସେଇ କାମ ଏହି ସେଇ କ୍ରୋଧ, କିନ୍ତୁ ଇଏ କେଉଁଠୁ ଆସୁଛନ୍ତି ରଜଗୁଣରୁ। ସେ କାମର ସଂଜ୍ଞାଟାକୁ ଦେଇଛନ୍ତି ଅର୍ଜୁନ। କହୁଛନ୍ତି ପ୍ରଭୁ ଏ କାମଟାକୁ କିଭଳି କାମକୁ କିଭଳି ଜିତିବି, କହୁଛନ୍ତି ନା ବାପା ତୁମେ ସାମନୀତି ଦ୍ୱାରା ଆଉ ଦାନ ନୀତି ଦ୍ୱାରା ତାକୁ ଜିତିପାରିବ ନା, କେବଳ ଦଣ୍ଡ ନୀତି ଦ୍ୱାରା ତାକୁ ଜିତିବ। ସ୍ୱାମୀପାଦ ଅର୍ଥ କରୁଛନ୍ତି ଦଣ୍ଡ ନୀତି ଦ୍ୱାରା ମୁଁ ଯେଭଳି ପ୍ରବଚନ ଦଉଛି ବକ୍ଷମାନ ବଚନାନୁସାରେଣ, ମୁଁ ଯେମିତି ପ୍ରବଚନ ଦେବି ସେ ପ୍ରବଚନକୁ ଠିକ୍ ଠିକ୍ ଭାବରେ ଅର୍ଜୁନ ଶୁଣିବ, ସେଇ ଭାବରେ କାମନାକୁ ନାଶ କରିପାରିବ ନ ସମ୍ଭବ। ଏଠି କହୁଛନ୍ତି ସମ୍ପାଦ ସତ୍ତ୍ୱ ବୃଦ୍ଧା ରଜସୀ କ୍ଷମ ନିତ୍ୟ କାମ ଅପି କ୍ଷତି ସୂଚିତ। ମୋ ପ୍ରବଚନକୁ ଶୁଣିକି ତୁମେ ଯଦି ଅନୁସରଣ କରିବ ତାହେଲେ ସତ୍ୱଗୁଣକୁ ଯିବ, ସତ୍ୱଗୁଣକୁ ଗଲା ମାନେ ରଜଗୁଣ କମିବ, ତାହେଲେ କାମନାଟା କ୍ଷୟ ହେବ। ଅର୍ଜୁନ କହୁଛନ୍ତି ମୁଁ କଣ ମୁଁ ତ କ୍ଷତ୍ରିୟ ଲୋକ, ମୁଁ ରଜଗୁଣରେ ରହି କଣ କାମନାକୁ ନାଶ କରିପାରିବିନି, କହୁଛନ୍ତି ନା ସମ୍ଭବ ନୁହେଁ। ଏଠି କହୁଛନ୍ତି ନା କାମ ଏସ କ୍ରୋଧ ଏସ ରଜତ ଗୁଣ ସମୁଦ୍ଭବ ମହାସନା ମହା ଅସନା। ସ୍ୱାମୀପାଦ ଅର୍ଥ କରିଛନ୍ତି ଏନମ୍ କାମ ଏସ କ୍ରୋଧ ଏସ ରଜତ ଗୁଣ ସମୁଦ୍ଭବ ମହାସନା ମହାପାତ୍ମା ବିଧି ଏନମ୍ ଏନମ୍ କାମମ୍ ଇହ ମୁଖ୍ୟ ମାର୍ଗେ ବୈରିଣମ ବିଧି। ଅର୍ଜୁନ ଏଇ କାମ ମୁଖ୍ୟ ମାର୍ଗର ପ୍ରତିବନ୍ଧ, ବୈରିଣ ଶତ୍ରୁ ଯାହା ପ୍ରହ୍ଲାଦ ମହାରାଜ କହୁଛନ୍ତି। ଏ କାମ ବ୍ୟକ୍ତିର ଅନ୍ତରକୁ ଆସିଲେ ଯେଭଳି ସବୁ ସଦ୍ଗୁଣ ନଷ୍ଟ ହୋଇଯାଏ, ଭଗବାନ ଅର୍ଜୁନ ଅର୍ଜୁନ ଭଗବାନ ସେଇ କଥା ହିଁ କହୁଛନ୍ତି। ଆଉ ଅୟଞ୍ଚ ବକ୍ଷ୍ୟମାଣ କର୍ମେଣ ହନ୍ତି, କେବଳ ମୁଁ ଯେମିତି ପ୍ରବଚନ ଦେବି ସେଇ ହିସାବରେ ତୁମେ ତାକୁ କାମନାକୁ ନାଶ କରିବ, ଅଲଗା ଉପାୟ କିଛି ନାହିଁ। ଏହି ଭାବରେ ସତ୍ୟଗୁଣକୁ ଆସିବ ତାହେଲେ କାମନା ପଳେଇଯିବ। ଏଠି କହୁଛନ୍ତି ଅର୍ଜୁନ କହୁଛନ୍ତି ମୋ କାମନା ପୂର୍ଣ୍ଣ କରିକି ତାକୁ ସନ୍ତୁଷ୍ଟ କରିଦେବେ ଅସୁବିଧା ହେବନି, ଦାନ ନୀତି ଦ୍ୱାରା କ'ଣ ସନ୍ତୁଷ୍ଟ କରିହେବନି, କହୁଛନ୍ତି ନା ନ ସୌ ଦାନେନ ସନ୍ଧାତୁ ସତ୍ୟା ଇତିହ, ଦାନ ଦ୍ୱାରା କାମନାକୁ ପୂର୍ଣ୍ଣ କରିହେବ ନା, ଦାନ ନୀତି ଦ୍ୱାରା କାମନା ହଉଛି ସେଟାକୁ ପୂରଣ କରିଦେବି ନା। ଏଠି କହୁଛନ୍ତି କାହିଁକି ନା ମହା ଅସନା ମହାସନା ତାକୁ ସନ୍ଧି କରିକି କହୁଛନ୍ତି ମହା ମହତ ଅସନାମ ଯସ୍ୟ ଦୁଷ୍ପରମ, ବ୍ୟକ୍ତି ଯେମିତି ଯାହାର ବଡ ପେଟ ଯିଏ ବେଶୀ ଖାଉଛି ତାକୁ ଯେତେ ଦେବ ସେ ଖାଇବ ବିମୋଚନ ଭଳିଆ, ଏ କାମନା ସେଇଆ ମହା ଅସନ, ଯେତେ କାମନା କରିବ ସେ କାମନା ସରିବ, ଦୁଷ୍ପର କାମନା ତ ସରିବ। ଆଉ ଏଠି କହୁଛନ୍ତି ମହା ଅସନ ନଚ ସାମନା ସନ୍ଧାନୁ ସଖ୍ୟ ଯତ, ସାମନୀତି ଦ୍ୱାରା ବି ଆକୁ ପାରିବ ନା, କାହିଁକି ନା ମହାପାତ୍ମା ଏ ବୁଝିବନି, ଯେ କାମନା ଅନ୍ତରରେ ଆସୁଛି ଆପଣ ତା କହିବାରେ ମନ ତୁ ଆଜି କାମନା କରନା କି କାଲି କାମନା କର, ମନ ବୁଝିଦେବ ମନ ହେଇଛି ଗୁପଚୁପ ଖାଇବୁ ମାନେ ସେ ଚୁପଚୁପ ଯାଇ ଗୁପଚୁପ ଖାଇକି ଆସେ, ଇଏ ମନ ବାପା ସିଏ କାମନା କର ତୁମକୁ ପାଠ ପଢେଇକି ଛାଡ଼ିବ, ଯେତେ ସାମନୀତି ତାକୁ ଦିଅ ବାପା ତୁ ଟିକେ ବୁଝିଯା, ଆଜି ଗୋଟେ ଦିନ ଚୁପଚୁପ ଖାଇଦିଏ ପରଦିନକୁ ଗୁପଚୁପ ଖାଇବି, ମନ ବୁଝିବନି ଅର୍ଜୁନ। ସେଥିପାଇଁ କୃଷ୍ଣ ସେଥିପାଇଁ ପ୍ରବଚନ ଦେଇଛନ୍ତି ନଚ ସାମନା ସନ୍ଧାତ ସତ୍ୟ ଯତ, ବାପା ଅର୍ଜୁନ କଣ ଭାବୁଛୁ ସାମନୀତି ଦ୍ୱାରା ତ ମନ ହଉଛି ବାବାଜୀ ହବା ପାଇଁ, ତୁ ବାବାଜୀ ଯୁଦ୍ଧ ନ କରିକି ମୋ ପାଇଁ ବାବାଜୀ ହେଇକି ତୁ ବାବାଜୀ ହେଇଯିବୁ ମନକୁ ମନ, ସେ ମନ କହିଲା ଖାନି ବାପା ତୁ ବାବାଜୀ ହେଇପାରିବୁ, ମୁଁ ଯେମିତି ପ୍ରବଚନ ଦଉଛି ସେଇ ପ୍ରବଚନ ହିସାବରେ ଚାଲ, ତ ରଜଗୁଣକୁ କାଟିବୁ ସତ୍ୟଗୁଣ ବଢିବ ତାହେଲେ କାମନାକୁ ଛାଡ଼ିବୁ, ମୁଁ ବାବାଜୀ ହେଇପାରିବୁ ମନକୁ ମନ କଣ ସନ୍ନ୍ୟାସ ମୋ ପାଇଁ ଖଟ ତୋର କର୍ମାଧିକାର
ଏଇ କର୍ମାଧିକାରଟା ଶୁଦ୍ଧ ହେଲେ ଏ ରଜଗୁଣଟାକୁ ମୋ କାମରେ ଲଗେଇଲେ ତୁ ସତ୍ୱ ଗୁଣ ତୋର ଆସିବ, ତାପରେ କାମନାକୁ ବିନାଶ କରିବି ଏଠି କହୁଛନ୍ତି ସେ କଥା। ସନ୍ଧ୍ୟାତ ସକ୍ୟ ଯତ୍ତ ମହାପାତ୍ମା ଅତି ଉଗ୍ରହେ। ସାମାନ୍ୟ ବିଲକୁଲ ଶୁଣିବେନି, ଫୋପାଡ଼ି ଦେବ, ଅନ୍ତର କାମନା ଆସିଛି ମାନେ ଆପଣ କେତେ ସୁନ୍ଦର କଥା ଶୁଣନ୍ତୁ, ଏଠି ବସିନଥାନ୍ତୁ, ଏଠି ଏତେ ପ୍ରବଚନ ଶୁଣୁନାହାନ୍ତି, ରଖିବ ମନ କାମନା କୁଆଡ଼େ ଉଠେଇ ଫୋପାଡ଼ି ଦେବ, ପାଗଳା ହାତୀ ଭଳିଆ ଆସ। ମହାପାତ୍ମା ଦ୍ୱିତୀୟ ରହି ବୈରଣୀ, ମୁଖ୍ୟ ମାର୍ଗରେ ଇଏ ହେଉଛି ସବୁଠୁ ବଡ ପ୍ରତିବନ୍ଧ। ଆଉ ଭଗବାନ ସେ କଥା କହୁଛନ୍ତି, ଇନ୍ଦ୍ରିୟ ଏ ପ୍ରହ୍ଲାଦ ମହାରାଜ, ଇନ୍ଦ୍ରିୟାଣି ମନ ପ୍ରାଣ ଆତ୍ମା ଧର୍ମ ଧୃତିମତି ହ୍ରୀ ଶ୍ରୀ ଶେଲଶ୍ରୁତି ସ୍ତେଜଶ୍ରୁତି ସତ୍ୟମ ଯସ୍ୟ ନଶ୍ୟନ୍ତି ଜନ୍ମନା। ନୃସିଂହଦେବ କହୁଛନ୍ତି, ଆଚ୍ଛା କାମର ଗୁଣ କଣ କହିଦେଲ, ଆଚ୍ଛା କାମ ଯାହା ନିକଟରେ ନଥାଏ ସେଭଳି ଭକ୍ତ ଗୁଣଟିଏ କହିଲ ମୋତେ। ଭଗବାନ ପ୍ରବଚନ କରି ଶୁଣୁନଥିଲେ ନୃସିଂହଦେବ, ଏଭଳି ପ୍ରବଚନ ପ୍ରହ୍ଲାଦ ଦେଉଛନ୍ତି। କାମ ଅଭାବେ ଗୁଣମାହ, ସମୀପାଦ କହୁଛନ୍ତି, କାମର ତ କାମ ଅନ୍ତର ଥିଲେ ଏଇ ଗୁଣ ନଷ୍ଟ ହୁଏ, ତାର ଏଇ ଦଶା ହୁଏ, ଯାହା ଅନ୍ତରରେ କାମ ନାହିଁ ତାର ଗୁଣ କଣ କହିଲ ପ୍ରହ୍ଲାଦ। ଅସୁର କୂଳରେ ଜନ୍ମ ହେଇଛନ୍ତି ପ୍ରହ୍ଲାଦ କଣ କହୁଛନ୍ତି, ବିମୁଞ୍ଚନ୍ତି ଯଦା କାମାନ ମାନବ ମନସି ସ୍ଥିତାନ ତହି ଏବ ପୁଣ୍ଡରୀକାକ୍ଷ ଭଗବତତ୍ତ୍ୱାୟ କଳ୍ପତେ। ହେ ପୁଣ୍ଡରୀକାକ୍ଷ, ଯେ ମନ ଭିତରୁ କାମନାକୁ ତ୍ୟାଗ କରିଦେଲା, ବିମୁଞ୍ଚନ୍ତି ଯଦା କାମାନ ମାନବ ମନସି ସ୍ଥିତାନ, ମନରେ ଥିବା କାମନାକୁ ମାନବ ତ୍ୟାଗ କରିଦେଲା, ତହି ଏବ ତତ୍କ୍ଷଣାତ୍ ପୁଣ୍ଡରୀକାକ୍ଷ, ହେ ପୁଣ୍ଡରୀକାକ୍ଷ ଭଗବତତ୍ତ୍ୱାୟ କଳ୍ପତେ। ଭଗବତତ୍ୱାୟ ଅର୍ଥ ସେ ଭଗବାନ ହେଇଯିବନି, ସ୍ୱାମୀପାଦ ଅର୍ଥ କରୁଛନ୍ତି ଭଗବତତ୍ୱାୟ କଳ୍ପତେ ତତ୍ ସମାନ ତତ୍ ସମାନ ଐଶ୍ୱର୍ଯ୍ୟାୟ, ଆପଣଙ୍କ ସମାନ ଐଶ୍ୱର୍ଯ୍ୟ ସେ ପାଇଯିବ, ଅର୍ଥାତ୍ ଆପଣ ବୈକୁଣ୍ଠରେ ସେ ରହିବ। ଏଠି ପ୍ରମାଣ ସିଦ୍ଧସ୍ୱାମୀ ସାଙ୍ଗେ ସାଙ୍ଗେ ଏହି ଶ୍ଳୋକ ସହିତ ବେଦର ସ୍ମୃତିର ପ୍ରମାଣ ଗୋଟେ ଦେଉଛନ୍ତି, ଯଦା ସର୍ବେ ପ୍ରମୁଚ୍ୟତେ କାମା ଯେ ଅଶ୍ୟ ହୃଦି ସ୍ଥିତା ଅଥ ମର୍ତ୍ତି ଅମୃତ ଭବତି ଅତ ବ୍ରହ୍ମସ ଅଶ୍ନୁତେ। ଏହି ମର୍ତ୍ତ୍ୟରେ ଯିଏ କାମନାକୁ ମନରୁ ତ୍ୟାଗ କରିଛି ସିଏ ଏଠି ଅମୃତତ୍ଵ ପ୍ରାପ୍ତ ହବ, ସର ତ୍ୟାଗ କଲା ପରେ ପରମ ବ୍ରହ୍ମକୁ ପ୍ରାପ୍ତ ହବ, ଏ ବେଦର ପ୍ରମାଣ। ଯେତେବେଳେ ଏଇ କଥା କହିଲେ ଶେଷରେ ପ୍ରବଚନ ବର୍ତ୍ତମାନ ଶେଷ କରିଛନ୍ତି, ବର୍ତ୍ତମାନ ଭଗବାନ ପ୍ରବଚନ ଦେବେ କହୁଛନ୍ତି, ପ୍ରଭୁ ମୁଁ ଆପଣଙ୍କ କଥାକୁ ସବୁ କାଟିଦେଲି, ମୋର ତ ଅପରାଧ ହେଲା। ସ୍ୱାମୀପାଦ ଅର୍ଥ କରୁଛନ୍ତି, ନିଦୋଷାନ କାମାନ ଯାହା ତୁମେ ଇଚ୍ଛନ୍ତ ପ୍ରତ୍ୟାକାନ, ଆପଣ ଯାହା ଯାହା କାମନା ଆପଣ କଲେ ମୋର ପୂର୍ଣ୍ଣ କରିବା ପାଇଁ ମୁଁ ସବୁ ପ୍ରତ୍ୟାକାନ କରିଦେଲି, ମୋର ଗୋଟେ ଅପରାଧ ହେଲା, ମୁଁ ଆଉ କିଛି କରିପାରୁନି, ଅପରାଧ କ୍ଷୟ ପାଇଁ ମୋର ଆଉ କିଛି ଉପାୟ ନାହିଁ, କେବଳ ଗୋଟେ ପ୍ରଣାମ କରିକି ମୋ ପ୍ରବଚନକୁ ବନ୍ଦ କରୁଛି, ଗୋଟେ ପ୍ରଣାମ କଲି। ଓଂ ନମଃ ଭଗବତେ ତୁଭ୍ୟଂ ପୁରୁଷାୟ ମହାତ୍ମନେ ହରୟେ ଅଦ୍ଭୁତ ସିଂହାୟ ବ୍ରହ୍ମଣେ ପରମାତ୍ମନେ। ହେ ନୃସିଂହଦେବ, ସମସ୍ତଙ୍କ ଆଗରେ ଆପଣଙ୍କ ମିନିଷ୍ଟର ମାନଙ୍କ ଆଗରେ ମୁଁ ଗୋଟେ ସର୍ଭାଣ୍ଟ ଲୋକ, କିନ୍ତୁ ଆପଣଙ୍କ କଥାକୁ ସବୁ କାଟି ଉଡ଼େଇଦେବି, ଆଉ ନିଶ୍ଚିତ ମୋର ଅପରାଧ ହେଲା, ମୁଁ ପ୍ରଣାମ କରିକି ଆପଣଙ୍କ ଅପରାଧ କ୍ଷମା ମାଗୁଛି, ମୁଁ ଆପଣଙ୍କୁ ପ୍ରଣାମ କରିଛି। ଅଦ୍ଭୁତ ସିଂହାୟ ହରେ ବ୍ରହ୍ମଣେ ପରମାତ୍ମନେ ନମସ୍ତେ ନମୋ ନମଃ ପ୍ରବଚନ ସାରିଦେଲେ। ନୃସିଂହଦେବଙ୍କର ମୁଣ୍ଡ ବର୍ତ୍ତମାନ ଚକ୍ର ଖାଇଲା, ଏରେ ମୁଁ ତ ମୋ ଭକ୍ତକୁ କିଛି ଦେଇପାରିଲିନି, କିନ୍ତୁ ମନରେ ପଡ଼ିଲା ତାଙ୍କର ପ୍ରହ୍ଲାଦଙ୍କର ପିତା ଯେଉଁ ହିରଣ୍ୟକଶିପୁ ସେ ବି ମୋର ଭକ୍ତ, ସେ ଇଚ୍ଛା ତ କରିଥିଲା ନା ପ୍ରହ୍ଲାଦକୁ ତିନି ପୁତ୍ରକୁ ରାଜା ନ କରେଇକି ପ୍ରହ୍ଲାଦକୁ ରାଜା କରେଇବି, ହିରଣ୍ୟକଶିପୁର ଏ ସ୍ୱପ୍ନ ଥିଲା, ହିରଣ୍ୟକଶିପୁ ଚାହୁଁନଥିଲା ଲାଦ ଅନ୍ଲାଦ ସର୍ଲାଦ ମୋର ସିଂହାସନକୁ ଭୋଗ କରନ୍ତୁ, ସେ ଚାହୁଁଥିଲା ପ୍ରହ୍ଲାଦ କନିଷ୍ଠ ହେଲେ ବି ଏ ସିଂହାସନରେ ବସୁ, ସିଏ ରାଜା ହବ। ଭଗବାନ ତାଙ୍କର ଭୃତ୍ୟ କଥା ମନେ ପକେଇଲେ, ଆରେ ହିରଣ୍ୟକଶିପୁର ବହୁତ ବଡ଼ କାମନା ଥିଲା, ସେଥିପାଇଁ ତ ଷଣ୍ଢ ଅମର୍କକୁ ଗୁରୁ କରିକି ରଖିଥିଲା ପ୍ରହ୍ଲାଦର ଗୁରୁ କରିକି, ପ୍ରହ୍ଲାଦ କିଭଳି ରାଜନୀତି ଶିଖି ରାଜା ହଉ, ମୁଁ ଆଜି ମୋର ଭୃତ୍ୟର କାମନାକୁ ପୂର୍ଣ୍ଣ କରିବି। ଭଗବାନ ଛଳ କଲେ ଆଜି ପ୍ରହ୍ଲାଦ ସହିତ, ଭଗବାନ ଛଳ କରୁଛନ୍ତି, କାରଣ ପ୍ରହ୍ଲାଦ କହିଲେ ମୋର କୌଣସି କାମନା ଦରକାର ନାହିଁ, ଗୋଟିଏ ବର ମୋ ଅନ୍ତରେ କାମନା ନ ଆସୁ, ଶ୍ରୀ ଭଗବାନ ବାହାଚ ନୈକାନ୍ତି ନବେ ମୟି ଜାତୁ ଆଶିଷ ଆଶାସତେ ଅମୃତ ଚତେ ଭଗବତ ବିଧା ତଥାପି ମନ୍ୱନ୍ତରମେତତ୍ର ଦୈତ୍ୟ ଈଶ୍ୱରଣାନ୍ ମନୁଭୁକ୍ୟ ଭୋଗାନ। ଭଗବାନ କିଛି ନ କହି କେବଳ ହିରଣ୍ୟକଶିପୁ ସମ୍ବନ୍ଧରେ ହିରଣ୍ୟକଶିପୁର କଥାକୁ ସ୍ମରଣ କରି ସୀତା ତାଙ୍କ ମୁଖରୁ ବଚନ ବାହାରିଲା, ପ୍ରହ୍ଲାଦ ନୈକାନ୍ତିନ ନ ଐକାନ୍ତିନ ମେ ମୟୀ ଯା ତୁ ଇହାଶିଷ ତୁମ ଭଳି ବହୁ ଐକାନ୍ତିକ ଭକ୍ତମାନେ କେବେ କିଛି କାମନା କରନ୍ତି ନା ଆଶା ସତେ ଅମୃତ ଚେତ ଭଗବତ ବିଧା ତୁମ ଭଳି ସେମାନେ କେବେ କୌଣସି କାମନା ଅନ୍ତରରେ ଆଣନ୍ତି ନା ତଥାପି ଭଗବାନ ନୃସିଂହଦେବ ତଥାପି ମନ୍ୱନ୍ତରମ୍ ଅତ୍ର ଏଇ ମନ୍ୱନ୍ତରଟା ତୁମେ ଶାସନ କର ଏଇ ମନ୍ୱନ୍ତର ତୁମେ ରାଜା ହୁଅ ଦୈତ୍ୟ ଈଶ୍ୱରଣମ୍ ଅନୁଭୁକ୍ୟ ଭୋଗା ଏ ଦୈତ୍ୟମାନଙ୍କର ଈଶ୍ୱର ହୁଅ ପିତାଙ୍କର ସିଂହାସନ ତୁମେ ଭୋଗ କର ଏକ ମନ୍ୱନ୍ତର ଏଇ ମନ୍ୱନ୍ତରଟା ଭଗବାନ ତ ଏମିତି କହିଦେଲେ ଚକ୍ରତା ଟୀକା କରୁଛନ୍ତି ନ କେବଳ ତବୟବ ଅୟମ ସ୍ୱଭାବ ଅପି ତୁ ସର୍ବେଶାମେବ ଏଇଟା ତୁମର କେବଳ ସ୍ୱଭାବ ନୁହେଁ ସବୁ ଐକାନ୍ତିକ ଭକ୍ତଙ୍କର ସ୍ୱଭାବ ସେ ମୋ ନିକଟରୁ କିଛି ମାଗନ୍ତି ନା ମଦଭକ୍ତାନ୍ ଇତିହାସ ଏତତ୍ ମନ୍ୱନ୍ତର ମାତ୍ର ନ ତୁ ଅଧିକମ୍ ଦଦାମ ନୃସିଂହଦେବ ଚାଲାଖରେ ପ୍ରହ୍ଲାଦଙ୍କୁ କହୁଛନ୍ତି ପ୍ରହ୍ଲାଦ ମୁଁ ତୁମକୁ ଅଧିକା ଦିନ ରାଜା ହେବା ପାଇଁ କହୁନି ଏକ ମନ୍ୱନ୍ତର ମାତ୍ର ଗୋଟିଏ ମନ୍ୱନ୍ତର ଭଗବାନ ଆଜି କେମିତି କଥା କହୁଛନ୍ତି ଗୋଟିଏ ମନ୍ୱନ୍ତର ତୁମେ ଟିକେ ରାଜା ହୁଅ ଏଠି କହୁଛନ୍ତି ନ ତୁ ଅଧିକମ୍ ଦଦାମି ମୁଁ ତୁମକୁ ଅଧିକ ଦଉନି ମା କ୍ରୋଧେତି ଭାବ କାରଣ ସେତେବେଳେ ପ୍ରହ୍ଲାଦ ମହାରାଜ କ୍ରୋଧ କଲେ ପ୍ରଭୁ ହେଇ ମୁଁ ପ୍ରଭୁର ସଂଜ୍ଞା ଦେଲି ଭୃତ୍ୟର ସଂଜ୍ଞା ଦେଲି ଆପଣ ମୋତେ ରାଜା ହେବା ପାଇଁ କହୁଛନ୍ତି ପ୍ରହ୍ଲାଦ ମହାରାଜ କାନ୍ଦିଲେ ଭଗବାନଙ୍କ ଆଗରେ ଭଗବାନ ନୃସିଂହଦେବ କହୁଛନ୍ତି ତୁମେ କ୍ରୋଧ କରଟା ଭଗବାନ ପ୍ରହ୍ଲାଦ ମହାରାଜ କାନ୍ଦି କାନ୍ଦି କହୁଛନ୍ତି ନନୁ ମାଂ ବିଷୟାନ୍ଧକୂପେ କେନ ଅପରାଧନ ପ୍ରକ୍ଷିପ୍ତ ଇସିଆହ ପ୍ରହ୍ଲାଦ ମହାରାଜ ଭଗବାନ ନୃସିଂହଦେବ କାନ୍ଦି କହୁଛନ୍ତି ପ୍ରଭୁ ମୋତେ ବିଷୟ ଅନ୍ଧକ ଉପରେ କେଉଁ ଅପରାଧରୁ ମୋତେ ପକେଇଲେ ମୋର କଣ ଅପରାଧ ଅଛି ଆପଣ କୁହନ୍ତୁ ମୋ ଅପରାଧରେ ଆପଣ କୁହନ୍ତୁ ତାପରେ ମୋର ସିଂହାସନ ଭୋଗ କରି ମୋତେ କାହିଁକି ବିଷୟ ଅନ୍ଧକୂପକୁ ଠେଲି ଦେଉଛନ୍ତି ପ୍ରହ୍ଲାଦ ଏଇଭଳି ଭଗବାନ କହୁଛନ୍ତି ଭଗବାନ କହିଲେ ଛଳନା କରି ଭଗବାନ କହୁଛନ୍ତି ଛଳନା କରି ପ୍ରହ୍ଲାଦ ଛଳନା କଲେ ଏଠି କହୁଛନ୍ତି ପ୍ରହ୍ଲାଦ ତୁମେ ଭୟ କର ନା ଏଇଟା ବିଷୟ ରାଜସିଂହାସନ ତୁମେ ବିଷୟ ଅନ୍ଧକୂପ ହବ ନା
କଥାମଦୀୟ ପ୍ରିୟାସ୍ତୋ ମା ବେଶ୍ୟ ମାମାତ୍ମନି ସନ୍ତମେକମ୍ ସର୍ବେଷୁ ଭୂତେଷୁ ଅଧିଯଜ୍ଞମ୍ ଈଶମ୍ ଯଜସ୍ୱ ଯୋଗେନ ଚ କର୍ମ ହିନ୍ୱନ୍
ପ୍ରହ୍ଲାଦ ମହାରାଜଙ୍କର କର୍ମଫଳ ନାହିଁ କିନ୍ତୁ ଭଗବାନ ପ୍ରହ୍ଲାଦ ରାଜସିଂହାସନ ଗ୍ରହଣ କରିବେ ନା ସେ ଏକାନ୍ତିକ ଭକ୍ତ ସେଥିପାଇଁ ସେ କହୁଛନ୍ତି ମୋତେ କାହିଁକି ବିଶ୍ୱାସକୁ ଠେଲି ଦେଉଛନ୍ତି ମୋର କଣ ଅପରାଧ ଆପଣ କୁହନ୍ତୁ ଭଗବାନ ଚାଲାକ କରି ପ୍ରବଚନ ଛଳନାରେ ପ୍ରବଚନ ଦେଉଛନ୍ତି ଏହା କହୁଛନ୍ତି ସର୍ବଭୂତରେ ମୁଁ ଅଛି ମୁଁ ଅଧିଯଜ୍ଞ ମୁଁ କର୍ତ୍ତା ତୁମେ ରାଜା ହେଇ ଲୋକ ସଂଘାର୍ଥ ଲୋକଙ୍କୁ ଶିକ୍ଷା ଦେବା ପାଇଁ ଲୋକ ସଂଗ୍ରହ ପାଇଁ ଲୋକଙ୍କ ଶିକ୍ଷା ପାଇଁ ତୁମେ ମୋ କର୍ମ କର ଏବଂ ତୁମର କର୍ମଫଳକୁ ଧ୍ୱଂସ କର ପ୍ରହ୍ଲାଦକୁ ଛଳନା କଲେ ପ୍ରହ୍ଲାଦଙ୍କର ପ୍ରାରବ୍ଧ ନାହିଁ ଆଜ୍ଞା ପ୍ରହ୍ଲାଦ କହୁଛନ୍ତି ପ୍ରଭୁ ପ୍ରହ୍ଲାଦ ଯେତେବେଳେ ଶୁଣିଦେଲେ ତୁମର କର୍ମକୁ ତୁମେ ଖଣ୍ଡନ କର ପ୍ରହ୍ଲାଦ ଭୟ କହିଲେ ଭକ୍ତର ତ ସ୍ୱାଭାବିକ ଦୈନ୍ୟ ଅଛି ପ୍ରହ୍ଲାଦ କହିଲେ ଓ ମୋର କର୍ମଫଳ ଅଛି ପ୍ରଭୁ ଯାହା କହୁଛନ୍ତି ମୁଁ ମାନିବି ଆଉ ଭଗବାନ ଯଦି କହିଲେ ମୋର ପ୍ରାରବ୍ଧ ଅଛି ବୋଲି ମୋର ତ ନିଶ୍ଚିତ ପ୍ରାରବ୍ଧ ଅଛି ପ୍ରକୃତରେ ଭଗବାନ ଛଳନା କରି କହୁଛନ୍ତି କାରଣ ନହେଲେ ପ୍ରହ୍ଲାଦ କେବେ ହେଲେ ସିଂହାସନ ନେବେ ନା ପ୍ରହ୍ଲାଦ କହୁଛନ୍ତି ମୋର କର୍ମଫଳ ଅଛି ପ୍ରଭୁ କେମିତି ଖଣ୍ଡେଇବି ଆପଣ କୁହନ୍ତୁ ଏଠି କହୁଛନ୍ତି
ଭୋଗେନ ପୁଣ୍ୟ କୁଶଳେନ ପାପମ୍ କଲେବରମ୍ କାଲଜବେନ ହିତ୍ୱା କୀର୍ତ୍ତିଂ ବିଶୁଦ୍ଧାମ୍ ସୁରଲୋକ ଗୀତମ୍ ବିତାୟ ମାମ ଏଷ୍ୟସି ମୁକ୍ତ ବନ୍ଧ
ଛଳନା କଲେ ଭଗବାନ ପ୍ରହ୍ଲାଦ କହୁଛନ୍ତି ପ୍ରଭୁ ମୋତେ କେଉଁ ଅପରାଧରେ ମୋତେ ବିଷ ଅନ୍ଧକୁ ଠେଲୁଛନ୍ତି ଭଗବାନ କହୁଛନ୍ତି ତୁମର କର୍ମଫଳ ଅଛି ପ୍ରାରବ୍ଧ ଅଛି ଏଠି କହୁଛନ୍ତି ଭୋଗେନ ପୁଣ୍ୟ କୁଶଳେନ ପାପ
ସୁଖାନୁଭୋଗେନ ପ୍ରାରବ୍ଧ ପୁଣ୍ୟମ୍ ତୁମେ ରାଜସିଂହାସନକୁ ଭୋଗ କର ଏଥିରେ ତୁମର ପୂର୍ବ ଜନ୍ମର ଯୋଉ ପୁଣ୍ୟ ପ୍ରାରବ୍ଧ ଅଛି ଏଇଟା କ୍ଷୟ ହେଇଯିବ ଆଉ ରାଜା ରହିଲା ବେଳେ କୁଶଳ କର ପୁଣ୍ୟ କର ଆଉ ତୁମର ପାପ ହବ ନା କଳେବର କାଳ ଜବେନ ହିତ୍ୱା ପୁଣ୍ୟକୁ ଭୋଗ କର ପ୍ରାରବ୍ଧକୁ ଭୋଗ କରିକି କ୍ଷୟ କର ପୁଣ୍ୟକୁ ଆଉ ମଙ୍ଗଳ କାମ କରିକି ପାପ ଆଚରଣ କର ନା କୀର୍ତ୍ତିଂ ବିଶୁଦ୍ଧାମ୍ ସୁରଲୋକ ଗୀତା ଗୀତାମ ବିତାୟମାନ ଏସ୍ ମୁକ୍ତ ବନ୍ଧ
ଏଭଳି ଭାବରେ ତୁମେ ସୁରଲୋକରେ ପବିତ୍ର କୀର୍ତ୍ତି ଯେଉଁ ମୋର ଚରଣ କମଳ ତୁମେ ପ୍ରାପ୍ତ ହବ। ତାହେଲେ ଯିଏ ପଢ଼ିଦେବ ଏ ପ୍ରବଚନ ସେ କହିବା ତୁମ ପ୍ରହ୍ଲାଦଙ୍କୁ ବି କର୍ମବନ୍ଧନ ଅଛି ଆଉ କର୍ମଫଳ କେହି ଖଣ୍ଡାଇତେ ନାରେ କିଏ ତ କ'ଣ କର୍ମଫଳ ଖଣ୍ଡି ପାରିବେନି ନା କେବଳ ସମ୍ପାଦ ୟାର ଅର୍ଥ କଲେ ସମ୍ପାଦ କହୁଛନ୍ତି ଭୋଗେନ ସୁଖାନୁଭୋଗେନ ପ୍ରାରବ୍ଧମ ପୂର୍ଣ୍ଣ ହିତ୍ୱା ମୁକ୍ତବନ୍ଧସନ୍ ଲୋକ ଅନୁଗ୍ରହଣ ଲୋକ ଗ୍ରହାର୍ଥମ କୀର୍ତ୍ତିଞ୍ଚ ବିସ୍ତାର୍ଯ୍ୟମ ମାମ ପ୍ରାପ୍ତି ତୁମେ ମତେ ପ୍ରାପ୍ତ ହବ କିନ୍ତୁ ସୁଖକୁ ଅନୁଭବ କର ରାଜସିଂହାସନକୁ ନିଅ ଏଥିରେ ତୁମର ପୂର୍ବ ଜନ୍ମର ଯେଉଁ ପୁଣ୍ୟ ଅଛି ଏଟା ପ୍ରାରବ୍ଧ ମନେ ରଖନ୍ତୁ ଏ ଜନ୍ମରେ ଜଣେ ସୁଖ ପାଉଛି ଏ ସୁଖଟା ପୂର୍ବ ଜନ୍ମର ତାର ପୁଣ୍ୟର ଫଳ ଏ ଜନ୍ମରେ ଜଣେ ଦୁଃଖ ପାଉଛି ପୂର୍ବ ଜନ୍ମର ତାର ପାପର ଫଳ ଯେଉଁ ଲୋକମାନେ କହନ୍ତି ମୋର କ'ଣ ପାପ ମୁଁ କରିଛି ଏ ଜନ୍ମରେ ଦୁଃଖ ପାଉଛି ଏଟା ପୂର୍ବ ମାସର ପେମେଣ୍ଟ ଆପଣ କହିବେ ଏଟା କେମିତି ସମ୍ଭବ ସମ୍ଭବ ଏଇଟା ମାର୍ଚ୍ଚ ମାସ ନା ଫେବୃଆରୀ ଆପଣମାନେ କି ଫେବୃଆରୀ ମାସ ପେମେଣ୍ଟ ପାଇଲେଣି ଆପଣ ଫେବୃଆରୀ ମାସ ପେମେଣ୍ଟ ପାଇଲେଣି କି ଆପଣ ଜାନୁଆରୀ ପେମେଣ୍ଟରେ ଚଳୁଛନ୍ତି ଫେବୃଆରୀ ମାସର ପେମେଣ୍ଟ ମିଳିନି ଜାନୁଆରୀ ମାସର ପେମେଣ୍ଟରେ ଆପଣମାନେ ସମସ୍ତେ ଚଳୁଛନ୍ତି ସେଭଳି ଏଇ ବର୍ତ୍ତମାନ ଏଇ ଜନ୍ମରେ ଆମକୁ ପେମେଣ୍ଟ ମିଳିନି ଇଏ ନେକ୍ସଟ ଜନ୍ମରେ ମିଳିବ ଏଇ ଜନ୍ମର ପେମେଣ୍ଟଟା ପୂର୍ବ ଜନ୍ମର ପେମେଣ୍ଟଟା ବର୍ତ୍ତମାନ ପାଉଛି ପୂର୍ବ ଜନ୍ମର ପାପଟା ବର୍ତ୍ତମାନ ଦୁଃଖ ରୂପରେ ଆସୁଛି ପୂର୍ବ ଜନ୍ମର ପୁଣ୍ୟଟା ବର୍ତ୍ତମାନ ସୁଖ ରୂପରେ ଆସୁଛି ଆଉ ପାପ ପୁଣ୍ୟ ଦୁଇଟା ଯାକ ଯିବା ପାଇଁ ବନ୍ଧନ ଏଇଟା ପ୍ରାରବ୍ଧ କିନ୍ତୁ ଭକ୍ତି ପାପ ପୁଣ୍ୟ ଉର୍ଦ୍ଧ୍ୱରେ ପୁଣ୍ୟଟା ପାପଟା ଏ ଦୁଇଟା ଯିବା ପାଇଁ ବନ୍ଧନ କାରଣ ପୁଣ୍ୟ ବ୍ୟକ୍ତି ଯାଇକି ସେ ବୁଲି ବୁଲି ନର୍କରେ ପହଞ୍ଚିବ ପାପ ଭକ୍ତି ବି ଯାଇ ନର୍କକୁ ଦୁଇ ଜଣ ଯାକ ନର୍କରେ ଭେଟ ହବ ବ୍ରାହ୍ମଣ ଚଣ୍ଡାଳ ଦୁଇ ଜଣଙ୍କର ନର୍କରେ ଭେଟ ହବ ବ୍ରାହ୍ମଣ ପୁଣ୍ୟ କରି କରି ସ୍ୱର୍ଗକୁ ଗଲା ପରେ ପୁଣି ଆସିକି ପାପ କଲେ ନର୍କକୁ ଯିବ ପାପୀ ଜୀବନ ସାରା ପାପ କରିକରି ସେ ନର୍କକୁ ଯିବ ନର୍କରେ ପାପୀ ପୁଣ୍ୟ ଦୁଇ ଜଣଙ୍କର ଭେଟ ହୁଏ କିନ୍ତୁ ଭକ୍ତିଟା ପାପ ନୁହେଁ କି ପୁଣ୍ୟ ନୁହେଁ ଭକ୍ତି ବହୁତ ଉର୍ଦ୍ଧ୍ୱରେ ଏସବୁ ତତ୍ତ୍ୱ ଆଲୋଚନା କରିବାକୁ ବର୍ତ୍ତମାନ ସମୟ ନାହିଁ ଆଉ ସମୟ ହେଇଗଲାଣି ଆଉ 15 ମିନିଟ୍ ଅଛନ୍ତି ଏ କଥା କାହିଁକି କହିଲେ ସମୀପାଦେ କହୁଛନ୍ତି କୁଶଳନ ପୁଣ୍ୟ ଆଚରଣ ପାପ ଭିତ୍ତି ହିତୁଆ ଇତି ବିଭୀଷା ମାତ୍ର କେବଳ ଭୟ ମାତ୍ର ପ୍ରହ୍ଲାଦଙ୍କୁ ଭୟ ଦେଖାଉଛନ୍ତି କାହିଁକି ଭୟ ଦେଖାଇଲେ ଏଠି କହୁଛନ୍ତି ଅନ୍ୟଥା ତସ୍ୟ ରାଜେ ଅପ୍ରବୃତ୍ତି ସେ ରାଜ୍ୟ ସିଂହାସନ ବସିବେନି ଭଗବାନ ଛଳନା କରୁଛନ୍ତି ତୁମର ପ୍ରାରବ୍ଧ ଅଛି ପ୍ରଚୁର ପୁଣ୍ୟ ଅଛି ତୁମେ ଯଦି ଭୋଗ ନ କରିବ ମୋ ବୈକୁଣ୍ଠ କେମିତି ଯିବ ପାପ ପୁଣ୍ୟ ଦୁଇଟା ତ କ୍ଷୟ ହେଲେ ବୈକୁଣ୍ଠକୁ ଯିବ ପୁଣ୍ୟର ଫଳ ଜଣେ ସ୍ୱର୍ଗକୁ ଯିବ ପାପର ଫଳ ନର୍କକୁ ଯିବ ଭକ୍ତିର ଫଳ ବୈକୁଣ୍ଠକୁ ଯିବ ଏଠି ସ୍ୱୟଂପାଦ କହୁଛନ୍ତି କୁଶଳନ ପୁଣ୍ୟ ଆଚରଣ ପାପ ହିତ୍ୱେତି ବିଭୀଷା ମାତ୍ର କେବଳ ଭୟ ପ୍ରହ୍ଲାଦଙ୍କୁ ଭୟ ଦେଖାଉଛନ୍ତି ଅନ୍ୟଥା ତସ୍ୟ ରାଜେ ପ୍ରଭୁତେ ସେ ରାଜ୍ୟ ସିଂହାସନ କେବେ ବସିନଥାନ୍ତି ନ ତୁ ତସ୍ୟ ପ୍ରାଚୀନ ପାପ ଅସ୍ତି ଯିଏ ମୂଳ ଟୀକାକାର ସମ୍ବାଦ ରଚନା କରୁଛନ୍ତି ଏ କଥା କିଏ କାଟିବ ପ୍ରହ୍ଲାଦଙ୍କର ପାପ ନାହିଁ ନିଷ୍ପାପ ପ୍ରହ୍ଲାଦ ଯାହାଙ୍କ ପାଇଁ ଭଗବାନ ସ୍ତମ୍ଭ ଭିତରୁ ବାହାରିଲେ ତାଙ୍କ ପାପ ଅଛି ଭାଗବତର ବୁଝିବା ସହଜ ଜିନିଷ କାଢ଼ିଲେ ଓଡ଼ିଆ ଭାଗବତ ଦେଖିବା ଏଟାକୁ ପଢ଼ିଲେ ଲେଖା ହେଇଥିବ ଏୟା ଆଉ ଲୋକ ପଢ଼ିବେ କହିବେ ଦେଖରେ ପ୍ରହ୍ଲାଦର ପାପ ଅଛି ଭାଗବତ ଯେ ଏମିତି ବସ୍ତୁ ନୁହନ୍ତି ମୌଡ଼ମଣି ବା ଗ୍ରନ୍ଥର ମୌଡ଼ମଣି ସମସ୍ତେ ସ୍ୱାମୀପାଦଙ୍କୁ ଟୀକା ନ ଦେଖିଲେ ଆଚାର୍ଯ୍ୟମାନଙ୍କୁ ଟୀକା ନ ଦେଖିଲେ ଟୀକା ଅର୍ଥ ଅର୍ଥ ପ୍ରତି ସଂସ୍କୃତ ଶବ୍ଦର ଅର୍ଥକୁ ସେ କରିଛନ୍ତି ପ୍ରଥମ ତାର ଅନୁସରଣରେ ଆପଣ ଯଦି ପଢ଼ିବେ ବୁଝିପାରିବେ ନା ତ ଅପରାଧ କରିପକେଇବେ ଖାଲି ତ ଅପରାଧ ଏଇ ପ୍ରହ୍ଲାଦ ତ ଏହା ଭୋଗିଲା ଇଏ ତ ସଂସାରୀ ହେଇଗଲା ଇଆଡ଼େ ତ ଏହା ହେଲା ଜଡ଼ଭରତ ମୃଗ ପଛରେ ପଳେଇଲା ଅଜାମ୍ବଳି ସ୍ତ୍ରୀ ପଛରେ ପଳେଇଲା କିନ୍ତୁ ଭାଗବତ ପଢ଼ିବେନି ଲୋକ ଭାଗବତ ପଢ଼ୁନା ଖାଲି ଅପରାଧ କରିକରି ତାଙ୍କ ଭକ୍ତ ଅପରାଧ ଭଗବତ ଅପରାଧ କରିକରି ନିନ୍ଦା କରିକରି ଗଲା ଯାହା ସ୍ୱୀକୃତି ଥିଲା ତାକୁ ନଷ୍ଟ ହୋଇଥିଲା ଭଗବାନ ତେଳେ କହୁଛନ୍ତି ପ୍ରହ୍ଲାଦ ଦେଖନ୍ତୁ ଡରେଇ ଦେଲେ ଡରେଇ ଦେଇ କ'ଣ କହୁଛନ୍ତି ପ୍ରହ୍ଲାଦ ତୁମର ମୋର ଚରିତ୍ର ଯିଏ ଶୁଣିବ ଜୟ ତତ୍ କୀର୍ତ୍ତେତ ମହ୍ୟଂ ତ୍ୱୟା ଗୀତମିଦଂ ନର ମୁଁ ଶ୍ଳୋକ ଛାଡ଼ି ଛାଡ଼ି ଯାଉଛି ତ୍ୱଂଚ ମାଂଚ ସ୍ମରଣ କାଳେ କର୍ମବନ୍ଧାତ୍ ପ୍ରମୁଚ୍ୟତେ ଜନର ତ୍ୱଂଚ ମାଂଚ ଇଦଂ ଚରିତ୍ର ସ୍ମରଣ ଚ ସ୍ମରଣ ଯେଉଁ ବ୍ୟକ୍ତି ଯେକୌଣସି ବ୍ୟକ୍ତି ତୁମର ନୃସିଂହଦେବ କହୁଛନ୍ତି ମୋର ଏଇ ଚରିତ୍ରକୁ ସ୍ମରଣ କରିବ ଏତ ତ୍ୱୟା ସ୍ତୋତ୍ରଂ କୀର୍ତ୍ତେ ତୁମେ ଯେଉଁ ସ୍ତୁତି କଲ ଏ ସ୍ତୁତିକୁ ଯିଏ କୀର୍ତ୍ତନ କରିବ ସପି ପ୍ରାରବ୍ଧ ଅବସାନ କାଳେ ପାପ ପୁଣ୍ୟାତ୍ମକ କର୍ମବନ୍ଧାନ୍ ପ୍ରଭୁଚ୍ୟ ତାର ବି ପାପ ପୁଣ୍ୟ କ୍ଷୟ ହେଇଯିବ ପ୍ରାରବ୍ଧ କ୍ଷୟ ହେଇଯିବ, ଆଉ ତୁମକୁ ମୋତେ ସ୍ମରଣ କରି ସେ ବୈକୁଣ୍ଠକୁ ଯିବ। ଭଗବାନ ନୃସିଂହଦେବ କହୁଛନ୍ତି, ଶ୍ରୀ ପ୍ରହ୍ଲାଦ ବାଛ, ପ୍ରହ୍ଲାଦ ଗୋଟେ ବର ମାଗିବେ, ଭକ୍ତ ହେଲେ ଏଇ ଲାଭ, ପୁଅକୁ ଘରୁ ବାଡ଼େ ବାଡ଼େ ଧ୍ରୁବ ମହାରାଜ ଭଳି ବାବାଜୀ କରିବା ଦରକାର। ଆଉ ପୁଅ ଘରେ ରହିଲେ, ଆଜିକାଲି ଆପଣ ପୁଅ ଜନ୍ମ କରିଛନ୍ତି, ପୁଅ ଘରେ ରହିଲେ ଆପଣଙ୍କ ମୁହଁରେ ପାଣି ଦେବନି। ଆଜିକାଲି ଯୋଉ ଶିକ୍ଷା ସଭ୍ୟତା, ମୁଁ ତ ଗାଁରେ କହିକି ଆଇଲି ସେ ଗାଁ ମାନଙ୍କରେ, ଆପଣ ବଞ୍ଚୁ ବଞ୍ଚୁ ଯୋଉ ପୁଅ ଆପଣଙ୍କୁ ବିନୟ କରୁଛି, ମଲା ପରେ ଆପଣଙ୍କ ମୁହଁରେ, ବର୍ତ୍ତମାନ ବଞ୍ଚିଲା ବେଳେ ମୁହଁରେ ଖାଇବାକୁ ଦେଉନି, ପାଣି ଦେଉନି, ମଲା ପରେ ଶ୍ରାଦ୍ଧ କଲେ ଆପଣ ପାଇବେ କି? ଆଜିକା ଜଣେ ହାତ ଟେକିଲେ କି ବୁଢା ଜଣେ ହାତ ଟେକିଲେ? ବଞ୍ଚିଲା ବେଳେ ତୁମେ ବାପାକୁ ଗୋଇଠା ମାରିକି ମୁହଁରେ ପାଣି ଦଉନ, ତୁମେ ମଲା ପରେ ବାପାକୁ ଶ୍ରାଦ୍ଧ ଦେଲେ ବାପା ତୁମ ହାତରୁ ନେବେ? ପୁତ୍ର ହେବେ ତ? ଶିଖନ୍ତୁ ଭାଗବତରୁ, ଯାହାଙ୍କୁ ବାପା ବିଷ ଦେଇଥିଲେ, ହିରଣ୍ୟକଶିପୁ ବିଷ ଦେଇଥିଲେ ହାତରେ, ନିଜ ହସ୍ତରେ, ନିଜ ପ୍ରହ୍ଲାଦ ଶୁଣୁଛନ୍ତି, ସେଇ ହାତରେ କହିଲେ, ପ୍ରହ୍ଲାଦ ଠିଆ ହେଇଛନ୍ତି, ନିଜ ମୁଖରେ କହୁଛନ୍ତି, ସର୍ବ ଉପାୟ ହନ୍ତବ୍ୟମ ସମ୍ବୋଜ ଶୟନାସନେ। ଏ ଦୂତଗଣ, ଯେତେ ଉପାୟ ଜଗତର ଅଛି, ସବୁ ଉପାୟ ଦ୍ୱାରା ପ୍ରହ୍ଲାଦ ନାଶ କରିଦିଅ, ଇଏ ମୋର ଶତ୍ରୁ। ପ୍ରହ୍ଲାଦ ସେଟା ଶୁଣିଛନ୍ତି, କିନ୍ତୁ ଆଜି ଭଗବାନ ନୃସିଂହଦେବ ନିକଟରେ ପ୍ରାର୍ଥନା କରୁଛନ୍ତି। ଚକ୍ରପାଦ କହୁଛନ୍ତି, ପୂର୍ବମ ସଂସାର ନୃଣାମ କ୍ଷମାୟ ଶ୍ରୀମତ୍ ଚରଣ ରେଣୁ ପ୍ରାର୍ଥିତମ୍। ସମ୍ପ୍ରତି ମୁଁ ପୂର୍ବରୁ ଲୋକମାନଙ୍କ ପାଇଁ ଗୋଟେ ପ୍ରାର୍ଥନା କରିଥିଲି, କିନ୍ତୁ ସମ୍ପ୍ରତି ବର୍ତ୍ତମାନ ଗୋଟେ ମହା ଅପରାଧୀ ପାଇଁ ମୁଁ ପ୍ରାର୍ଥନା କରୁଛି, ଆପଣ ଅନୁମୋଦନ କରିବେ ତ? ନିଜ ପାଇଁ କିଛି ମାଗିଲେନି, ନିଜ ପାଇଁ ବର ମାଗିଲେ ମୋର କାମନାକୁ ଦୂର କରିଦିଅନ୍ତୁ, କିନ୍ତୁ ଶୁଣନ୍ତୁ ଆପଣ, ଭକ୍ତ ପୁତ୍ର ହେଲେ କ'ଣ କରିବ? ପୁତ୍ର ଯଦି ଭକ୍ତ ହୁଏ, ଏଇ କଲ୍ୟାଣ କରିବ ପ୍ରହ୍ଲାଦଙ୍କ ଭଳି। ପ୍ରହ୍ଲାଦ କହୁଛନ୍ତି, ଯଦି ଆପଣ ଅନୁମତି ଦିଅନ୍ତି, ଯଦି ଏତାଦୃଶମ ସୌଭାଗ୍ୟମ ମହ୍ୟମ ଅଦାତ, ଆପଣ ଯଦି ମୋତେ ଗୋଟେ ସୌଭାଗ୍ୟ ଦିଅନ୍ତି, ମୁଁ ଜୀବ ସବୁ ଜୀବମାନଙ୍କ ପାଇଁ ପ୍ରାର୍ଥନା କଲି, କିନ୍ତୁ ଗୋଟେ ମହା ଅପରାଧୀ ପାଇଁ ପ୍ରାର୍ଥନା କରୁଛି। ସେ କିଏ ସେ ମହା ଅପରାଧୀ? ନୃସିଂହଦେବ କହୁଛନ୍ତି, ସେ ମୋର ପିତା ହିରଣ୍ୟକଶିପୁ, ଆପଣ ତାଙ୍କୁ ଉଦ୍ଧାର କରନ୍ତୁ ପ୍ରଭୁ, ପ୍ରାର୍ଥନା କରୁଛନ୍ତି, ମୋ ପିତାକୁ ଆପଣ ଉଦ୍ଧାର କରନ୍ତୁ। ମୁଁ ଜାଣିଛି, ତିନୋଟି ଶ୍ଳୋକରେ କହୁଛନ୍ତି, ମୁଁ ଜାଣିଛି ଆପଣ ତାଙ୍କୁ, ସେ ଭକ୍ତ ଭଗବାନ ଦୁଇଟା ଅପରାଧ କରିଛି, ଭଗବତ ଅପରାଧ କରିଛି, ଆପଣ ତାଙ୍କର ଭାଇକୁ ମାରିଦେଇଛନ୍ତି ବୋଲି କ୍ରୋଧ ସିଏ କରିଛି, ମୋ ଉପରେ ସେ ଅପରାଧ କରିଛି, କିନ୍ତୁ ତଥାପି ଆପଣଙ୍କ କୃପା ଦୃଷ୍ଟିରେ, ଆପଣଙ୍କ ସ୍ପର୍ଶରେ ସେ ପବିତ୍ର ହେଇଯାଇଛି, କିନ୍ତୁ ଆପଣ ତାଙ୍କୁ ଟିକେ କୃପା କରନ୍ତୁ। ଭଗବାନ ନୃସିଂହଦେବ ଏତେ କଠୋର ହୃଦୟ ଥିଲା ତାଙ୍କର, ଅନ୍ତର ତ ଦ୍ରବୀଭୂତ ହେଇଗଲା, ସେଠି ସେ ଶପଥ କଲେ, ମୁଁ ତୁମ ବଂଶରେ ଆଉ କାହାକୁ ମାରିବି ନା ବାପା। ପ୍ରହ୍ଲାଦ ଏକ ଅସୁର ମାନଙ୍କୁ ବିଷୟ ଭୋଗ କରିବା ପାଇଁ ସୁରକ୍ଷାର କବଚ ଟାଣି ଦେଲେ, ଭଗବାନ ନୃସିଂହଦେବ ଶପଥ ନେଲେ, ମୁଁ ତୁମ ବଂଶରେ ଆଉ କାହାକୁ ମାରିବି ନା। କହିଲେ, ପ୍ରହ୍ଲାଦ ତୁମେ ପିତାଙ୍କୁ ମୁଁ ମାରିଦେଇଛି, ତୁମେ ତୁମ ପିତା ଉଦ୍ଧାର ହେଇନାହିଁ ବୋଲି ତୁମେ ଚିନ୍ତା କରୁଛ? ଏଠି କହୁଛନ୍ତି ସେ ଭଗବାନ ଉପାଚ, ଭଗବାନ ଏମିତି ଶବ୍ଦ କହୁଛନ୍ତି, ହେ କୁଳ ପାବନ ପ୍ରହ୍ଲାଦ, ତୁମେ ଦୁଇ କୁଳକୁ ପବିତ୍ର କରିଛ, ପିତୃକୁଳକୁ ଆଉ ମାତୃକୁଳକୁ। ତୁମେ କହୁଛ ତୁମର ପିତା ଉଦ୍ଧାର ହେଇନି, ତ୍ରିସପ୍ତଭୀ ଏଠି କହୁଛନ୍ତି ପିତା ପୁତ, ତୁମ ସହିତ ଏକୋଶୀ ପୁରୁଷ ପିତୃ ବି ସହତେ ଅନଘ, ହେ ଅନଘ, ହେ ପାପଶୂନ୍ୟ ପ୍ରହ୍ଲାଦ, ଯତ୍ ସାଧୁ ଅଶ୍ୟ କୁଳେ ଯାହା ତ ଭଗବାନ ବୈ କୁଳ ପାବନ, ତୁମ ଭଳି କୁଳ ପାବନ ଯେଉଁ ବଂଶରେ ଜନ୍ମ ହେଇଛନ୍ତି, ତୁମର ପିତା ଉଦ୍ଧାର ହେଇନାହାନ୍ତି, ତୁମର ଏକୋଶୀ ପୁରୁଷ ଉଦ୍ଧାର ହେଇଛନ୍ତି। ୟା ଉପରେ ଓଡ଼ିଶାରେ ବହୁତ ପ୍ରଶ୍ନ ଆସେ, ଏକୋଶୀ ପୁରୁଷ କେମିତି ଉଦ୍ଧାର କଲେ? ଏଠି ତିନୋଟି କଥା ଅଛନ୍ତି, କୁଳ ପାବନ ପିତୃ ମାତୃଦି କୁଳମ ଅପି ତେ ପୁତମ, ପିତୃକୁଳକୁ ପବିତ୍ର କରିଛନ୍ତି, ମାତୃକୁଳ ପବିତ୍ର କରିଛନ୍ତି। ଏ ଏକୋଶୀ ପୁରୁଷ କଥା କହୁଛନ୍ତି, ଯଦି ତୁମର ଏକୋଶୀ ପୁରୁଷ ଥାନ୍ତେ ଏଟା ଲଗା ହବ, କାରଣ ପ୍ରହ୍ଲାଦଙ୍କର ହିରଣ୍ୟକଶିପୁଙ୍କର ତା ପ୍ରଥମ ଜନ୍ମ, ପ୍ରହ୍ଲାଦ ତାଙ୍କର ତା ପ୍ରଥମ ପିତା, ବୁଝିଲା କି? ହିରଣ୍ୟକଶିପ ତ ଜୟ ବିଜୟ ରୂପରେ ପ୍ରଥମ ଆସିଲେ, ଜୟ ବିଜୟଙ୍କର ପ୍ରଥମ ହେଲା, ପ୍ରଥମ ପତନ ହେଲା ହିରଣ୍ୟକଶିପ, ପ୍ରହ୍ଲାଦ ତାଙ୍କର ପୁତ୍ର। ଆଉ ହିରଣ୍ୟକଶିପ ପୂର୍ବରୁ ପ୍ରହ୍ଲାଦଙ୍କର କେହି ପିତା ଥିଲେ କି? ଯଦି ତୁମର ଥାନ୍ତେ, ଏଠି ଯଦି ଲଗେଇବାକୁ ପଡିବ, ଏଟା କିଏ ସମାଧାନ କରିଛନ୍ତି? ଜୀବ ଗୋସ୍ୱାମୀ କ୍ରମ ସନ୍ଦର୍ଭରେ ସନ୍ଦର୍ଭ ଖେଳିଲା ବେଳକୁ ଏଇଟା ବାହାରିଲା। ଏଠି ସ୍ୱୟଂପାଦ କହିଛନ୍ତି, ଜୀବ ଗୋସ୍ୱାମୀ କହୁଛନ୍ତି, ଯଦି ସପ୍ତତ୍ରୟ ସଂଖ୍ୟାୟାମ ତବ ପିତର ସମ୍ଭବନ୍ତି ତଦା ତେରପି ସହ ପୁନଃ ସ୍ୟାତ୍ ଇତ୍ୟର୍ଥ। ଶ୍ରୀ ପ୍ରହ୍ଲାଦସ୍ୟ ଅତ୍ର ଜନ୍ମନା ସହ ପୂର୍ବ ପିତୃଣାମ ସମ୍ବନ୍ଧାତ୍ ସ୍ୱତଏବ ସମ୍ବନ୍ଧାଚ। ହିରଣ୍ୟକଶିପୁ ଚ ପୂର୍ବ ଜନ୍ମ ଅଭାବାତ୍, ହିରଣ୍ୟକଶିପୁର ଯେହେତୁ ପୂର୍ବ ଜନ୍ମ ନାହିଁ, ପ୍ରହ୍ଲାଦଙ୍କର ଏଇଟା ପ୍ରଥମ ଜନ୍ମ, ତାହେଲେ ଏକୋଇଶ ପୁରୁଷ କଥା କେମିତି କହିଲେ? କହିଲେ ଯଦି ଥାନ୍ତେ। କିନ୍ତୁ ସ୍ୱାମୀପାଦ ଅର୍ଥ କରୁଛନ୍ତି ପ୍ରହ୍ଲାଦଙ୍କର ତିନୋଟି କୁଳ, ତିନୋଟି ସ୍ୱାମୀପାଦ କହୁଛନ୍ତି, ଯଦ୍ୟପି କଶ୍ୟପ ମରିଛି ବ୍ରହ୍ମାଚେତ ଇତି ପିତୃତ୍ରୟ ଏବ ପୂର୍ବ ଜାତ, ତିନିଟା ପିତୃପୁରୁଷ ହେବେ। ଏକୋଇଶଟା କେମିତି ହେବେ? ସ୍ୱାମୀପାଦ ଅର୍ଥ କରୁଛନ୍ତି ପୂର୍ବ କଳ୍ପ, ପ୍ରାକଳ୍ପ, ପ୍ରାକଳ୍ପରେ ଯେଉଁ ଲୀଳା ହେଇଥିଲା, ଯଦି ଆହୁରି କେହି ପିତା ହେଇଥାନ୍ତି ଏକୋଇଶ ପୁରୁଷକୁ ଉଦ୍ଧାର କରି। ଆପଣ କହିବେ ଆମର କେତେ ପୁରୁଷ ଉଦ୍ଧାର ହବ? ବାବାଜୀ ମାନେ ଆଗେ ଚିନ୍ତା କରିବେ, ଆମର କେତେ ପୁରୁଷ ଉଦ୍ଧାର ହବ? କେବଳ ଆପଣ ଭାବନ୍ତୁ ସାଧୁ ହେଇଗଲେ ଉଦ୍ଧାର ହବ, କେଉଁ ବି କିଏ ବି ଗୃହସ୍ଥ ହୁଅନ୍ତି ସିଏ, ଆପଣମାନେ ଯେତେ ଜଣ ଗୃହସ୍ଥ ଅଛନ୍ତି, ଆପଣ ଯଦି ଭଗବାନଙ୍କର ଭକ୍ତି ଅଛନ୍ତି, ଭକ୍ତି ଭାବନ୍ତୁ ନା, ଏମିତି ମାଳେ ତିଳ କରି ଆପଣଙ୍କୁ ବହୁତ କିଛି କଷ୍ଟ ପରିଶ୍ରମ କରିବାକୁ ପଡ଼ିବ। ଭଗବାନ ଗୀତା ଭାଗବତ ପଢ଼ିବା, ପାପ ଆମିଷ ପିଆଜ ରସୁଣ ନିଶା ଜିନିଷ ନ ଖାଇବା, ସାତ୍ତ୍ୱିକ ଜୀବନଯାପନ କରିବେ, ଭଗବାନଙ୍କୁ ଅର୍ପଣ କରିବେ, ପ୍ରସାଦ ପାଇବେ, ମାଳା ଟିକେ ରଖି ପ୍ରଭୁଙ୍କର ନାମ କରିବେ, ଆପଣ ଘରେ ନିଜେ ଘରେ ଠାକୁର ଘରେ ରଖିବେ ମାଳାଟିଏ, ତୁଳସୀ ସେବା ଟିକେ କରିବେ, ଜଗନ୍ନାଥ ଚନ୍ଦନ ତୁଳସୀ ଟିକେ ଦେବେ, ଯେତିକି ସମୟ ଅଛି ପ୍ରଭୁଙ୍କ ଚିନ୍ତାରେ ଜୀବନ କଟେଇବେ, ବାସ୍ ଇତର ଜିନିଷ କିଛି ମୁଣ୍ଡ କରିବା ନା। ଭାଗବତ ଟିକେ ପଢ଼ିବେ, ଗୀତା ଟିକେ ପଢ଼ିବେ, ନାମ କରିବେ, ବାପା ଆପଣ ଭକ୍ତ, ଆପଣଙ୍କ ଯେତେବେଳେ ସେଭଳି ଶକ୍ତି ଆସିବ ଆପଣ ତିଳକ ମାରି ବୋଲିବେ। କିନ୍ତୁ ବର୍ତ୍ତମାନ ଜୀବନରେ ଏତିକି ଆଜି ଅଭ୍ୟାସ କରନ୍ତୁ, ଏଇଟା ଆପଣଙ୍କର ଲାଭ, ଆମେ କୌଣସି ସ୍ୱାର୍ଥରେ ଆପଣଙ୍କୁ କହୁନୁ, ଆପଣ ପରୀକ୍ଷା କରି ଦେଖନ୍ତୁ ଆପଣଙ୍କର ପୂର୍ବ ଜୀବନ ଆଉ ଭକ୍ତି ଜୀବନ ଆରମ୍ଭ କଲା ପରେ କ'ଣ ପାର୍ଥକ୍ୟ, ଥରେ ପରୀକ୍ଷା କରି ଦେଖନ୍ତୁ। ଭଗବାନଙ୍କ ନାମ କରି ଭଗବାନଙ୍କୁ ସମର୍ପଣ କରି ସବୁ କର୍ମ କରନ୍ତୁ, ନାମ କରନ୍ତୁ ପୂର୍ଣ୍ଣ, ଆଉ ପାପକୁ ଛାଡ଼ନ୍ତୁ, ଦେଖନ୍ତୁ କ'ଣ ପରୀକ୍ଷା, ଆପଣ ଜୀବନରେ ଥରେ ପରୀକ୍ଷା କରିଦେ। ଆମେ ଏତିକି କାମନା କରୁଛେ ଆପଣଙ୍କର ଏକୋଇଶ ପୁରୁଷ ଉଦ୍ଧାର ହେବେ, ଯଦି ଭାଗବତ କେବଳ ଆଶ୍ରୟ କରନ୍ତି। ମନେ ରଖନ୍ତୁ ଉଦ୍ଧବ କହୁଛନ୍ତି, ଉଦ୍ଧବ କହୁଛନ୍ତି ସ୍କନ୍ଦ ପୁରାଣରେ, କାହାକୁ 16,108 ରାଣୀ ଅଛନ୍ତି, ବଜ୍ରନାଭ ଅଛନ୍ତି, ପରୀକ୍ଷିତ ଅଛନ୍ତି, ଯିଏ ଭାଗବତ କେବଳ ପଢୁଛନ୍ତି, ଭାଗବତଙ୍କୁ ଜୀବନର ସର୍ବସ୍ୱ କରିଛନ୍ତି, ଏ ଭାଗବତ ଦ୍ୱାରା ମୁଁ ଉଦ୍ଧାର ପାଇବି, ତାଙ୍କର ଏକୋଇଶ ପୁରୁଷ କେଉଁ କେଉଁ କୂଳରେ ଉଦ୍ଧାର ହେବେ କହୁଛନ୍ତି, ଶ୍ରୀମଦ ଭାଗବତମ ଶାସ୍ତ୍ର ନିତ୍ୟମ ଯେ ପରିସେବିତା ପିତୃ ମାତୁଶ୍ଚ ଭାର୍ଯ୍ୟାୟାମ କୁଳ ପଙ୍କ୍ତି ସୁତାରିତା। ପିତା କୁଳର ସାତ ପୁରୁଷ, ମା କୁଳର ସାତ ପୁରୁଷ, ସ୍ତ୍ରୀ କୁଳର ସାତ ପୁରୁଷ, ମନେ ରଖନ୍ତୁ ଭାଗବତ ଏତେ ପବିତ୍ର ଭାଗବତ, ସେଥିପାଇଁ ପୂର୍ବପୁରୁଷମାନେ ଭାଗବତ ଟୁଙ୍ଗି କରିକି ଯେତେ କଠିନ ପରିଶ୍ରମ କରନ୍ତୁ, ବିଲ ବାଡ଼ିରୁ ଚାଷ କରିକି ଆସି ଭାଗବତ ଆଶ୍ରୟ କରିଥିଲେ, ପଢ଼ୁନଥିଲେ କେବଳ ଡ୍ୟୁଟି ବଜିବା ପାଇଁ, ଆଶ୍ରୟ ଏଇଟା ନ ଖାଇଲେ ଚଳିବ, କିନ୍ତୁ ଭାଗବତ ଟିକେ ଶୁଣିବା। ତେଣୁ ଭଗବାନ କହିଲେ ତୁମେ ଦୁଃଖ କର ନା, ତୁମେ ଯାଅ, ଏବଂ ପ୍ରହ୍ଲାଦଙ୍କୁ କହିବେ, ପ୍ରହ୍ଲାଦ ଏଇଟା ତୁମ ପାଇଁ ବିଚିତ୍ର ନୁହେଁ, ଯତ୍ର ଯତ୍ର ତତ୍ ମଦ ଭକ୍ତା ପ୍ରଶାନ୍ତ ସମଦର୍ଶିନା ସାଧବ ସୁଦାଚାର ସେ ସଦା ସମୁଦାଚାର ସେ ପୁୟନ୍ତେ ଅପି କିକଟା। କିକଟା ଭଳି ନୀଚ ଜାତି ବା କିକଟା ଭଳି ଅତି ନୀଚ ଦେଶ ହେଲେ ବି ତୁମ ଭଳି ଭକ୍ତ ଯେଉଁଠି ଜନ୍ମ ହେବେ ସେ ସ୍ଥାନ ପବିତ୍ର ହୋଇଯିବ, ଆଉ ତୁମକୁ ଯିଏ ଅନୁସରଣ କରିବ ସିଏ ଭକ୍ତ ହେବ। ପ୍ରହ୍ଲାଦ ବହୁତ ସୁନ୍ଦର କଥା କହିଛନ୍ତି, ଭବନ୍ତି ପୁରୁଷା ଲୋକେ ମଦଭକ୍ତ ତ୍ୱାମ ଅନୁବ୍ରତା, ଯିଏ ପ୍ରହ୍ଲାଦଙ୍କୁ ଅନୁକରଣ କରିବ ସେ ମୋର ଭକ୍ତ ହେଇଯିବ। ନୃସିଂହଦେବ କହୁଛନ୍ତି, ଭବାନ ମେ ଖଳୁ ଭକ୍ତାନ ସର୍ବେଶାମ ପ୍ରତି ଉପଦ୍ରୁକ୍, ଏ କଥା ଭଗବାନ କୋଉଠି କହିଥାନ୍ତି, ଭବାନ ମେ ଖଳୁ ଭକ୍ତାନ, ନିଶ୍ଚିତ ଯିଏ ତୁମକୁ ଅନୁସରଣ କରିବ ସେ ନିଶ୍ଚିତ ମୋର ଭକ୍ତ ହବ, ଆଉ ତୁମେ କିଏ ଏଠି କହୁଛନ୍ତି, ସର୍ବେଶାମ ପ୍ରତି ଉପଦ୍ରୁକ୍, ସବୁ ଭକ୍ତର ତୁମେ ହେଉଛ ମୌଳମଣି। ନୃସିଂହଦେବ ନିଜେ କହିଲେ ପ୍ରହ୍ଲାଦଙ୍କୁ, ଏଠି କହୁଛନ୍ତି ପ୍ରଭୁପାଦ ତାଙ୍କ ପ୍ରପଟରେ ଲେଖୁଛନ୍ତି, ଅଫ୍ ଦି 12 ଅଥରାଇଜ ଡିଭୋଟିଜ୍ ପ୍ରହ୍ଲାଦ ମହାରାଜ ଇଜ୍ ଅଣ୍ଡରଷ୍ଟୁଡ୍ ଟୁ ବି ଦି ବେଷ୍ଟ ଏକ୍ସାମ୍ପଲ, ଦି ବେଷ୍ଟ ଏକ୍ସାମ୍ପଲ ପ୍ରହ୍ଲାଦ ମହାରାଜ, ଶ୍ରେଷ୍ଠ ଭକ୍ତ ଦୈତ୍ୟାଣମ୍ ପ୍ରହ୍ଲାଦ ଅସ୍ମି। ଭଗବାନ କହିଲେ ପ୍ରହ୍ଲାଦ, ଗୁରୁତ୍ୱ ପ୍ରେତ କର୍ମାଣି पीतु पुत्रस्य सर्वस्व मदंग स्पर्शेन अंग लोकान जस्यति सुप्रजा प्रहलाद। मो अंग स्पर्शरे तोर पिता पवित्र होइछन्ति, किंतु लोक शिक्षा पाई तुम्हें राजा हब। भक्त केवे मर्यादा को भांगे ना, भगवान निजे आदेश दौन तुम्हें जाओ पितांकर पितृकर्म कर, ए प्रेतकर्म कर, प्रेतकर्म कर। प्रहलाद चलिए आओ भगवान कहीकि गले पितृंच स्थानम आतिष्ठ, पितांक स्थानरे सिंहासन तुम्हें बस, यथोक्ति ब्रह्मवादी न ब्रह्मवादी ही। ए ब्रह्मवादी ऋषि मैंने शुक्राचार्य आदि जहाँ तुमको कहिबे तांको आदेश मान पालन करिब। मर्या भी ऐसा मनस्तातम कुरु कर्माणि मत्पर, मो उपरे मन मोरे समर्पण ही सब कर्म करिब, सबुबेले मो उपरे मो कथा चिंता करिब, मोर नाम करिब, मो उपरे आसक्ति रहिब। एवं या कही ब्रह्माजी बहुत स्तुति करते, भगवान ब्रह्माजी को कहिबे ब्रह्माजी तुम्हें केवे भी आउ ये असुर मानक एभली बर दिवनी, सत्व को दुग्ध देला भाई तुम्हें केवे एभली बर दबनी। तापर भगवान इति कहिकी से स्थान रे तत्स्थानम अंतरितम, से स्थान रे भगवान नृसिंहदेव सांगे सांगे अंतरित हो गले, नित्य वैकुंठ को नित्य नृसिंह लोक को गले। सेतेबेले श्री नारद वाच इति उक्त्वा भगवान राजम ततस्संतर्धिते हरे अदृश्यम सर्वभूतानां पूजिता परमेश्वरिन। ब्रह्माजी पूजा कले, भगवान अंतर्ध्यान हो गले। तत्त काव्यादि विसार्धम मुनिभि कमलासन दैत्यानां दानवानां च प्रह्लादम अकरोतम पति, दैत्य दानवमानंकर पति राजा भाव प्रह्लाद बसागला। किए बसैले हिरण्यकशिपुंकर स्वप्न आज सार्थक है, प्रह्लाद आज राजसिंहासन बसैले। किए बसैले भगवान का आदेश रे ब्रह्माजी, ब्रह्माजी अभिषेक कले, मुकुट पिंधे, प्रह्लाद आज राजा है। एवं काव्य दिभि शुक्राचार्य अभिषेक थे ये समाधान दौरान, कारण सप्तमस्कंद आरंभ होता कि युधिष्ठ महाराज प्रश्न पचारिथिले कि भली शिशुपाल दंतवक्र साजुज्य मुक्ति लाभ कले भगवान को गाली देकी। तार उत्तर कहले युधिष्ठ कह प्रहलाद कह नारद कह युधिष्ठ तुम्हें जो प्रश्न पचारिथिल मु तार समाधान देली। तीनोटी श्लोक फलश्रुति समय हो गले। धर्मम भागवतानंच भगवान जेन गम्यते आख्यान अस्मिन सम्मतम आध्यात्मिकम अशिष्ट। नारद मुनि कहते ये भागवत धर्म जो भगवान प्राप्त हमारे मुझे तुमको कहली ये साक्षात भागवत धर्म यार श्रवण फल कौन ज एत पुण्यम आख्यानम विष्णु वीर्ज उपमृहितम कीर्ति श्रद्धे श्रुत्वा कर्म पास विमुच्यते। तार प्रारब्ध फल जे ध्रुपति प्रहलाद चरित्र शुणिले एतज्जे आदिपुरुष्य मुगेन्द्र लीलां दैत्येन्द्र जुथवद प्रयत पठे दैत्यात्म दत्यस्य सतम प्रवरस्य पूर्णा श्रुत्वा अनुभावन अकुत भय इति लोकम। जे ए दैत्येन्द्र लीला को मुझ दैत्येन्द्र को हिरण्यकशिप बद्ध कली एटा जे श्रवण करिवे जे श्रवण कले से महत पुण्य पाइबे। एवं श्रुत्वा अनुभावम जो मैंने श्रवण कले जो मैंने मनन कले अकुत भय है से भय रही भगवान वैकुंठ को जीवे मत लोक इति लोकम वैकुंठ को सामान प्राप्त है। ये पुण्यमय नृसिंहदेव प्रह्लाद मान चरित्र को मुझे विश्राम दूसरी तेरे दुई बड़ी कथ होते मोर जदि आप मोर कह भितर क्या जानते मोर एत संस्कृत अभ्यास ना मोर उच्चारण मध्य त्रुटि अच्छी। प्रभु कृष्ण बलराम गौर निताय जगन्नाथ बलदेव सुभद्रा महाराणी कृपार राधा गोपालजी कृपार एवं प्रभुपालजी महाराज कृपार और मोर परमाराध्य गुरुदेव श्री श्रीमद गौरगंद स्वामी गुरु महाराज कृपार प्रभु मत जी सामर्थ्य देती मत बुद्धि जोड़े मत चलाउं मो द्वारा जहाँ कि कहवापी चाहूँ मुझार पात्र प्रस्तुत करने मुझ प्रस्तुत थी और शरणागत होती प्रभु ये स्तुति को कह बहु कष्ट मुझे स्तुति कहली मुझे मत जी साय करें मुझे कहीपरि प्रभु गुरुदेव प्रभुपात प्रभु मैंने मतलब जी साय कर विशेषकर महाराज श्री श्री राधागोविंद दास गोस्वामी महाराज से फोन करके बुझुले महाराज सब मत आशीर्वाद अच्छी महाराज आशीर्वाद करके जाती तुम हरिकथा कह तुम मंगल हम लोक मैंने शुणिले ତାଙ୍କର ଆଶୀର୍ବାଦକୁ ଏବଂ ସମସ୍ତ ଇସ୍କନର ଗୁରୁ ଆଚାର୍ଯ୍ୟବର୍ଗମାନଙ୍କର କୃପାକୁ ମୁଁ ପାତ୍ର କରି ଯାହା କିଛି କହିଲି ସେଥିରେ ମୋର ଦୋଷ ତ୍ରୁଟି ଥିଲେ ଆପଣମାନେ କ୍ଷମା କରିବେ ଏବଂ ସମସ୍ତ ବୈଷ୍ଣବମାନଙ୍କର ଆଶୀର୍ବାଦକୁ ମଧ୍ୟ ମୁଁ କୃପା ଭିକ୍ଷା କରୁଛି ସେମାନେ ଆଶୀର୍ବାଦ କରନ୍ତୁ ମୁଁ କିଭଳି ପ୍ରଭୁଙ୍କର କଥା କହି ଜୀବନଟାକୁ ଅତିବାହିତ କରିବି ଏବଂ ବିଶେଷ କରି ମନ୍ଦିରର ମୋର ସମସ୍ତ ବରିଷ୍ଠ ଗୁରୁଭ୍ରାତା ଶ୍ରୀପାଦ ଉକ୍ଳାନନ୍ଦ ଦାସ ପ୍ରଭୁ ଶ୍ରୀପାଦ ଅଦିତ ଆଚାର୍ଯ୍ୟ ପ୍ରଭୁ ଶ୍ରୀପାଦ ଆତ୍ମାନନ୍ଦ ଦାସ ପ୍ରଭୁ ମଦନ ମୋହନ ପ୍ରଭୁ ଧ୍ରୁବ ମହାରାଜ ପ୍ରଭୁ ଏବଂ ଯେତେ ମୋର ବରିଷ୍ଠ ଗୁରୁଭ୍ରାତା ବହୁତ ବରିଷ୍ଠ ଗୁରୁଭ୍ରାତାମାନେ ଆସୁଛନ୍ତି ଶୁଣିଛନ୍ତି ଯେଉଁମାନେ ମୋ ଗୁରୁ ମୁଖରୁ ଶୁଣିଛନ୍ତି ମୋ ଗୁରୁଦେବଙ୍କ ମୁଖରୁ ମୁଁ ତାଙ୍କର ବୟସରେ ପୁତ୍ର ଭଳି ହେବି ବା ନାତି ଭଳି ହେବି ଆଉ ଭକ୍ତିରେ ମଧ୍ୟ ମୁଁ ବହୁତ କାରଣ ସେମାନେ ମୋର ଶୁଦ୍ଧ ଭକ୍ତ ଗୁରୁଦେବଙ୍କର ସେମାନେ ସେବା କରିଛନ୍ତି ଆଉ ମୁଁ ତ ସେବା କରିନି ମୁଁ 92 ମସିହାରେ ଆସିଲି ଆଉ ବୈଷ୍ଣମାନଙ୍କ କୃପାରୁ ସେମାନେ ମୋତେ ଉତ୍ସାହ ଦେଉଥିଲେ ସେମାନେ ମୋତେ ଆଶୀର୍ବାଦ କରିଛନ୍ତି ତାଙ୍କର କୃପା ଆଶୀର୍ବାଦକୁ ପାଠ୍ୟ କରି ମୁଁ ଯାହା କିଛି କହିଲି ମୋର ଦୋଷୀ ତ୍ରୁଟି ଥିଲା ଆପଣମାନେ କ୍ଷମା କରିବେ ମୁଁ ଏଇଠି କଥାକୁ ବିଶ୍ରାମ ଦେଉଛି ମୋର ପ୍ରଥମ ଯେଉଁ ସଂକଳ୍ପ ଥିଲା ଏ ହରିକଥା ସାଧୁଗୁରୁ ବୈଷ୍ଣବ ଆଚାର୍ଯ୍ୟମାନଙ୍କୁ ଦେଉ ସ୍ୱାମୀପାଦ ଏବଂ ଆଚାର୍ଯ୍ୟ ଚକ୍ରତିପାଦ ସେମାନେ ପ୍ରସନ୍ନ ହୁଅନ୍ତୁ ଏ ଭାଗବତର ବାଣୀ ଜଗନ୍ନାଥଙ୍କର ବାଣୀ ଜଗତରେ ପ୍ରଚାର ହେଉ ପ୍ରଭୁଙ୍କର ସୁଖ ହେଉ ବୈଷ୍ଣବମାନଙ୍କର ସୁଖ ହେଉ ଏତିକି କହି ମୁଁ କଥାକୁ ବିଶ୍ରାମ ଦେଉଛି ଜୟ ଗ୍ରନ୍ଥରାଶ ଭାଗବତମ୍ କି।